This sermon, Remembering the Lord, was delivered on Sunday evening, December 9, 1962, at Branham Tabernacle in Jeffersonville, Indiana, USA. ଏହି ସୁସମାଚାରଟି ପ୍ରଭୁଙ୍କୁ ସ୍ମରଣ କରି ଆମମାନଙ୍କର ଅତି ପ୍ରିୟ ଭାଇ ତଥା ବିଂଶତମ ଯୁଗର ଭାବବାଦୀ ୱିଲିୟମ୍ ମ୍ୟାରିୟନ୍ ବ୍ରାନହାମ୍ଙ୍କ ଦ୍ୱାରା December 9, 1962 ବ୍ରାନହାମ୍ ଟାବର୍ନାକଲ୍ ଜେଫରସନଭିଲ୍ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକା ପ୍ରଚାର କରାଯାଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାର ଶୁଣନ୍ତୁ, ପୁଣି ଆଶିଷିତ ହୁଅନ୍ତୁ। ଭାଇ ନେଭିଲ, ଅଶେଷ ଧନ୍ୟବାଦ ଜଣାଏ।
So glad to be here, Brother Neville, and the opportunity to sit in these heavenly places again in Christ Jesus.
Amen.
ଭାଇ ନେଭିଲ, ଏହି ସ୍ଥାନରେ ଉପସ୍ଥିତ ଥିବାରୁ ଖୁବ୍ ଆନନ୍ଦିତ ଅଟେ। ପୁଣି ଯୀଶୁଖ୍ରୀଷ୍ଟଙ୍କଠାରେ ଥାଇ ସ୍ୱର୍ଗୀୟ ସ୍ଥାନରେ ଉପବେଶ କରିବାକୁ ପାଇଥିବା ସୁଯୋଗଟି ସୁଦ୍ଧା ପୁଲକିତ ଅଟେ।
And numbers never did bother me. It always excites me.
ତତ୍ପରେ ବହୁଳ ଜନସଂଖ୍ୟା ତାହା ମୋତେ କଦାପି ବିଚଳିତ କରିନଥିଲା। ଏହା ତ ସବୁବେଳେ ମୋତେ ଉତ୍ସାହିତ କରିଥାଏ।
ତୁମମାନଙ୍କୁ
ଯେପରି ଜଣା, ମୁଁ ଯେତେବେଳେ ଅଳ୍ପ ସଂଖ୍ୟକ ଲୋକମାନଙ୍କ ଗହଣରେ ରହେ, ସେତେବେଳେ ମୁଁ ଅଧିକ ରୂପେ ଆପଣଙ୍କ ଘରର ପରିବେଶ ମଧ୍ୟରେ ରହିଅଛି ଏପରି ଧାରଣା କରିଥାଏ। ଯେହେତୁ ତାହା ଏକ ମଣ୍ଡଳୀର ଅବସ୍ଥା ଅଟେ, ଏପରି ମୁଁ ବିଚାର ରଖେ।
Yeah, I have a scripture for that, says, "Fear not, little flock." It's your father's good will to give you the kingdom.
ତାହାରି ଉପରେ ହିଁ ଏହା ମୋ ପାଖରେ ଗୋଟିଏ ଧର୍ମଶାସ୍ତ୍ର ପଦପର୍ବ ରହିଛି। ଏହା ଏପରି କହିଥାଏ, ହେ ସନପଲ, ଭୟ କର ନାହିଁ, କାରଣ ତୁମମାନଙ୍କୁ ସେ ରାଜ୍ୟ ଦେବା ନିମନ୍ତେ ତୁମମାନଙ୍କ ପିତାଙ୍କର ସନ୍ତୋଷ।
That's the little flock I want to be numbered with at that day, the one that he said not to fear.
ଆଉ ମୁଁ କରିବି, ତାହିଁ ତ ସେଇ ସାନ ପୋଲଟି ଅଟେ ଯାହା ସହିତ ସେଇ ଯୋଗ୍ୟ ଦିନରେ ମୁଁ ପରିଚିତ ହେବାକୁ ଇଚ୍ଛା ରଖିବି, ସେଇ ପୋଲଟିର ସହିତ ଯାହାକୁ ସେ କହିଥିଲେ ଭୟ କର
ନାହିଁ।
ପୁଣି ଆଜିର ରାତ୍ରି କାଳରେ ଏହି ସ୍ଥାନକୁ ଅଗ୍ରସର କରି ଚାଲି ଆସୁଥିବାର ସୁଯୋଗଟିର ପାଇଁ ଆମେ ସମସ୍ତେ ଖୁବ୍ ଆନନ୍ଦିତ ଅଟୁ।
Didn't come with the intention of speaking.
କହିବାରୁ ଅଭ୍ୟାସକୁ ନେଇ ମୁଁ ଆଦୌ ଆସିନଥିଲି।
Just a few moments ago, there was someone who had come to the door.
ଏଇ ଖୁବ୍ ଅଳ୍ପ ସମୟ ପୂର୍ବେ ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଯିଏ କି କବାଟ ପାଖକୁ ଆସିଥିଲେ।
And while I was in study, getting some context ready for some texts that I want to use now right away in the oncoming meetings of Phoenix and Tucson and through there.
ପୁଣି ମୁଁ ଯେତେବେଳେ କେତେକ ବିଷୟ ଉପରେ ଅଧ୍ୟୟନରତ ଥିଲି, ପୁଣି ଆଗକୁ ହେବା ପାଇଁ ଥିବା ସଭାଗୁଡ଼ିକ ପାଇଁ କେତେକ ବିଷୟବସ୍ତୁ ଉପରେ, ପୁଣି କେତେକ ପ୍ରସଙ୍ଗ ଉପରେ ପ୍ରସ୍ତୁତ ହେଉଥିଲି, ଯାହାକୁ ମୁଁ ଏହି ସମୟରୁ ଫୋନିକ୍ସ ଟ୍ୟୁସନରେ, ପୁଣି ସେହି ସ୍ଥାନରେ ଯେଉଁ ଅନ୍ୟାନ୍ୟ ସ୍ଥାନମାନଙ୍କ ପାଇଁ ପ୍ରସ୍ତୁତ କରୁଥିଲି।
Getting really fed up in the spirit, you know, the good things of God about an ultimate and a subject on ultimate.
Puni pavitra atmanka dwara prakrutare bhojana kara jaithiba nayo mu akrasare atmik bhojan ko paithili tumman ko jepari jona ek charam avastha puni sei shesha poinatra bishayastu pare mu ek uttam bhojan ko labha karuthili.
And my wife came and she told me that there was someone come to see me.
ଆଉ ପତ୍ନୀ ପାଖକୁ ଆସିଲେ, ଆଉ ସେ ମୋତେ କହିଲେ ଯେ ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ପୁଣି ମୋତେ ଭେଟିବାକୁ ଇଚ୍ଛା କରିଥିଲେ। ପୁଣି ସେହି ମୁହୂର୍ତ୍ତରେ ମୁଁ ଏହାକୁ ଠିକ ରୂପେ ବୁଝିନଥିଲି। ତତ୍ପରେ କିଛି କଣ ଉତ୍ତରେ ଏପରି ପଚାରିଥିଲେ, ଆଜିର ରାତ୍ରିବେଳେ ତୁମେ ଆରାଧନାଳୟକୁ ଯାଉଛ କି? ପୁଣି ମୁଁ କହିଲି, ମୁଁ ସେପରି ଧରଣର ବିଚାରକୁ ରଖେ। ତତ୍ପରେ ମୁଁ ଚେଷ୍ଟା କରିବା ଲାଗିଲି, ମୁଁ ଯେଉଁ କାର୍ଯ୍ୟଟିକୁ କରୁଥିଲି ଆତ୍ମାରେ ଆବିଷ୍ଟ ଥାଇ ସେଥିରେ ଲାଗିଗଲି। ତତ୍ପରେ ସେ ଫେରି ଆସିଲେ, ପୁଣି କହିଲେ ସେହି ଜଣକ ଏକ ପୀଡିତ ବ୍ୟକ୍ତି ଥିଲେ ଆଉ ପ୍ରାର୍ଥନା କରାଯାଇ ନିମନ୍ତେ ଆସିଥିଲେ।
I said, well, then I'll go down to church anyhow. See, it was pray for the sick.
ମୁଁ କହିଲି ଭଲ କଥା, ତେବେ ତ ମୁଁ ଆରାଧନାଳୟ ପର୍ଯ୍ୟନ୍ତ ଯିବି। ବୁଝନ୍ତୁ, ଯେକୌଣସି ପ୍ରକାର ହେଉ ପଛେ ମୁଁ ଯିବି, ପୁଣି ପୀଡ଼ିତ ମାନଙ୍କ ପାଇଁ ପ୍ରାର୍ଥନା କରିବି। ମୁଁ ସବୁବେଳେ କରେ, ତାହା ହିଁ ଅଟେ। ତୁମମାନଙ୍କୁ ତ ଜଣା ସେହି ସବୁ ବିଷୟ ସେପରି ଧରଣର ଅଟନ୍ତି, ଆଉ ଲୋକମାନେ ଯେତେବେଳେ ପୀଡ଼ିତ ପୁଣି ସଙ୍କଟମୁଖୀ ଅଟନ୍ତି, ସେତେବେଳେ ଯେତେ ଶୀଘ୍ର ସମ୍ଭବ ହୋଇପାରେ ଆମମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ, ପୁଣି ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ସେ ଯେ କେହି ଜଣେ ବ୍ୟକ୍ତି ପୀଡ଼ିତ ହୋଇଥାନ୍ତୁ ନା କାହିଁକି, ସେ ବୁଝନ୍ତି ଯେ ପରମେଶ୍ୱରଙ୍କ ମହାନ ଆରୋଗ୍ୟକାରୀ ସମର୍ଥ ଦ୍ୱାରା ସୁସ୍ଥତା ଲାଭ କରିବାର ଅର୍ଥକୁ, ପୁଣି ସେଥିପ୍ରତି କୃତଜ୍ଞତା ପ୍ରକାଶ କରିବାର ଅର୍ଥଟି ଯେ କ'ଣ ତାହାକୁ ଜାଣନ୍ତି। ପୁଣି ଏହା ସେପରି ଧରଣର ଏକ ଚମତ୍କାର ବିଷୟ ଅଟେ, କିପରି ଏକ ସୁଯୋଗ ଅଟେ।
Now, next coming Sunday, if the Lord is willing, Brother Neville and none of them has anything special.
ଆସୁଥିବା ରବିବାର ଦିନ ଈଶ୍ୱର ଯଦି ଇଚ୍ଛା କରୁଥାନ୍ତି, ଭାଇ ନେଭିଲ ପୁଣି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା କୌଣସି ବିଶେଷ ଧରଣର କାର୍ଯ୍ୟକ୍ରମ ଯଦି ହାସଲ କରିନାହାନ୍ତି। ମୁଁ ବିଚାର ରଖିଥିଲି ଯେ ଆସନ୍ତା ରବିବାର ସକାଳ ବେଳା ଜନତାଙ୍କ ସମ୍ମୁଖରେ ମୁଁ ବଡ଼ ଦିନର ସୁସମାଚାରକୁ ପ୍ରସ୍ତୁତ କରିବି, ମୋର ପ୍ରସ୍ତୁତ ସମାଚାରଟିକୁ ରଖିବି।
ଯେହେତୁ
ସେମାନଙ୍କୁ ଛାଡ଼ିଦେବାକୁ ଅଛି, ସେମାନଙ୍କୁ ଚାଲିଯିବାକୁ ଅଛି, ସେମାନେ ମଧ୍ୟରୁ କେତେକ ଜଣ ବହୁ ଦୂର ଦୂରାନ୍ତରୁ ଆସନ୍ତି, ଆପଣମାନଙ୍କୁ ତ ତାହା ଜଣା। ପୁଣି ଜର୍ଜିଆ ପରି ସ୍ଥାନରୁ ଆଉ ଅନ୍ୟାନ୍ୟ ଦୂରବର୍ତ୍ତୀ ସ୍ଥାନରୁ ସେମାନେ ଆସନ୍ତି। ପୁଣି ତାହା ସେମାନଙ୍କୁ ଯଥା ସମୟରେ ଫେରିଯିବାକୁ ଆଉ ବଡ଼ ଦିନର କିଣା ବିକା କରିବାକୁ ପୁଣି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବାକୁ ସମୟ ଦେବ।
My sister Dolores, next Sunday evening, just before service, has some kind of a little gifts for the kids.
Puni Billy to ei matra bahari asila, amote kahila, mohoro bhouni ku kahithila, Dolores kahithila, je asanta robbar sakanta bele, upasana thik purbe, ketako choto gato jinisho upalabdha achi, choto choto pilamanko pai upahar deba nimonte, ketako upahar jogya jinisho rahi achi.
A little program here, they're going to, you know, a little Christmas play that they want to put on before the services start.
ଆପଣମାନଙ୍କୁ ଜଣା, ସେମାନେ ଏହି ସ୍ଥାନରେ ଏକ ଛୋଟଗାଟ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି, ଉପାସନା ଆରମ୍ଭ ହେବା ପୂର୍ବେ ସେମାନେ ବଡ଼ଦିନ ଉପଲକ୍ଷେ ଏକ ଅଭିନୟକୁ କରିବାକୁ ପ୍ରସ୍ତୁତ କରିବାକୁ ଚାହାନ୍ତି।
And I said, well, that'll be in the Sunday evening, won't it?
ମୁଁ କହିଥିଲି ଭଲ କଥା, ତାହା ରବିବାର ସନ୍ଧ୍ୟାକାଳରେ ସମ୍ଭବ ହେବ, ଏହା ସେପରି ହେବ ନାହିଁ କି? କହିଥିଲେ
ହଁ।
ମୁଁ କହିଥିଲି ତେବେ ତ ତାହା କୌଣସି ପ୍ରକାର ବାଧା ସୃଷ୍ଟି କରିବ
ନାହିଁ।
ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପରବର୍ତ୍ତୀ ମଙ୍ଗଳବାର ଦିନ ବଡ଼ଦିନର ପୂର୍ବ ସନ୍ଧ୍ୟା ଅଟେ, ତତ୍ପରେ ଯଦି କିମ୍ବା ପରବର୍ତ୍ତୀ ମଙ୍ଗଳବାର ଏକ ସପ୍ତାହ ଉତ୍ତରେ ବଡ଼ଦିନ ଅଟେ।
Press the people, you see, and then have to go back home on Christmas Eve and on Monday.
Sutaran taha lokomananku chapa pakaibo. Apramane bujantu. Tatpare bada dinara purva dinara nimante semananku nihati pakhe gharaku ferijaku preita karibo. Puni sandhya, puni sombar dinara separi karibo.
So I thought that two weeks, that's right. 2 weeks is right.
Tenu mu vichar kali je mu pai jibi. Ha, dui saptar abadhi ku pai jibi. Ta apajukta vishay ate. ଦୁଇଟି ସପ୍ତାହ ଏହା ହିଁ ନିରାଟର ସତ୍ୟ କଥା ଅଟେ।
So I thought maybe I'd come tonight and let the people know if the Lord is willing and Brother Neville has nothing special.
ତେଣୁ ମୁଁ ବିଚାର କଲି ଏପରି ହୋଇପାରେ ଯେ ଆଜିର ରାତ୍ରି ବେଳା ମୁଁ ଚାଲି ଆସିବି, ପୁଣି ଲୋକମାନଙ୍କୁ ପରିଚିତ କରାଇବି, ଯଦି ପ୍ରଭୁ ସେପରି କିଛି ବିଷୟକୁ ଇଚ୍ଛା କରୁଥାନ୍ତି, ତତ୍ପରେ ଭାଇ ନେଭିଲଙ୍କ ନିକଟରେ ସେପରି କିଛି ବିଶେଷ ଧରଣର कार्यसूची नहीं।
I usually like to give my Christmas message to the church and my Easter message and whatever the Lord puts upon my heart to give.
जेपरी कि मु मंडली को मोर बड़दिन सुसमाचार को वस्तुत प्रदान करया को पसंद करथाए पुनी मोर ईस्टर समाचार को मध्य देवा को पसंद करथाए पुनी प्रचार करी देवा को प्रभु मोर हृदय रे जहा किछ विषय वस्तु देवा को प्रेरणा दियंती ता को मु प्रचार करथाए
एंड next Sunday, the Lord willing, next Sunday morning, I give.
आओ प्रभु जदि इच्छा करथांती ते परवर्ती रविवार दिन परवर्ती रविवार सकल बेला मु प्रदान करबी.
The reason I take it up a morning instead of an evening for the people that comes from far away, they have the afternoon to travel so they can get home, you see.
एक संध्या काल समय परिवर्ते एक सकल समय अवधि को मु ग्रहण करबार कारण ते परि अटे जेतेबेले कि सेई लोक गुडाक जे माने कि दूरवर्ती स्थान रे आसंती यात्रा करबा निमन्ते सेमानकु पुनी गृह को फेरी जबा निमन्ते सेमानक निकट अपराह्न रो संपूर्ण समय ते रहि अछि आपन माने लक्ष्य करंतु.
I would rather have it at night. I think the evening is much better.
पुनी मु त प्रकारांतरे रात्रि काल रे एहा को हासिल करबा को पसंद करबी संध्या समय ते जे अधिक ग्रहणीय हेबो एपरि मु विचार रखे.
I like the evening service. When the sun goes down, something other.
मु संध्या रो आराधना सभा को पसंद करे जेते बेले सूर्य अस्त होई जाय थाए अन्य कतक विषय से परि अटे.
Was God in the garden of Eden to Adam and come up in the cool evening and talk to Adam.
एतनो उद्यान मध्ये रे एहा तो परमेश्वर थिले आदम क प्रति परमेश्वर से परि थिले संध्या रो शीतल समय रे परमेश्वर आसु थिले पुनि आत्मा सहित कथबार्ता करते बुझंतु तेणु मु संध्यार आराधना को पसंद करे.
But in a way the circumstances are here that it would be better that I had it of a morning and so the people can get away.
मात्र पुनि एई स्थान रे परिवेश गुडी कम जे परिधान रो अटंती तार परिप्रेक्षी रे या अधिक उत्तम हेबो यदि मु एहाकु प्रातःकाल रे कार्यकारी करिवि तबे जाय समुदाय जनसमागम अटि सो स्थान को फेरि जाय परिबे.
And I'm grateful that the tabernacle is being extended out here into the next place out past this year having some more room added to it.
आ मु खूब आभारी अटे जे एई स्थान रो आराधनालय अटि अनतिद्र रे अन्य एक स्थान पर्यंत बढे दिया जाय अछि पुनि एथिरे किछिटा अधिक संख्यक कोठरी को संयुक्त करा जाय छि.
After all the stewing and fussing, finally we got it in.
जे कोन से प्रकार हे पछे बहुत उत्ताप पुनि धक्का धक्की बोध करा जाउथिला पुनि जा हे पछे परिशेष राम माने एहा को लाभ कलु.
You know, old brother Bosworth used to have a sense of humor, said the baby that cries the loudest gets the most attention.
आपर मान को त जणा भाई वृद्ध भाई बोस्वर्थ प्रायत एक प्रकारे एक प्रकार प्रवाद को हासिल करी रहिछंती कहिथिले सेई शिशु संतानटी जे चित्कार करी कांदी थाए से अधिक जत्न हासिल करे.
That's kind of a whole lot. You know, and so I think it pays us cry a little bit, don't you think so?
तेनु ताहा ही सर्वपेक्षा अधिक मनोजोगर विषय अटे आपा मानंकु जणा तेणु मु एपरि विचार करे जे समय समय आम मानंकु एहा जे कांदिबा निमन्ते प्रेरित करिथाए एपरि मु विचार करे आपण माने कोन एपरि धरण विचार को पोषण करंती नाही कि.
So now I want to comment brother Anthony and his associates here for that lovely music.
सुतरां से चित्ताकर्षक वाद्य यंत्र धुन निमन्ते मु भाई आंथोनी पुनि तांकर संगी मानंकु साधुवाद ज्ञापन करबाकु चाहे.
I just walked in and heard that.
मु तो अक्लेशर भीतर को चली आस्तली पुनि तहा को श्रवण करथिली.
And you know them instruments is trumpets.
पुनि आपण माने जानंती सेई सब वाद्य यंत्र तुरी गुडी कटंती.
I wanted one of my children, at least one of them, to play a trumpet. And them blowing instruments.
मोहर कोनोसी जने संतान पाई मु आग्रही थिली सेमान मात्र केवल जने कही जे तुरी वादक हेउ एहि मु इच्छा करथिली पुलिस माने साजगुडी को बजाउछंती.
Becky started on the piano, but she's that little teenage something, you know, that she wants to give it up now.
Becky piano pare abhyas ko arambha karithila kintu se to sei shoishob avastha madhyare avasthito jepari ki apan mane jananti sei etru seha ko bartaman pai chhadi deba ko chahe.
And she started, teacher said they have started on popper music.
Aw se to arambha karithila ostad mahasa epari koithile je semananku ek prakar janasuna badya jantra ko avashya arambha karibaku thila.
Now, I don't mean, you know what I mean, overtures and so forth of classic music in order to get the religious music to it.
Thik ei samay re separi nuhe mu separi artha ku adau kare nahi mu je kon artha kai thae se katha ku apan mane to bujhanti gitinatyaro mukhabandya swarupa jantra sangita gudika puni separi dharanaro shastriya badya jantra adi jepari ki tadra dharmika sangitra talam.
When she gets up to her high grades in that, then she thinks, well, I'll just quit.
সেই শিক্ষারে সে যে উচ্চ কোটির অধ্যয়নকু করি সারিছি সেপরি ধরনর দুঢ়াশাকু সে যেতবেলে পোষণ করি সারে তৎপরে সে বিচার করে ভাল কথা মো নিহাতি পক্ষে বন্ধ করি পকাইবি.
Kids are a problem.
পুনি মু তো অটে পিলা মানে এক সমস্যার কারণ অটন্তি.
And anyhow, it has to be a calling of God to begin.
Puni je pori bhabe heu pache eha ko niyati pakhe parameshwaran karu eko ahwan heba ko achi paramiko samay ru se prakar heba ko achi.
I believe her sister Sarah back there is going to beat her anyhow. Never had a lesson.
Mo bishwas kare je tahara bhoni Sarah je ki sethare pacha pakare uposthita achi se taha ko parajay kariya ko jau achi au kadapi gotie পাঠ্যক্রমকু সুদ্ধা হাসল করি নাহি.
So then the calling of God is better when it's gifted like him.
তেনু এহাকু সেপরি ধরন হই যেতবেলে বরদান দত্ত হই আছি সে ক্ষেত্রে পরমেশ্বরঙ্ক বরদানটি হি সব উঠারু শ্রেষ্ঠকর অটে.
I like a trumpet.
পুনি মু তুরি বাদ্যকু পছন্দ করে.
I remember when they dedicated this tabernacle at the corner, the trumpets rang for a half a day out here.
মু পনে পকায়ে সেটারে সেই কোণরে সেমান যেতবেলে এই আরাধনালয়কু উৎসর্গ করেছিলে সেতবেলে এই স্থানরে অর্ধেক দিন পর্যন্ত তুরি শব্দ গুঞ্জন করে উঠছিলাম.
Down at the cross where my Savior died, down there for pardon for sin I cried. There to my heart was the blood applied when I was dropping in my context into the cornerstone.
ক্রুষ পাশে যেউঠারে মোর ত্রাণকর্তা মরিলে মোহর পাপর নিমন্তে সেইঠারে মু ক্ষমা পাই কান্দিথিলি সেঠারে মোহর হৃদয় রক্তরে ধৌতিকৃত হেলাম সেতবেলে কোণর পথর পরে মু আপনা প্রসঙ্গকু উল্লেখিত করি তাহাকু তানে লগাউথিলি.
I remember one night at Trinity Methodist Church and old Dr. Marsh.
তৎপরে একদা ট্রিনিটি মেথডিস্ট চার্চর সেই রাত্রি ঘটনাকু মু মনে পকায়ে সেতবেলে বৃদ্ধ চিকিৎসক মরিসন জীবিত থিলে.
Many you people that live back in my days, remember Dr. Marston, an old sainted man.
Mohara setebelara boyasara lokmanang madheru apanamanang pari ketaka byakti sei vruddha sadhu byakti chikitsaka morisanku mone pakai paranti.
Asbury lost one of the greatest men since Asbury. When they lost Dr. Marston at his age, a godly old man.
Asbury parichayaku asila dinathu Asbury jane mahan byaktinku haraithila. যেতবেলে সেমানে চিকিৎসক মরিসনকু তাঙ্কর বৃদ্ধ বয়সরে জনে গত বয়স্ক ধর্মপ্রাণ ব্যক্তিঙ্কু হরাইছিলে.
And I always loved to hear him preach.
আউ তাঙ্কঠারু প্রচার শুনিবাকু মু সবুবেলে পছন্দ করুথিলি.
And I went over to hear him over to Trinity Methodist Church there.
পুনি সেঠারে অবস্থিত ট্রিনিটি মেথডিস্ট চার্চকু মু যাওথিলি কেবল তাঙ্কঠারু সুসমাচার বাক্যকু শুনিবা পাই.
And that night two boys stepped out in a little balcony just as a wife and I were walking up.
Puni sedinara ratri bela dui jana balako balcony re tolaku olhai astile thik sete bele mu amara dharmapatni amane chaduthulu.
And they were holding their trumpets in the air like that, those instruments there, and they played that town at the cross where my Savior died.
Puni semane nija nijara turi duiti ku upar ku uthai ei parihara dharithile. আউ সেই দুইটি বাদ্যযন্ত্র সেঠারে থিলাম আউ সেমানে সেই তুরি দ্বারে ক্রুশ পাশে যেউঠারে মোর ত্রাণকর্তা মরিলে ସେ ଗୀତଟିକୁ ବଜାଇଥିଲେ।
ସେଠାରେ
ଉପରେ ରହିଥିବା କୃଷଟି ବଡ଼ କୃଷଟି ଚାରିଆଡ଼କୁ ଘୂରିବାରେ ଲାଗିଥିଲା ଏପରି ମନେ ହେଲା।
I just stood on the street lifted up my hands. Just began to praise God right out. I couldn't help it.
ମୁଁ ରାସ୍ତା ପରେ ସୁସ୍ତ୍ରୀ ହୋଇ ଠିଆ ହୋଇପଡ଼ିଲି ଆଉ ତାହାକୁ ଶୁଣିଲି। ମୋର ହସ୍ତଦ୍ୱୟକୁ ସୁନ୍ଦର ଟେକିଦେଲି ପୁଣି ଠିକ ସେଇଠାରେ ପରମେଶ୍ୱରଙ୍କ ସ୍ତୁତିବାଦ କରିବା ଲାଗିଲି। ମୁଁ ଏହାକୁ ନ କରି ରହିପାରିଲି ନାହିଁ।
There's some kind of an emotion within a born again Christian. Amen. When it pulsates or something has to happen, that's all there is to it.
ଏହା ଯେତେବେଳେ କମ୍ପନକୁ ସୃଷ୍ଟି କରିଥାଏ ସେତେବେଳେ ନୂତନ ରୂପେ ଜନ୍ମଲାଭ କରିଥିବା ଜଣେ ଖ୍ରୀଷ୍ଟିଆନ ମଧ୍ୟରେ ଏହା ଏକ ପ୍ରକାରର ସ୍ପନ୍ଦନକୁ ସୃଷ୍ଟି କରେ। କୌଣସି ଏକ ବିଶେଷ ଧରଣ ଘଟଣାକୁ ସେ କ୍ଷେତ୍ରରେ ଅବଶ୍ୟ ଘଟିବାକୁ ହିଁ ଅଛି। ଏହା ସହିତ ଯାହା କିଛି ବିଷୟକୁ ଘଟିବା କଥା ତାହା ଏହା ହିଁ ଅଟେ। ଆରେ ବା, ମୁଁ ତ ପୁରାତନ କାଳର ଖ୍ରୀଷ୍ଟୀୟ ଅନୁଭୂତି ବିନୁ ଅଧିକ କିଛି ଅନୁଭବକୁ ଆଉ କରେ ନାହିଁ।
Wouldn't take nothing for it. In my experience, wouldn't swap it for no riches of the world, the whole world and all the solar system and all, or what Jesus has taught me of himself.
ମୋର ଅନୁଭୂତିରେ ତହିଁରୁ ଅଧିକ କିଛି ଅନୁଭୂତି ଆଉ ଖାପ ଖାଇବ ନାହିଁ। ଜଗତର ସୁଖ ସମୃଦ୍ଧି ଧନ ଦୌଲତ ପାଇଁ ଏହା କୌଣସି ପ୍ରକାର ଶୂନ୍ୟ ହୋଇଯିବ ନାହିଁ। ଏପରିକି ସମସ୍ତ ଜଗତ, ଏପରିକି ସୌରମଣ୍ଡଳ, ପୁଣି ତାହାର ସକଳ ଗ୍ରହ ନକ୍ଷତ୍ର ଆଦି ସେହି ଶୂନ୍ୟତାକୁ ଆଦୌ ସୃଷ୍ଟି କରିପାରିବ ନାହିଁ ଯାହାକୁ ଯୀଶୁ ଖ୍ରୀଷ୍ଟ ତାଙ୍କ ନିଜସ୍ୱ ସମ୍ବନ୍ଧରେ ମୋତେ ଶିଖାଇ ଆସନ୍ତି। ସେହି ସ୍ଥାନରେ କେହି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯିଏକି ଆମମାନଙ୍କ ସହିତ ବସନ୍ତି। ପ୍ରତିଟି ଥର ଯେତେବେଳେ ବି ମୁଁ ତାଙ୍କୁ ପଛକୁ ଫେରି ଅନାଇଥାଏ ମୋର ହୃଦୟ ନାଚି ଉଠେ।
It's a man I seen taking communion more the other night walks on a crutch.
ଏହି ଜଣକ ସେହି ବ୍ୟକ୍ତି ଅଟନ୍ତି ଯାହାଙ୍କୁ ସେଦିନ ରାତ୍ରିବେଳା ପ୍ରଭୁ ଭୋଜ ନେଉଥିବାର ମୁଁ ଦେଖିଥିଲି ଏକ ଆଶାବାଡ଼ି ସହିତ ଚାଲୁଥିଲେ।
Did anybody ever tell you look like old Roberts?
ଯେ କେହି ବ୍ୟକ୍ତି ଆପଣଙ୍କୁ କଦାପି ସେପରି କହିଥିଲେ କି ଆପଣ ଠିକ ଓରାଲ ରବର୍ଟଙ୍କ ପରି ଦେଖାଯାନ୍ତି ବୋଲି।
I tell you every time how many you seen old Roberts, nearly all of you, if he don't look like old Roberts.
ଯେ ମୁଁ ତ ସହସା ପଛକୁ ଚାହିଁ ଦେଖିଥିଲି ଆଉ ମୁଁ ବିଚାର କରିଥିଲି ଯେ ସେ ତ ଓରାଲଙ୍କ ଠାରୁ ଉଚ୍ଚତାରେ କିଛିଟା ଅଧିକ ଡେଙ୍ଗା ଅଟନ୍ତି।
ତତ୍ପରେ
ମୁଁ ପଛକୁ ଚାହିଁ ଦେଖିଲି
ଆଉ
ମୁଁ ବିଚାର କରିଥିଲି ଯେ ସେ ତ ଓରାଲଙ୍କ ଠାରୁ ଉଚ୍ଚତାରେ କିଛିଟା ଅଧିକ ଡେଙ୍ଗା ଅଟନ୍ତି।
But just look the way he combs his hair and his forehead and his features and always kind of a dignified looking person sitting like Oral.
Tathapi se jeppai dhangare kesako kundai thanti puri tankaryo kapala aur tankaro chalabala adi thik tanka pariyate puri sobale jane sanmanaspada byakti ko pari dekha janti thik Oral ko pari basisanti.
I always think brother Oral looks just something like him.
ତେଣୁ ମୁଁ ସବୁବେଳେ ଚିନ୍ତା କରେ ଭାଇ ଓରାଲ କି ପ୍ରାୟ ଠିକ ତାଙ୍କ ପରି ଦେଖାଯାନ୍ତି। ମୁଁ ଏପରି ବିଶ୍ୱାସ କରେ ଯେ ଭାଇ ଓରାଲ ରବର୍ଟସ ଏକ ବାଇବଲ ସ୍କୁଲ ପରି କିଛିଟା ପ୍ରତିଷ୍ଠାନକୁ କିମ୍ବା ସେପରି ଧରଣର ଏକ ଶିକ୍ଷା ନିକେତନକୁ ଆରମ୍ଭ କରିବାକୁ ଯାଉଛନ୍ତି। ସେଦିନ ମୁଁ ଏ ବିଷୟରେ ଶୁଣିଥିଲି। କଣ ଏକ ବିଶ୍ୱବିଦ୍ୟାଳୟକୁ? ହଁ, ସେପରି ଭାଇ କାର ୱିଲିୟମ୍ସ ଏହାରି ସମ୍ବନ୍ଧରେ ତାଙ୍କ ଜଣେ ମୂଳଗତ ବ୍ୟକ୍ତି ଅଟନ୍ତି, କେତେକ ପରିମାଣରେ ତଦ୍ରୁପ ଅଟନ୍ତି। ଏହି ମୁହୂର୍ତ୍ତରେ ଏହା ଯେ କଣ ଅଟେ ତାହା ମୋର ଅଜଣା।
The Lord willing, we'll start, I have the Easter, the Christmas message.
Bartaman, Ravibar dinaku mane pakantu. Prabhu, iccha karuthile, amane arambha karibu. Mo pakare Easter eko samachar achi. Kimba bada dinara eko samachar rahichi.
And then I'm grateful about the tabernacle being started.
Puri aradhanalaya karjati je arambha hoisarichi. ତେଣୁ ମୁଁ ଅତି ଆଭାରୀ ଅଟେ
ଆଣ୍ଡ ଦେନ୍ ଆଇ ହୋପ୍ ଦ୍ୟାଟ୍ ଦିସ୍ ୱିଲ୍ ବି ନଟ୍ ଓନ୍ଲି ଆନ୍ ଆଡିସନ୍ ଟୁ ନମ୍ବର ବଟ୍ ଇଟ୍ ୱିଲ୍ ବି ଦି ଆଡିସନ୍ ଟୁ ଗ୍ରେସ୍ That God will grant our church, Amen. our congregation that we have assembled Amen. together.
Mu epori asha poshan kare je eha kebol adhika sankhya ku jog kare ku sahayak hebo matra eha to parameshwar ko anugrah ro ek jogdan ro karan hebo jaha ku ishwar amman ko mandali ku amman ko parichalana ku kimba amman ko parichalana ku epori nuhe ମାତ୍ର ଆମମାନଙ୍କ ସହଭାଗିତାକୁ ଦାନ କରିବେ ଯାହା ମଧ୍ୟରେ ଆମମାନେ ସମବେତ ରୂପେ ଏକତ୍ରିତ ହୋଇଅଛୁ
ଆମମାନେ
ଏହାକୁ ପସନ୍ଦ କରୁ
ତତ୍ପରେ
ମୁଁ ଏହାକୁ ପ୍ରକାଶ କରିବାକୁ ଚାହିଁବି ମୁଁ ଅଧିକ ସମୟ ନେବାକୁ ଯାଉ
ନାହିଁ
କିନ୍ତୁ ମୋ ପାଖରେ ଅନେକ କିଛି ବିଷୟ ରହିଛି ଯାହା ମୋତେ ନିହାତି ପକ୍ଷେ କହିବାକୁ ଅଛି ତଥାପି ମୁଁ ଏହା ନିମନ୍ତେ ଅଧିକ ସମୟକୁ ଆଦୌ ଗ୍ରହଣ କରିବି
ନାହିଁ
ତଥାପି ମୁଁ ଏହି କଥାଟିକୁ ପ୍ରକାଶ କରିବାକୁ ଚାହିଁବି ଏହା ଏପରି କିଛି ବିଷୟ ଅଟେ ଯାହାକୁ ମୁଁ ଆଦୌ କହିପାରେ
ନାହିଁ And it's in the name of the Lord, yet you cannot say it.
Sei sthanare kichita bisoy rahichi. Pratyek jana byakti bujhanti. Tahaku apana mane jananti. Puni eha prabhunka namare vidhita ate. Eha satve apana ehaku ado kohi paranti nahi.
You've got to keep it to yourself, see.
Apana mane bujhantu. Apana mananku ehi kathatiku nijastra rupe surakkhita bhabe rakhibaku achi. Bujhanti tam.
But... A certain event that's moving up and has been for some time that's fixing to take place
tathapi konosi ek nischita ghatana jaha ki agrasra hoi asu achi puni sei puni kichhi samaya dhari ghati chalichi tahi ghatiba nimante nirupita hoi rahichi
that I have been alarmed at watching the Holy Spirit move among the people to that spot And them knowing not one earthly thing, but see the Holy Spirit moving to that.
Sehi bisoyatira pai mu satarka kara jai achi. Pavitra atmare sehi araku dhyana lagai rahi achi. Puni sehi sthana araku kadhai neba pai pavitra atmanku lokomanka madhyare chala prachala heuthwara lakhya karuchi. Puni segurika jagatara konosi bisoyaku ado bujhanti nahi bujhantu. କିନ୍ତୁ ଏହା ପ୍ରତି ପବିତ୍ର ଆତ୍ମାରେ ପରିଚାଳିତ ହେଉଛନ୍ତି ସେ କଥାକୁ ବୁଝନ୍ତୁ ଯଦି ପ୍ରଭୁ ସେପରି ଇଚ୍ଛା କରୁଥାନ୍ତି ତେବେ କୌଣସି ଏକ ସୁବିଧାଜନକ ଅବସର କାଳରେ ମୁଁ ଏହାକୁ ପରିଚିତ କରାଇବି ବର୍ତ୍ତମାନ ମନେ ରଖନ୍ତୁ ପରମେଶ୍ୱର ଯେ ଆମମାନଙ୍କ ମଧ୍ୟରେ ଅବସ୍ଥାନ କରି ରହିଛନ୍ତି ଏହା ତାହାକୁ ସୂଚିତ କରେ
ଯେପରିକି
କେହି ଜଣେ ବ୍ୟକ୍ତି ଭାଇ ଜଣକ ଏପରି ମୁଁ ବିଶ୍ୱାସ କରେ ହଁ କିଛି କାଳ ପୂର୍ବେ ସେ କହିଥିଲେ ତାହାକୁ ଭାଇ ନେଭିଲ କହିଥିଲେ ଆମମାନ ମଧ୍ୟରେ ରହିଥିବା ବିଶୃଙ୍ଖଳାର ବିଷୟକୁ ପରମେଶ୍ୱର କଦାପି ବିବେଚନା କରୁନାହାନ୍ତି କିମ୍ବା ତାଙ୍କ ଦୃଷ୍ଟିଗୋଚରରେ ଥିବା ଆମମାନଙ୍କର କଦାଚାରକୁ କଦାପି ଗଣନା କରୁନାହାନ୍ତି ତାହା ତ ସେହି ଦୂରଦର୍ଶକଙ୍କ ସମୟ ଯିଏକି ଇସ୍ରାଏଲ ଉପରେ ଦୃଷ୍ଟିପାତ କରିବାକୁ ଗଲେ ପୁଣି ଆପଣଙ୍କ ସ୍ୱାଭାବିକ ଦୃଷ୍ଟିଭଙ୍ଗୀରେ ଏହାକୁ ଦେଖିବାକୁ ପାରିଲେ ନାହିଁ ଏହା କେତେ ଅଧିକ ରୂପେ ଅବ୍ୟବସ୍ଥିତ ଅବସ୍ଥାରେ ଥିଲା କିପରି ଭାବରେ ତାହା ତ୍ରୁଟିପୂର୍ଣ୍ଣ ଅବସ୍ଥା ମଧ୍ୟରେ ଅବସ୍ଥାନ ରହିଥିଲା। ପୁଣି ସେମାନେ ନିଶ୍ଚିତ ରୂପେ ଅଭିଶାପ ପାଇବାକୁ ଯୋଗ୍ୟ ବୋଲି ବିଚାରିତ ହୋଇଥିଲେ।
But what the bishop failed to see was that smitten rock, that brass serpent, making atonement.
କିନ୍ତୁ ଯାହାଙ୍କୁ ସେ ବିଶପ ମହାଶୟ ଜଣକ ବୁଝିବାରେ ଅକ୍ଷମ ହୋଇଥିଲେ ତାହା ତ ସେ ପ୍ରହରିତ ପ୍ରସ୍ତରଟି ଥିଲେ, ପୁଣି ପିତ୍ତଳ ସେହି ସର୍ପଟି ଥିଲା। ବୁଝନ୍ତୁ, ପ୍ରାୟଶ୍ଚିତ କାର୍ଯ୍ୟକୁ ସମ୍ପାଦନ କରୁଅଛନ୍ତି।
When Balaam looked upon Israel, he saw a reason to curse them. See?
ତେଣୁ ଆପଣ ମାନେ ଧ୍ୟାନ ଦିଅନ୍ତୁ, ବାଲାମ ଇସ୍ରାଏଲୀୟ ପ୍ରଜା ମଣ୍ଡଳୀ ଉପରେ ଯେତେବେଳେ ଦୃଷ୍ଟିପାତ କଲେ ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେ ଏକ କାରଣକୁ ଲକ୍ଷ୍ୟ କଲେ। ବୁଝନ୍ତି ତ?
But when God looked upon them, he saw the atonement.
କିନ୍ତୁ ପରମେଶ୍ୱର ଯେତେବେଳେ ସେମାନଙ୍କ ଉପରେ ଦୃଷ୍ଟିପାତ କଲେ ସେ ତ ପ୍ରାୟଶ୍ଚିତର କାର୍ଯ୍ୟକୁ ଲକ୍ଷ୍ୟ କଲେ। ସେ କହିଥିଲେ, ତୁମମାନେ ଏକ କଳ୍ପିତ ବଂଶଧର ଅଟ। ଆମେନ୍। ତୁମମାନଙ୍କର ଚଳପଥରେ କିଏ ବାଧାର କୌଣସି ବିଷୟକୁ କିପରି ଭାବରେ ପକାଇ ପାରିବ? ତୁମମାନଙ୍କ ତମ୍ବୁର ସ୍ଥାନଟି କିପରି ଐଶ୍ୱରିକ, ପୁଣି କେତେ ପବିତ୍ର ଅଟେ। ତାହା ହିଁ ସେହି ସମୁଚିତ ପନ୍ଥା ଅଟେ ଯଦ୍ୱାରା ପରମେଶ୍ୱର ସେମାନଙ୍କୁ ଲକ୍ଷ୍ୟ କଲେ। ବୁଝନ୍ତି ତ? ଯେପରି ଭାବେ କେହି ଜଣେ ବ୍ୟକ୍ତି ଲକ୍ଷ୍ୟ କରିଥିଲେ ସେପରି ଭାବେ ନୁହେଁ। ଯେପରି ବିଚାରଧାରାକୁ ପୋଷଣ କରି ସମ୍ଭ୍ରାନ୍ତ ବ୍ୟକ୍ତିଗଣ ସେମାନଙ୍କୁ ବୁଝିଥିଲେ ତଦନୁସାରେ
ନୁହେଁ,
ମାତ୍ର ଯେପରି ଭାବେ ସେ ଅର୍ଥାତ୍ ପରମେଶ୍ୱର ସେମାନଙ୍କୁ ଦେଖିଥିଲେ ତଦନୁସାରେ। ଆଉ ହେ ଈଶ୍ୱର, ତାହାକୁ ମୋହର ଅଂଶଧର ହେବାକୁ ଦିଅନ୍ତୁ। ତାହାକୁ ମୋହର ଅଧିକୃତ ଅଂଶ ହେବାକୁ ଦିଅନ୍ତୁ, ଯେହେତୁ ଯାହାକୁ ମୁଁ ଦାବି କରି କହିପାରନ୍ତି ମୋର ନିଜସ୍ୱ ଅଧିକାର ମଧ୍ୟରେ ସେଠାରେ ସେପରି କିଛି ବିଷୟ ନାହିଁ।
Nothing in my hands I bring, just simply to thy cross I cling.
ମୋର ହସ୍ତ ଦ୍ୱୟରେ ମୁଁ କିଛି ନେଇ ଆସି ନାହିଁ, କେବଳ ତୁମର କୃଷକୁ ମୁଁ ଅକ୍ଲେଶରେ ଜାବୁଡ଼ି ଧରିଅଛି। ବୁଝନ୍ତୁ, ତାହା ହିଁ ସବୁକିଛି ଅଟେ ଯାହାକୁ ଆମମାନେ ହାସଲ କରିଅଛୁ।
Well, this is prayer meeting night and our prayer meeting night, but this is kind of an evangelistic group here.
ଭଲ କଥା, ଏହା ପ୍ରାର୍ଥନା ସଭାର ରାତ୍ରି ଅଟେ କିମ୍ବା ପ୍ରାର୍ଥନା ସଭା ରାତ୍ରି ସେପରି ନୁହେଁ, ମାତ୍ର ଏଠାରେ ଅବସ୍ଥିତ ଥିବା ଏକ ପ୍ରକାର ସୁସମାଚାର ପ୍ରଚାର ଦଳ ଅଟେ। ଆମମାନେ ବାକ୍ୟକୁ ବ୍ୟବସ୍ଥିତ କରିବାକୁ
ଚାହୁଁ।
ପୁଣି ଏପରି ହୋଇପାରେ ଯେ ଆଜିର ରାତ୍ରି କାଳରେ କିଛି ସମୟ ନିମନ୍ତେ ମୁଁ ପ୍ରଚାର କରି କହିବାକୁ ଚାହିଁବି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସମ୍ଭବତଃ ଧର୍ମଶାସ୍ତ୍ରରୁ ଖୋଲିବା ନିମନ୍ତେ ପସନ୍ଦ କରିପାରନ୍ତି। ଆଚ୍ଛା, ତେବେ ଏକ ଅଦ୍ଭୁତ ଧରଣ ବିଷୟକୁ ଆପଣମାନେ ଜାଣନ୍ତି କି, ଯାହାକି ଠିକ୍ ଏପରି ଏହାରି ନିମନ୍ତେ କେବଳ ପଥ ପରିଷ୍କାର କରିଥାଏ, ସେ ବିଷୟବସ୍ତୁର ନିମନ୍ତେ ତାହାକୁ କରିଥାଏ ଯାହାକୁ ମୁଁ ପାଠ କରିବାକୁ ଯାଉଥିଲି। ଆଜ୍ଞା, ହଁ, ଅଦ୍ଭୁତ ଧରଣ ବିଷୟ। ତାହା ତ ପ୍ରଥମ କରନ୍ଥୀୟ 11 ଅଧ୍ୟାୟଟି ଥିଲା।
Wrote down here somewhere in here that I was thinking of, if I can find it just now, on 1 Corinthians, the 11th chapter.
Puni kete gude tippani jaku mu eithare lekhi rakhitili, eithare konosi ek kagajare seguriku lekhi rakhitili, ja bisoyare mu bichar bimarsha karuthili, jodi mu thik ei muhurtare tahaku hasol kari pare, prathama kranti 11 parva upare ରହିଥିବା ଟିପ୍ପଣୀକୁ ମୁଁ হাসল কৰি পাৰে। এয়া ঠিক এইঠাৰে অছি, ঠিক এইঠাৰে আজ্ঞা হ তাহা হি।
Now, before we approach the word, let's approach the author. Who is the word?
এতেবাৰে বাক্য আৰু অগ্ৰসৰ হেবা পূৰ্বে আসন্তু বাক্যৰ লেখকৰ নিকটৰে উপস্থিত হেবা বুজন্তু যিয়ে কি বাক্য অটন্তি।
That we might ask for mercy and for his blessings while we study him who is the word.
যেপৰি কি আমাৰ এতেবাৰে তাঙ্কু অধ্যয়ন কৰো যিয়ে কি বাক্য অটন্তি তাহাঙ্কু অনুগ্ৰহ পুনি তাহাঙ্ক সকল আশীর্বাদ পাই আমাৰ যেপৰি ভিক্ষা কৰি পাৰিবা।
Let us pray.
তেওঁ আসন্তু আমাৰে প্ৰাৰ্থনা কৰিবা।
O Lord God, full of grace and mercy.
আহে প্ৰভু ঈশ্বৰম অনুগ্ৰহ অ কৰুণাৰে ভৰপূৰ আকৰম।
Who has been willing through the age after man had sinned and put that great chasm between him and thee.
যিয়ে কি সনাতন কালৰো ইচ্ছা প্ৰকাশ কৰি আছিছন্তি মনুষ্য পাপ কলা উত্তৰে পুনি আপোনাৰ আৰু তাহাৰ মধ্যে এক বিচ্ছেদৰ সীমাকু স্থাপন কলা উত্তৰে সেপৰি সুইচ্ছাকু প্ৰকাশ কৰি আছিছন্তি।
One that he could not cross back by himself.
সেই গোটেই মাত্ৰ সীমা যাহাকু সে স্বয়ংৰু পাৰ কৰি পাৰিলা নহয়।
He was absolutely totally lost without a way back.
সে তো নিঃসন্দ রূপে সম্পূর্ণভাবে হজিগলা ফেরিবা নিমন্তে পথটিয়ে ন পাই হজিগলা।
But the God full of all grace was willing to take a substitute in his place and brought him back.
মাত্র সেই পরমেশ্বর করুণারে ভরপুর থাই তাহারি স্থানরে এক বদলকু গ্রহণ করিয়াকু ইচ্ছা কলে পুনি তাহাকু ফেরাই আনিলে।
That has thrilled the hearts of all that ever known of thee, Lord.
তাহাই সেই প্রত্যেক লোকঙ্কর হৃদয়কু থরহর করে পকাইছি যেমানে হে প্রভু আপনাকে কদাপি জানিছিলে।
How that in thy great love and grace you took a substitute.
তাহা কিপরি ছিলা যে আপন নিজর অপার প্রেম ও মহান অনুগ্রহে এক বদল ব্যক্তিকু গ্রহণ কলে।
And as we have just got through expressing it.
পুনি এহাকু ব্যক্ত করি কহিবা নিমন্তে আমাৰে পৰিভাষা মধ্য দেই এহাকু যেপৰি ভাবে হাসল কৰি অছো।
Lord, it's on that substitute that we rely on tonight.
হে প্ৰভু এয়া তো সেই বদল ব্যক্তিৰ ওপৰে অটে যাহাৰ ওপৰে আজি ৰাতিকালৰে আমাৰে নিৰ্ভৰ কৰি ৰৈ অছো।
That one who died instead of us sinners.
সেই জনকৰ ওপৰে যিয়ে কি আমাৰ পৰি পাপীমানৰ পৰিৱৰ্তে মৃত্যুবৰণ কলে।
That righteous one who was taken upon him our unrighteousness.
সেই ধার্মিক ব্যক্তি জনক যিয়ে কি আম্ভমানঙ্কর সকল অপরাধকু নিজ উপরে উঠাই নেলে।
It is in him that we trust.
এহা সেই জনক অটন্তি যাহাঙ্ক উপরে আমরা ভরসা রাখি অছু।
Now we solemnly come to his word with bowed hearts and heads. In reverence and in respect and in gratefulness.
বর্তমান অতি ভক্তির সহিত তাঙ্কর বচন নিকটকু আমমানে আসু অবনত হই রহিতবা হৃদয় গুড়িকর সহিত পুনি মস্তক সহিত ভক্তি ভাব হই পুনি সম্মান সহিত আর কৃতজ্ঞতা সহিত আমমানে নিকটবর্তী হেউ।
And asking that you will send to us tonight grace by the Holy Spirit.
পুনি পবিত্র আত্মাঙ্ক দ্বারা আজির রাত্রিকালে আপন যে আম্মানঙ্ক নিকটকু অনুগ্রহঙ্কু পঠাই দেবে এপরি নিবেদন করুছু।
And will give us the bread of life that we need to sustain us.
তৎপরে আম্মানঙ্কু পরিতৃপ্ত করিবা নিমন্তে জীবনের রুটিনকু যাহা কি আম্মানে আবশ্যক করিথাও তা আম্মানঙ্কু প্রদান করিবে।
You know exactly what we have need of.
আম্মানে যে কোন আবশ্যক করু তাহাকু আপন নিশ্চিত রূপে জানন্তি।
And we know that thou hast promised that if we would ask we shall receive.
উনি আম মানে এহাকু জানু যে আপন এপরি প্রতিজ্ঞা করে কই অছন্তি যদি আমমানে নিবেদন করি ভিক্ষা করু আমমানে হাসল করিবু।
We would remember tonight, Lord, all those that we know that's sick and needy, that the grace of God will be given to them in great abundance.
প্রভু আজিৰ ৰাতি বেলাৰে আমমানে মনে পকাইবু সেই সমস্তকু মনে কৰিবু যেমানকু আমমানে জানু যে সমানে পীড়িত পুই অসহায় অটন্তি যেপৰি কি পৰমেশ্বৰক কৰুণা সেমানকু বহুল পৰিমাণৰে প্ৰদত্ত হ'ব।
And Father, we pray for those who have fallen away, that this coming on holiday will bring remembrance to their heart, that from where they once was and have fallen to the outward space of your fellowship.
Our Pita, amane semanga pai prarthana karu je mane patita hoi dure re jai chanti যেপরিকি আগকু আসুথিবা ছুটির অবসরটি সেমানঙ্কর হৃদয়কু এক প্রকারর স্মরণিকাকু নেই আসিব, অর্থাৎ সেই স্থানরু সেমানে যেউঠারে পূর্বে থিবারু ফেরিছিলে পুনি আপনঙ্ক সহভাগিতারু অবসরি যাই যেউ স্থানে সেমানে পৌঁছিছন্তি তাহাকু যেপরি মনে পকান্তি।
God, we pray that they will return. Grant it, Lord.
হে প্রভু সেমান যে ফেরিবে এতিপাই আমরা প্রার্থনা করু প্রভু এহাকু প্রদান করন্তু।
Return to the congregation, to the assembly of the firstborn.
মণ্ডলীর সমাবেশ মধ্যকু প্রথম জাতমানঙ্কর সহভাগিতা মধ্যকু ফেরি আসন্তু।
Return back to where there is grace and mercy and love and kindness and healing of our souls, our minds and our bodies.
যেউ স্থানরে করুণা আউ অনুগ্রহ রহিয়াছি আউ স্নেহ ও দয়া রহিয়াছি পুনি আমমানকর প্রাণকু মস্তিষ্ককু আউ আমর শরীরকু সুস্থতা রহিয়াছি সেই স্থানকু ফেরি যান্তু।
Grant it, Lord.
প্রভু এহাকু দান করন্তু।
Bless the word tonight.
আজির রাত্রিকালে বচনকু আশীর্বাদ করন্তু।
Strengthen us all. And give us thy blessings as we asked it in Jesus' name. Amen.
Amo samastanku samarthi karantu puni apananka sakala asisaku amman pradan karantu jehetu jisunka namare ammane haku nivedan karu. Amen.
Now, for just a few moments, I'd like to draw your attentions to 1 Corinthians 11th chapter, 23rd, 24th, and 25th verse.
বর্তমান খুব অল্প সময় নিমন্তে মু আপনার ধ্যানাকর্ষণকু প্রথম করন্থীয় একার অধ্যায়ের 23, 24 আর 25 পদ পরে কেন্দ্রীভূত করা চাহিবি।
For I have received of the Lord that which I also delivered unto you.
কারণ মু প্রভুঙ্ক ঠারু প্রাপ্ত যে শিক্ষা তোমানকু প্রদান করেছি তা এই।
That the Lord Jesus, the same night in which he was betrayed, took bread.
শত্রু হস্তরে সমর্পিত হবার রাত্রিরে প্রভু যীশু রুটি খানি ধন্যবাদ দেই তা ভাঙি কহিলে।
And when he gave thanks, he broke it and said, "Take and eat."
এহা তোমার নিমন্তে মোর শরীর মতে স্মরণ করা নিমন্তে এহা করম।
This is my body which is broken for you. This do in remembrance of me.
এহা মোর শরীর যাহা তোমানঙ্ক নিমন্তে হত হইছি মোর স্মরণ করা নিমন্তে এহা করম।
After the same manner also he took the cup, and when he had supped, saying, "This cup is the New Testament in my blood."
সেইপরি ভোজন উত্তরে সে পানপাত্র মধ্য ঘেনি কহিলে, এই পানপাত্র মোর রক্তরে স্থাপিত নূতন নিয়ম।
This do you as oft as you drink it in remembrance of me.
তোমানে যেতে থর এথিরু পান কর সেতে থর মতে স্মরণ করা নিমন্তে এহা করম।
If I should call this just a little text that I'd like to refer to would be this, remembering the Lord.
যদি এক ছোট কাট প্রসঙ্গ রূপে মু এহাকু পরিচিত করাকু চাহিবি তেবে মু এপরি করি উদ্ধৃত করিবি যে তাহা প্রকার হেব প্রভুঙ্কু স্মরণ করি।
It sounds like a night that or a message that should have been preached on last Sunday in the Lord's Supper.
এহা তো সেপরি ধরনর এক রাত্রি রূপে বিবেচিত হয়ে କିମ୍ବା ସେ ପ୍ରକାର ଧରଣର ଏକ ସମାଚାର ରୂପେ ବିବେଚିତ ହୁଏ ଯାହାକି ଗତ ରବିବାର ଦିନ ପ୍ରଚାର କରାଯାଇଥିଲା, ପ୍ରଭୁ ଭୋଜନ ସମୟରେ ପ୍ରଚାର କରାଯାଇଥିଲା।
But I want to approach it just in a little different angle for a few minutes while we collect our thinkings together and in worship of the Lord.
ତଥାପି ଏକ ଭିନ୍ନ ଧରଣର ଦୃଷ୍ଟିକୋଣରେ ଥାଇ ମୁଁ ଏହାକୁ ଟିକେ ସାମାନ୍ୟ ଭିନ୍ନ ରୂପେ ପ୍ରସ୍ତୁତ କରିବାକୁ ଚାହେଁ, ଅଳ୍ପ ସମୟ ପାଇଁ ଆଲୋକପାତ କରିବାକୁ ଚାହେଁ, ଯେତେବେଳେ କି ଆମ୍ଭେମାନେ ନିଜ ନିଜର ସକଳ ବିଚାରଧାରାକୁ ଏକତ୍ରିତ କରିଥାଉ ପୁଣି ପ୍ରଭୁଙ୍କର ଉପାସନାରେ ସହଭାଗିତା ଲାଭ କରିଥାଉ।
We could of course begin with the Lord's table because that is a good place where we all remember।
ଅବଶ୍ୟ ଆମମାନେ କରିପାରିଥାନ୍ତୁ, ପ୍ରଭୁଙ୍କର ମେଜରୁ ଆରମ୍ଭ କରିପାରିଥାନ୍ତୁ, ଯେହେତୁ ଏହା ସେପରି ଏକ ସ୍ଥାନ ଅଟେ ଯେଉଁ ସ୍ଥାନରେ ଆମମାନେ ସମସ୍ତେ ସ୍ମରଣ କରାଯାଇଥାଉ।
Remembering the Lord at his table, which really the text refers to that.
ତାଙ୍କରି ମେଜ ନିକଟରେ ଉପସ୍ଥିତ ରହି ପ୍ରଭୁଙ୍କୁ ସ୍ମରଣ କରୁଅଛୁ ଯାହାକି ପ୍ରକୃତରେ ସେହି ପ୍ରସଙ୍ଗଟି ଅଟେ ଯାହାକୁ ଉଦ୍ଧୃତ କରାଯାଏ।
But that's Paul said that we are to take the cup and to drink the blood and to eat the kosher bread in remembrance, to remember what he did for us।
ମାତ୍ର ସେହି ଜଣକ ତ ପାଉଲ ଥିଲେ ଯିଏ କି କହିଥିଲେ ଆମମାନଙ୍କୁ ପିଆଲାଟିକୁ ନେବାକୁ ଅଛି, ପୁଣି ରକ୍ତକୁ ପାନ କରିବାକୁ ଅଛି, ପୁଣି ସ୍ମରଣ କରିବା ନିମନ୍ତେ ଆମମାନଙ୍କୁ ଅଖମିରି ରୋଟିକୁ ଗ୍ରହଣ କରିବାକୁ ଅଛି, ସେ ଆମମାନଙ୍କ ପାଇଁ ଯାହା ମଙ୍ଗଳଜନକ କାର୍ଯ୍ୟ କରିଥିଲେ ତାହାକୁ ସ୍ମରଣ କରିବା ନିମନ୍ତେ ସେପରି କରିବାକୁ ଅଛି।
You don't want to make it just a common everyday thing. You want to really come remembering the Lord.
ପୁଣି ଆପଣ ମାନେ ଯେତେବେଳେ ଏହାକୁ କାର୍ଯ୍ୟକାରୀ କରନ୍ତି, ଆପଣ ମାନେ ଏହାକୁ କେବଳ ସାଧାରଣ ବିଷୟ ବୋଲି ବିବେଚନା କରି ଏହାକୁ ଆରମ୍ଭ କରନ୍ତି ନାହିଁ, ପ୍ରତିଦିନର ସାଧାରଣ ଭୋଜନ ରୂପେ ଗ୍ରହଣ କରନ୍ତି ନାହିଁ, ମାତ୍ର ଆପଣ ମାନେ ପ୍ରକୃତରେ ସମବେତ ହୁଅନ୍ତି, ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି। ବୁଝନ୍ତି ତ,
Remember that it was his grace and his mercy and that alone that gives you the only hope that you have.
ମନେ ରଖିଥାନ୍ତୁ ଯେ ଏହା ତାଙ୍କର ଅନୁଗ୍ରହ ଆଉ କରୁଣା ଥିଲା, ପୁଣି କେବଳ ତାହା ହିଁ ଥିଲା ଯାହାକି ଆପଣମାନଙ୍କୁ ସେହି ଏକମାତ୍ର ଭରସାକୁ ଦାନ କରିଥାଏ ଯାହାକୁ ଆପଣମାନେ ହାସଲ କରିଅଛନ୍ତି।
No matter what you would ever do, there is nothing, nowhere that can anyways come near what Christ did for you.
Amen.
ଏଥିରେ କିଛି ହେଲେ ଯାଏସ ନାହିଁ ଯେ ଆପଣ ପୂର୍ବେ କ'ଣ କରିଛନ୍ତି, ସେପରି ସ୍ଥଳେ କୌଣସି ସ୍ଥାନରେ ଏପରି କିଛି ବିଷୟ ରହିନାହିଁ ଯାହାକି କୌଣସି ପ୍ରକାରେ ଏହାର ନିକଟକୁ ଆସିଥିଲା ଯାହାକୁ ଖ୍ରୀଷ୍ଟ ଆପଣଙ୍କ ପାଇଁ ସାଧନ କରିଥିଲେ।
Had a sad experience this week and yet a glorious one I could call it.
Charita saptahare mu eko dukkhada anubhuti ko labha karithili tathapi eko gauravmay anubhuti ti taha thila eha ko mu separi dhana boli kahi pare।
I buried a brother that once sat with us here.
Epo jane bhai ko mu kabar deithili je ki ekada ammang soitare ethare bosuthile।
And many of you know the occasion. It was our gracious brother Rogers, Busty Rogers as we called him, Everett.
Epoyone bhai ku mu kabar deli au sei ghatana ku apama madhe aneke jananti eya amman ko bahumulya bhai Rogers thile jepori ki amane taku parichit karauthilu bhai Busty Rogers Everett thile।
And brother Banks Wood here and brother Softman, we went together to the funeral service.
Puni ei sanare bhai Banks Wood puni bhai Softman etre bole uposthit asanti ame samaste kabar deba upasana ku jaithilu।
And I took a ride in the snow out to the old place where I had first buried him. About 25 years ago.
Tatpare barap pare mu ek asharohan ko karithili sei pare ko puratan sthan re je uthare mu ha ko samadhi stha karithili pray 25 barsh purbe se pari karithili.
That time when I buried him, it was in muddy water. In the name of the Lord Jesus Christ.
Sei samay re jetebele mu tanku eha ko samadhi stha karithili ଏହା ଏକ ପଙ୍କର ସ୍ଥାନ ଥିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ମୁଁ ଏହାକୁ କରିଥିଲି
As we passed over the old familiar bridge there at Totten's Ford, I was speaking to my brethren and said,
ସେତେବେଳେ ଆମେ ସେହି ଜଣାଶୁଣା ପୋଲ ଟଟେନ୍ସ ଫୋର୍ଡ ଉପର ଦେଇ ଅତିକ୍ରମ କରିଥିଲୁ ମୁଁ ନିଜର ଭାଇମାନଙ୍କୁ କଥା ପ୍ରସଙ୍ଗରେ କହୁଥିଲି ପୁଣି କହିଥିଲି
One day when a certain denominational minister had had a big tent there,
ଏପରି ଏକ ସମୟ ଥିଲା ଯେତେବେଳେ ଏକ ନିଶ୍ଚିତ ସଂସ୍ଥାର ଜଣେ ସେବକ ସେଠାରେ ଏକ ବିରାଟ ଧରଣର ତମ୍ବୁ ଉପାସନାକୁ ଆୟୋଜନ କରିଥିଲେ
ସେ
କହିଥିଲେ ସେ ଛୋଟ ଧରଣର ଧର୍ମାନ୍ଧ ଜଣକ ସେଠାରେ ସ୍ଥିତ ବ୍ୟାପ୍ଟିଷ୍ଟ ମଣ୍ଡଳୀର ବ୍ୟକ୍ତି ଜଣକ ସେ ତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଲୋକମାନଙ୍କୁ ବାପ୍ତିଜ କରୁଅଛନ୍ତି
ସେ
କହିଥିଲେ ଯଦି କେହି ଜଣେ ବ୍ୟକ୍ତି ସେପରି ଜଣେ ବାପ୍ତିସ୍ମରେ ବାପ୍ତିଜିତ ହୋଇଥାନ୍ତି ତେବେ ସେହି ଜଣକ ମୋର ଏହି ତମ୍ବୁ ଆରାଧନାକୁ ଆଦୌ ସ୍ୱାଗତ ଯୋଗ୍ୟ ହେବେ
ନାହିଁ that had been baptized in the name of the Lord Jesus. And that was Brother George Wright and his family.
ଆଉ ଠିକ ସେହି ପରି ସମୟରେ ଏପରି ଘଟିଥିଲା ଯେ ସେଠାରେ କେତେଜଣ ବ୍ୟକ୍ତି ଉକ୍ତ ସ୍ଥାନରେ ବସିଥିଲେ ଯେଉଁମାନେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇସାରିଥିଲେ ପୁଣି ସେହି ଜଣକ ଭାଇ ଜର୍ଜ ରାଇଟ୍ ପୁଣି ତାଙ୍କ ପରିଜନ ପରିବାରର ବର୍ଗ ବ୍ୟକ୍ତିଗଣ ଥିଲେ ସେମାନେ ତ କେବଳ ଉପସ୍ଥିତ ଥିଲେ କେବଳ ଗୋଟିଏ ମାତ୍ର କର୍ମକୁ ସେମାନେ କରିପାରିଥାନ୍ତେ ଅର୍ଥାତ୍ ସେମାନଙ୍କୁ ଫେରିଯିବାକୁ ନଥିଲା
ତେଣୁ
ସେଇଦିନ ଫୋର୍ ବୋଲି ସ୍ଥାନରେ ଆରେ ବା ସେ ଆପଣ ପାସନାକୁ ଛାଡ଼ି ଚାଲିଗଲେ ପୁଣି ଲକ୍ଷ୍ୟ କରିବାର ଏକ ଉଦ୍ଦେଶ୍ୟକୁ ନେଇ ସେ ଚାଲି ଆସିଲେ ପୁଣି ତାଙ୍କର ମଣ୍ଡଳୀଟି ସେଠାରେ ଠିଆ ହୋଇ ରହିଥିଲେ
ଆଉ
ସେହି ସ୍ଥାନକୁ ମୁଁ ଆଗେଇ ଗଲି ପୁଣି ସେତେବେଳେ ସେଠାକାର ପାହାଡିଆ ଇଲାକାରେ ବୃଷ୍ଟିପାତ ହୋଇଥିଲା ତତ୍ପରେ ପଙ୍କିଳ ଜମିର ସ୍ଥାନଟି ଧୋଇ ହୋଇ ଭିତରକୁ ଚାଲି ଆସିଥିଲା ଏହା ଏକ ଛୋଟକାଟ ଧରଣର ଶ୍ରଦ୍ଧାଞ୍ଜଳି ଥିଲା ଯାହାକି ନୀଳବର୍ଣ୍ଣ ନଦୀର ପାଣିକୁ ଗୋଳିଆ କରି ପକାଇଥିଲା ମୁଁ ଅଣ୍ଟ ପର୍ଯ୍ୟନ୍ତ ପାଣି ଭିତରକୁ ଚାଲିଗଲି ପୁଣି ଟ୍ରଷ୍ଟିଜ୍ ମାନଙ୍କ ମଧ୍ୟରୁ ଜଣେ କିମ୍ବା ଡିକନ୍ସ ମାନଙ୍କ ମଧ୍ୟରୁ ଜଣେ ମୋ ହାତକୁ ବାଇବଲ ଖଣ୍ଡେ ବଢାଇ ଦେଲେ
And to be baptized in the name of Jesus Christ for remission of sin. You shall receive the gift of the Holy Ghost.
ପୁଣି ପେଣ୍ଟିକସ୍ ଦିନ ପିତର ଯାହାକୁ କହିଥିଲେ ସେହି ସ୍ଥାନରେ ମୁଁ ପାଠ କରିଥିଲି ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତି ହୁଅନ୍ତୁ ତତ୍ପରେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ
laying there trying to raise her hands only weighing about 60 something pounds
ଏହା ସେଇ ଦିନର କଥା ଥିଲା ଯେତେବେଳେ ଜର୍ଜ କାର୍ଟର ସେଠାରେ ଶୋଇ ରହିଥିଲେ ଆପଣଙ୍କର ହସ୍ତଦ୍ୱୟକୁ ଉପରକୁ ଉଠାଇଥିଲେ କେବଳ 60 ପାଉଣ୍ଡ ପାଖାପାଖି ଓଜନ ବିଶିଷ୍ଟ ବ୍ୟକ୍ତି ଥିଲେ
then 9 years and 8 months in the bed without moving
ଦୀର୍ଘ 9 ବର୍ଷ ପୁଣି 8 ମାସ ଧରି ବିଛଣାରେ ପଡିଥିଲେ ଆଦୌ ଚଲାବୁଲା କରିନଥିଲେ
and her people, the church that she belonged to, had said if anybody even come to my meeting to be excommunicated from their fellowship at the church.
ପୁଣି ତାଙ୍କର ପରିଜନଗଣ ଯେଉଁ ମଣ୍ଡଳୀ ସହିତ ସମ୍ବନ୍ଧିତ ଥିଲେ ସେମାନଙ୍କୁ କୁହାଯାଇଥିଲା ଯଦି କେହି ଜଣେ ବ୍ୟକ୍ତି ମୋର ଉପାସନାକୁ ଆସନ୍ତି ତେବେ ସେମାନେ ସେହି ମଣ୍ଡଳୀର ସହଭାଗିତାରୁ ବହିଷ୍କାର କରାଯିବେ ଆଉ ତତ୍ପରେ ଏହା ତ ସେହି ସମାନ ସନ୍ଧ୍ୟାର ସମୟ ଥିଲା ଯେତେବେଳେ ସେ ନିହାତି ପକ୍ଷେ ସୁସ୍ଥ ହୋଇଥିଲେ
She wanted to be baptized like the little nail girl it was up there that saw a vision and you know the story, her hands and legs drawn up.
ତତ୍ପରେ ସେ ସେଇ ସାଧାରଣ ଝିଅ ନେଲି ପରି ଯିଏକି ସେଇଠାରେ ଉପସ୍ଥିତ ଥିଲା ତାପରେ ବାପ୍ତିଜିତ ହେବାକୁ ଆଗ୍ରହୀ ହୋଇଥିଲେ ଅର୍ଥାତ୍ ମୁଁ ଏକ ଦର୍ଶନକୁ ଦେଖିଥିଲି ପୁଣି ଆପଣମାନେ କାହାଣୀକୁ ଜାଣନ୍ତି ତାର ହାତଦ୍ୱୟ ପୁଣି ଗୋଡ଼ ଯୋଡ଼ିକ ଉପରକୁ ଟେକି ହୋଇ ରହିଥିଲା
When in the vision the power of the spirit laid hands up on her there she come out and was healed
au darshanara drushyapatare agai jaithila puni atmankar samartha ta pare apara hasta ko rakhi dele seta ko se chali asile puni susthata lab kale
and so she had belonged to the same well it was a methodist church
tenu kari se sei saman sthana sahita sampar sthapan kari raithile accha tabe ei sanghatan ti Methodist ମଣ୍ଡଳୀ ଥିଲା
The Methodist minister brother Smith was one standing on the bank with his congregation.
ପୁଣି Methodist ମଣ୍ଡଳୀର ସେବକ ଭାଇ ସ୍ମିଥ ସେ ବ୍ୟକ୍ତି ଜଣକ ଥିଲେ ଯିଏ କି ଆପଣଙ୍କ ମଣ୍ଡଳୀ ସହିତ ଉପସ୍ଥିତ ଥିଲେ.
And I started to baptizing in the Bible Christian baptism.
ପୁଣି ବାଇବଲ ରେ ବର୍ଣ୍ଣିତ ଥିବା ଖ୍ରୀଷ୍ଟୀୟ ବାପ୍ତିସ୍ମରେ ବାପ୍ତିଜ କରିବାକୁ ମୁଁ ଆରମ୍ଭ କଲି.
And about the time I baptized 5 or 6 people All of a sudden, the lions and fowl broke up there on the hill.
ତତ୍ପରେ ପ୍ରାୟ ସେହି ସମୟରେ ମୁଁ ଯେତେବେଳେ ପାଞ୍ଚ ଜଣ କିମ୍ବା ଛଅ ଜଣ ବ୍ୟକ୍ତିଙ୍କୁ ବାପ୍ତିଜ କରିଥିଲି ଅକସ୍ମାତ ସେଠାରେ ପାହାଡ଼ର ଉପରିଭାଗରେ ସଂଯୋଜକର ରାସ୍ତା ଗୁଡିକ ପୁଣି ବସ୍ତୁ ଶ୍ରେଣୀଟି ବିଚ୍ଛିନ୍ନ ହୋଇଗଲା
Here come that Methodist bunch right down with their good clothes on. To be baptized in the name of the Lord Jesus.
Sei sthanaku sei Methodist dalati sidha salaka asi uposthit hale apana manankar uttam posak pindi asile Prabhu Jesus Christ namare baptizita baku setaku asile.
And one by one ladies in their pretty silk summer garments walking out through that mud.
Puni janaka pare jane nari ganam ସେମାନଙ୍କର ବହୁମୂଲ୍ୟ ସିଲ୍କ ପୁଣି ଗରମ ସମୟ ବସ୍ତ୍ର ଗୁଡିକୁ ପିନ୍ଧି ସେ ଗୋଇଆ ପାଣିରେ ବାହାରି ଆସିଲେ
କାନ୍ଦୁଥିଲେ
ସେମାନଙ୍କ ମୁଖମଣ୍ଡଳ ଅଶ୍ରୁଜଳରେ ସିକ୍ତ ହୋଇଥିଲା ତତ୍ପରେ ଲିପଷ୍ଟିକ୍ ଲେପି ହୋଇ ଧୋଇ ଯାଇଥିଲା ବାହାରି ଆସୁଥିଲେ ନିଜ ନିଜର ପାପକୁ ସ୍ୱୀକାର କରୁଥିଲେ ପୁଣି ବାପ୍ତିଜବାକୁ ମନସ୍ଥ କରୁଥିଲେ ତତ୍ପରେ ସେହି ଦଳଟିର ସହିତ ଜଣେ ବରିଷ୍ଠ ଚଉଡ଼ା କାନ୍ଧ ବିଶିଷ୍ଟ ବ୍ୟକ୍ତି ଆସିଥିଲେ ଜି ଆଇ ପରି ବାଳ କାଟିଥିଲେ ଚୌଡ଼ା ମୁହଁ ବିଶିଷ୍ଟ ବ୍ୟକ୍ତି ଜଣେ ଲମ୍ବା ଚୌଡ଼ା ବ୍ୟକ୍ତି ସେଟାକୁ ପଢି ଆସିଲେ ତାଙ୍କର ସୁନ୍ଦର ପାଖରେ ଥିଲା ଏକ ନୀଳ ରଙ୍ଗର ସୁଟ୍କୁ ପରିଧାନ କରିଥିଲେ ସେ କହିଥିଲେ ମୁଁ ମଧ୍ୟ ମୋର ନିର୍ଣ୍ଣୟକୁ ଗ୍ରହଣ କରିଛି ସେଇ ଜଣକ ବସ୍ତି ରଗର୍ସ ଥିଲେ ଅନ୍ୟ କେହି ଜଣେ ବ୍ୟକ୍ତି ତାଙ୍କୁ କିଛି ଆଗ କହିନଥିଲେ
There I buried him in the name of the Lord Jesus Christ upon his confession.
Sei sthanare mu tanku Prabhu Jesu Christ ka namare tankara byaktigata sikarokti dwara baptizita kali.
Last week I placed him under the sod at Milltown.
Tatpare gata saptare mu tanku Milton re eko trunamay sthanare avasthita karaithile.
I spoke on the sermon of the perfectness of the resurrection.
ପୁଣି ମୁଁ ଏକ ସୁସମାଚାର ବାକ୍ୟ ପରେ ପୁନରୁତ୍ଥାନର ସିଦ୍ଧତା ପଣିଆ ଏହାର ଉପରେ ପ୍ରଚାର କରିଥିଲି। ମୁଁ ଜଣେ ସୁସମାଚାର ପ୍ରଚାରକ ରୂପେ ପରିଚିତ ହୋଇ ଆସିଛି, ତତ୍ପରେ ବିଭିନ୍ନ ଧରଣର ଦେବାଦେବୀ ଆଉ ଦାର୍ଶନିକ ମାନଙ୍କୁ ଦେଖିଅଛି। ସେମାନେ ଯେ କିପରି ଭାବରେ ଏହାକୁ ଓ ତାହାକୁ ପୁଣି ଅନ୍ୟଟାକୁ ବିଶ୍ୱାସ କରନ୍ତି ତାହାକୁ ମୁଁ ଲକ୍ଷ୍ୟ କରିଛି। ତଥାପି ସେହି ସର୍ବଶ୍ରେଷ୍ଠ ସ୍ରଷ୍ଟା ଜଣେ ଅଛନ୍ତି ଯିଏକି ସମସ୍ତ ସୃଷ୍ଟିକୁ ରଚନା କରନ୍ତି ଏହାକୁ ମୁଁ ବିଶ୍ୱାସ କରେ। ଯଦି ଏକ ସୃଷ୍ଟିରେ ଅବସ୍ଥିତ ରହିଛି ତେବେ ଜଣେ ସ୍ରଷ୍ଟାଙ୍କ ମଧ୍ୟ ସହିରେ ଅବସ୍ଥିତ ରହିଛି।
ସୁତରାଂ
ଏକ ସୃଷ୍ଟିର ଅବସ୍ଥିତି ଯଦି ରହିଅଛି ତେବେ ନିଶ୍ଚିତ ରୂପେ ଜଣେ ସ୍ରଷ୍ଟ ଅବଶ୍ୟ ଥିଲେ ଯିଏକି ଏହାକୁ ସୃଷ୍ଟି କରିଥିଲେ। ଯେକୌଣସି ସୃଷ୍ଟିର ବିଷୟ ରହିଛି ତେବେ ତାହାର ଜଣେ ସୃଷ୍ଟିକର୍ତ୍ତା ଅବଶ୍ୟ ଅଛନ୍ତି। ପୁଣି ଯେକୌଣସି ବ୍ୟକ୍ତିଙ୍କର କର୍ମ ତାହାଙ୍କୁ ପରିଚିତ କରାଇଥାଏ ତାହାଙ୍କ ନିଜସ୍ୱ ପରିଚୟ ପ୍ରଭାବ ଅଟେ। ସେ ଜଣେ ଉତ୍ତମ ବଢେଇ ଅଟନ୍ତି, ସେ ଉତ୍ତମ କର୍ମ କରନ୍ତି, ଉତ୍ତମ ରୂପେ ନିର୍ମାଣ କରନ୍ତି। ଆଉ ସେ ଯଦି ଜଣେ ଉତ୍ତମ ଯନ୍ତ୍ର ବିଜ୍ଞାନୀ ଅଟନ୍ତି ତେବେ ସେ ଉତ୍ତମ କାର୍ଯ୍ୟ କରନ୍ତି। ଆପଣଙ୍କର କାର୍ଯ୍ୟଟି ହିଁ ଆପଣଙ୍କୁ କେବଳ ପରିଚିତ କରାଏ। ଆଉ ଈଶ୍ୱରଙ୍କର ସୃଷ୍ଟି ପରମେଶ୍ୱରଙ୍କୁ ପରିଚିତ କରାଏ। ତତ୍ପରେ ଏକ ଯୋଗ୍ୟ ଉଦ୍ଦେଶ୍ୟ ନିମନ୍ତେ ପରମେଶ୍ୱର ସକଳ ବସ୍ତୁକୁ ସୃଷ୍ଟି କଲେ। ପୁଣି ପ୍ରତିଟି ସୃଷ୍ଟ ବସ୍ତୁ ଯାହା ପରମେଶ୍ୱରଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରେ ଏହା ଯେତେବେଳେ ସେପରି କରିଥାଏ ଏହା ଏକ ପୁନରୁତ୍ଥାନକୁ ଲାଭ କରିଅଛି। ମୋତେ କେବଳ ଗୋଟିଏ ମାତ୍ର ବିଷୟକୁ କହନ୍ତୁ। ପୁଣି ମୁଁ ଏକାଧିକ ବସ୍ତୁକୁ ଯେପରିକି ଫୁଲଗୁଡ଼ିକୁ ଗଛଗୁଡ଼ିକୁ ମୋର ନିଦର୍ଶନ ରୂପେ ଉପସ୍ଥାପନ କରିଥିଲି।
How the sun comes up of a morning, a little baby born, its weak, its rays is.
ଏକ ପ୍ରାତଃକାଳରେ ସୂର୍ଯ୍ୟ କିପରି ଭାବେ ଉଦିତ ହୁଏ, ଏକ ଜନ୍ମିତ ଶିଶୁ ପରି ଏହା ଦୁର୍ବଳ ନିସ୍ତେଜ ଲାଗେ, ଏହାର ସକଳ କିରଣ ଅତି ନିସ୍ତେଜ ହୋଇଯାଏ। ପ୍ରାୟ ଦଶଟା ସମୟରେ ଏହା ଶୈଶବ ଅବସ୍ଥାରେ ଉପନୀତ ହୁଏ। ପୁଣି ଦିନର ବାରଟା ସମୟରେ ତା ଆପଣାର ସମସ୍ତ ସାମର୍ଥ୍ୟ ସହିତ ଦୀପ୍ତିମନ୍ତ ହୁଏ, ଏକ ନାରୀର ସୌନ୍ଦର୍ଯ୍ୟ ସହିତ କିମ୍ବା ଏକ ପୁରୁଷର ଯୌବନତ୍ୱ ସହିତ ପରିଚିତ ହୁଏ। ତତ୍ପରେ ମଧ୍ୟାହ୍ନର ଦୁଇଟା ସମୟରେ ଏହା ମୋ ପରି ବୃଦ୍ଧାବସ୍ଥାକୁ ପଦାର୍ପଣ କରେ। ତତ୍ପରେ ପ୍ରାୟ ସନ୍ଧ୍ୟା ପାଞ୍ଚଟା ସମୟରେ ଅପରାହ୍ନ ସମୟରେ ଏହା ବୃଦ୍ଧ ଅଜାଙ୍କର ବୟସକୁ ଆସି ଉପସ୍ଥିତ ହୁଏ, ସେ ଅସ୍ତଗାମୀ ହେବାକୁ ଲାଗେ। ଆଉ ପରିଶେଷରେ ତାହାର କିରଣ ପୃଥିବୀ ପୃଷ୍ଠରେ ଶୀତଳ ହେବାକୁ ଲାଗେ, ପୁଣି ତା ମୃତ୍ୟୁବରଣ କଲା ନ୍ୟାୟ ଅସ୍ତ ହୋଇଯାଏ। ଏହା କଣ ତାହାର ଶେଷ ପରିଣତି ଅଟେ କି? ତାହା ତ କେବଳ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କଲା। ତାହା ପୃଥିବୀର ଏକ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଯେତେବେଳେ ଚଳପ୍ରଚଳ କଲା ସେଥିରେ ତାହା ଦୂତ ତାହା ତୃଣାଦି ବୃକ୍ଷାଦି ଉତ୍ପନ୍ନ କଲା। ସେହି ସବୁ ତୃଣାଦି ଯାହା ସବୁ ମୃତ ହୋଇ ପଡିଥିଲା ସେଗୁଡ଼ିକୁ ଏହା ଅଙ୍କୁରିତ କରି ଜୀବିତ କଲା। ଏହା ଈଶ୍ୱରଙ୍କର ଯୋଜନାକୁ ଯେତେବେଳେ ସଫଳ କରିଥିଲା ତେଣୁ ଏହା କଣ ତାର শেষ পরিচর্যাটা কি?
She rises again the next morning with a new life.
পরবর্তী দিনের সকালবেলা তা পুনরুজ্জীবিত হয়ে এক নূতন জীবনের সহিত উদিত হয়ে।
Every tree does the same. Everything else, everything, moon, stars, solar system, everything promises.
প্রত্যেক বৃক্ষ এক প্রকার সমান ধরনের কার্য করতে প্রত্যেকে করতে চন্দ্র তারাগণ সৌরমণ্ডল প্রতিটি প্রতিজ্ঞার বস্তু সেপরি করতে।
And if a man serves God's purpose, there is a resurrection just as sure as anything.
পুনি কেই জনে ব্যক্তি যদি ঈশ্বরঙ্কর উদ্দেশ্যকু কার্যকারী করিছিলে সেক্ষেত্রে অন্য যে কোনসি বস্তুর অবস্থিতি পরি পুনরুত্থানর নিশ্চয়তা অবশ্য রহিয়াছি।
Only thing it has to do is God just waiting on time, just like he is now.
কেবল গোটিয়ে মাত্র কার্যকু আপনকু নিশ্চয় কইবার অছি তা এপরি অটে পরমেশ্বরঙ্কর নিরূপিত সময়কু অপেক্ষা করে রহিথান্তু এতবেলে সে যেপরি অছন্তি ঠিক সেইপরি ভাবে অবিচলিত ভাবে রহন্তু।
The great leaves have just fallen off the tree, fallen off rather.
সেই অসংখ্য পত্র যা কি অক্লেশরে গছরু ঝড়ি পড়ন্তি বস্তুত গছরু খসি পড়িছিলে।
Where the red, green, blue, brown, all different colors across the great breast of the earth.
যেউ স্থানরে লাল সবুজ নীল ধূসর এইপরি বিভিন্ন রঙ্গর পত্রগুড়িক পৃথিবীর বিরাট বক্ষ পরে বিছাই হয়ে পড়ন্তি।
For God's nature lay dead beneath it, God just planted out his bouquet.
যেউ স্থানরে পরমেশ্বরঙ্কর প্রকৃতি এহার নিম্ন ভাগরে মৃত হয়ে পড়ে রহিছিলা পরমেশ্বর তো কেবল নিজের পুষ্প স্তবককু কেবল অবস্থাপিত করেছিলেন।
But he knows when he plants the bouquet, there's a resurrection in spring.
তথাপি পুষ্প স্তবককু সে যে কেবল স্থাপন করতে সে বিষয়টি সে জানতে বসন্ত ঋতুরে সে ক্ষেত্রে এক পুনরুত্থান পাই অবস্থান করে হইতায়।
The world has to just come around its orbit until it gets back right with the sun again.
Heaven.
And it will rise in funeral flowers.
পুনি সূর্য সহিত এক উচিত প্রকারের অবস্থিতিকু পুনর্বার আসি উপস্থিত হওয়ার সময় পর্যন্ত এই পৃথিবীকু এর পরিক্রমা পথর পরিসর মধ্যকু অবশ্য আসি উপস্থিত হওয়াকে রয়েছে। পুনি এহা সমাধিস্থ সকল ফুলকু পুনি ফুটাই তুলিব। এহা যে শেষ পরিণতি অটে সে প্রকার কথাকু আদৌ কহি নথায়।
No more than the leaves brown on the tree says it's the end.
পত্রগুড়িক বিনু অন্য কিছু বিষয় আউ আউ দেখাই দিয়ে নাহি।
Only thing it has to do is for the time cycle of God to float around until the time of the coming of the Son of God.
বৃক্ষগুড়িকর ধূসর বর্ণ হই দেখিয়াকু মিলে পুণি হা যে শেষ পরিণতটে এপরি কহিথায়। কেবল গোটিয়ে মাত্র কর্ম যাহা কিয়াকু ন্যায়াধিপক্ষে করিয়াকু হই অছি তাহাইকি পরমেশ্বরঙ্কর নিরূপিত সময়রে চক্রটিকু এর চারিপাখকু পরিক্রমা করিয়াকু অছি পরমেশ্বরঙ্কর পুত্রঙ্কর আগমন পর্যন্ত সময়সীমাকু এহারি চারিপাখকু পরিক্রমা করিয়াকু অছি।
And every living creature that ever died in Christ will come forth again.
Hallelujah.
Amen. তৎপরে প্রত্যেক জীবিত প্রাণী যে কি কদাপি খ্রিস্টঙ্ক ঠায় থাই মরিছিলা সে পুনর্বার পুনরুত্থিত হব।
In his presence, remembering him.
তাঙ্করি উপস্থিতিরে থাই তাঙ্কু স্মরণ করুথব।
Oh, when I come to the end of my rope. I want to die in his presence, remembering him. He is the resurrection and life.
আরে বা মোর যাত্রাপথর শেষ অবস্থাকু আসি মু যেতে উপস্থিত হুয়ে তাঙ্কু স্মরণ করুথবা অবস্থারে মু তাঙ্করি উপস্থিতিরে মরিয়াকু চাহেম। অর্থাৎ সে যে পুনরুত্থান আউ জীবন অটন্তি এহাকু তাঙ্ক উপস্থিতিরে স্মরণ করুথবা যোগু মরিয়াকু চাহেম।
He is that one.
সে তো সেই সত্তাটি অটন্তি।
Then as we come to the table of the Lord.
তৎপরে প্রভুঙ্কর মেজ নিকটকু আমনে যেহেতু আসি থাও।
The table of the Lord as I have explained it here before, is not...
ପ୍ରଭୁଙ୍କର ମେଜ ଯେପରିକି ମୁଁ ଏହି ସ୍ଥାନରେ ପୂର୍ବେ ବ୍ୟାଖ୍ୟା କରି ଆସିଅଛି ତାହା ନୁହେଁ
We believe what we call the communion is the taking of the bread.
ଆମମାନେ ଏପରି ବିଶ୍ୱାସ କରିଥାଉ ଯାହାକୁ ଆମମାନେ ପ୍ରଭୁଭୋଜ ବୋଲି କହି ପରିଚିତ କରିଥାଉ ତାହା ଖଣ୍ଡେ ରୋଟିର ଟୁକୁରାକୁ ଗ୍ରହଣ କରିବାର ପ୍ରଥା ଅଟେ ଆମ୍ଭେମାନେ ଏକ ଭୁଲ ଧରଣ ବିଚାରକୁ ଉପସ୍ଥାପନା କରିଥାଉ ଆମମାନେ ଏକ ନିର୍ଭୁଲ ବିଷୟକୁ ଭୁଲ ସ୍ତରରେ ଆଣି ଉପସ୍ଥାପନା କରିଥାଉ ଏହା ତ ସେହି ରୋଟି ଖଣ୍ଡିକ ନୁହେଁ ଯାହାକି ଗୁରୁତ୍ୱକୁ ପରିଚିତ କରାଏ ଏହା ତ ଦ୍ରାକ୍ଷାରସ ନୁହେଁ ଯାହାକି ଗୁରୁତ୍ୱକୁ ପରିଚିତ କରାଏ ଯେହେତୁ ତାହା ତ ଖଣ୍ଡେ ପତଳା ରୁଟି ପୁଣି ଦ୍ରାକ୍ଷାରସ ମାତ୍ରକ ଅଟେ
But the thing that is communion means to talk to.
କିନ୍ତୁ ବିଷୟଟି ଯାହା ତାହା ଏପରି ଅଟେ ପ୍ରଭୁ ଭୋଜର ଅର୍ଥ ପରସ୍ପର ସହିତ ଆଳାପ ଆଲୋଚନା ଅଟେ ଆଉ ତାଙ୍କ ସହିତ କଥାବାର୍ତ୍ତା କରିବାର ବିଷୟଟି ହିଁ ତାଙ୍କୁ ମନେ ପକାଉଥିବା ଉଦ୍ଦେଶ୍ୟ ଅଟେ ଉପାସନା ଗୁଡ଼ିକର ଏହା ଯେ ସବୁଠାରୁ ଆଶିଷିତ ସମୟ ଅଟେ ଏପରି ମୁଁ ବିଚାର କରେ ବୁଝନ୍ତି ତ ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ଏକ ସ୍ମରଣ ବିଷୟ ହେବା ବାଞ୍ଛନୀୟ ଅଟେ ପ୍ରଭୁଙ୍କ ସହିତ ପ୍ରଭୁ ଭୋଜର ଆଳାପର ସହଭାଗିତାଟି ଏହା ମରୁଭୂମି ମଧ୍ୟରେ ଏକ ମରୁଦ୍ୟାନ ପରି ଅଟେ ଏହା ତ ପୁଷ୍କରଣୀର ତଳ ଦେଶରେ ଅବସ୍ଥିତ ଥିବା ଏକ ଝରଣା ପରି ଅଟେ ତାହା ଏପରି ଏକ ସ୍ଥାନ ଅଟେ ଯେଉଁଠାକୁ ଯାତ୍ରୀଟିଏ ଯାତ୍ରା କରୁଥିବା ସମୟରେ ଆସି ଉପସ୍ଥିତ ହୁଏ ଅଟକି ପଡ଼େ ପୁଣି ତାହାର ତୃଷାକୁ ନିବାରଣ କଲା ପର୍ଯ୍ୟନ୍ତ ସେ ତହିଁରୁ ପାନ କରିଥାଏ ତାହା ହିଁ ପ୍ରଭୁଙ୍କୁ ସ୍ମରଣ କରୁଥିବା ଅର୍ଥ ଅଟେ ତାଙ୍କ ମେଜର ନିୟମାନୁସାରେ ନିୟମ ଦ୍ୱାରା ଉପସ୍ଥିତ ହେଉଅଛି ଯେଉଁଠାରେ ଆମମାନଙ୍କ ସହିତ ସମବେତ ରୂପେ ଯାତ୍ରା କରୁଥିବା ଜଣେ ପଥିକ ଏହି ପୃଥିବୀ ପୃଷ୍ଠରେ ପ୍ରବାସୀ ହୋଇ ଯାତ୍ରା କରୁଅଛି
Around his word until our thirsty souls are satisfied.
ଅର୍ଥାତ୍ ଆମମାନେ ତାଙ୍କର ମେଜ ନିକଟକୁ ଆସିପାରିଥାଉ ପୁଣି ଆମମାନଙ୍କର ତୃଷିତ ପ୍ରାଣ ଗୁଡ଼ିକୁ ସନ୍ତୁଷ୍ଟ ଲାଭ କରିବା ପର୍ଯ୍ୟନ୍ତ ତାଙ୍କରି ବଚନର ଚତୁର୍ଦ୍ଦିଗରେ ଅବସ୍ଥାନ କରି ରହିଥାଉ ତାଙ୍କରି ବଚନରୁ ସକଳ ପ୍ରକାର ଆଶୀର୍ବାଦକୁ ପୁଣି ତାଙ୍କରି ଅନୁଗ୍ରହକୁ ପୁଣି ତାଙ୍କର ବଚନକୁ ସେଠାରେ ଥାଇ ପାନ କରିଥାଉ
And then we leave the place of worship refreshed, satisfied.
ତତ୍ପରେ ଆରାଧନା ସ୍ଥାନକୁ ଆମେ ପରିତ୍ୟାଗ କରିଥାଉ ସତେଜ ଅବସ୍ଥାରେ ପରିତୃପ୍ତ ହୋଇ ଛାଡ଼ିଥାଉ
Going out to meet the desert problems again. The problems of life's desert.
ଆଉ ନିରାଶଜନକ ସମସ୍ୟା ଗୁଡ଼ିକୁ ପୁନର୍ବାର ସାମ୍ନା କରିବାକୁ ଚାଲିଯାଉ ଜୀବନର ସମସ୍ୟା ବହୁଳ ମରୁଭୂମିକୁ ସାମ୍ନା କରିବାକୁ ଚାଲିଯାଉ
Yes, an oasis in the desert, refreshing ourselves, making ourselves, when we're thirsty.
ହଁ ମରୁଭୂମି ମଧ୍ୟରେ ଏକ ମରୁଦ୍ୟାନ ଅଟେ ଆପଣମାନଙ୍କୁ ସତେଜ କରୁଅଛନ୍ତି ଆମେ ଯେତେବେଳେ ତୃଷିତ ଅବସ୍ଥାରେ ରହିଥାଉ ସେତେବେଳେ ନିଜ ନିଜକୁ ସନ୍ତୁଷ୍ଟ କରିଥାଉ
It should be with every worshipper.
ପ୍ରତ୍ୟେକ ଉପାସକର ସହିତ ଏହାକୁ ଅନୁଭୂତି ହେବାର ଆବଶ୍ୟକ ରହିଛି
It's sad. It is with every true worshiper that they long to get together.
ଏହା ସନ୍ତୁଷ୍ଟ କରାଇଥାଏ। ଏହା ତ ପ୍ରତ୍ୟେକ ସତ୍ୟନିଷ୍ଠ ବିଶ୍ୱାସ ସହିତ ହୋଇଥାଏ, ଅର୍ଥାତ୍ ସେମାନେ ଏକାଠି ସହଭାଗ ରଖିବାକୁ ଆତୁର ହୋଇପଡ଼ନ୍ତି। ସେପରି ଧରଣର ଏକ ସହଭାଗିତାରେ କିଛିଟା ବିଶେଷ ଧରଣର ମହତ୍ତ୍ୱ ରହିଛି, ତାହା ଅଲୌକିକ ବିଷୟ ଅଟେ। ଏହା ପରମେଶ୍ୱରଙ୍କ ପ୍ରଦତ୍ତ ବ୍ୟବସ୍ଥା ଅଟେ, ପୁଣି ଏହା ପବିତ୍ର ଆଉ ଉତ୍ସର୍ଗୀକୃତ ସହଭାଗିତା ଅଟେ। ପୁଣି ଜଣେ ଧାର୍ମିକ ବ୍ୟକ୍ତି ଅର୍ଥାତ୍ ଧାର୍ମିକଗଣ ଏହା ପାଇଁ ଆତୁର ହୋଇ ପଡୁଛନ୍ତି।
His soul thirsted after God like the heart did the water,
brother.
Praise the Lord. Hallelujah. ଦାଉଦ କହିଥିଲେ, ଅର୍ଥାତ୍ ତାଙ୍କର ପ୍ରାଣ ପରମେଶ୍ୱର ନିମନ୍ତେ ତୃଷିତ ଅଟେ, ଯେପରିକି ହରିଣୀର ପ୍ରାଣ ଜଳସ୍ରୋତ ନିମନ୍ତେ ଧକାଏ।
The little wounded deer that the hounds has jerked plugs from its side and it's jerked away from it.
ସେଇ ସାଧାରଣ କ୍ଷତବିକ୍ଷତ ହୋଇପଡ଼ିଥିବା ହରିଣୀଟି ଯାହାକୁ ଶିକାରୀ କୁକୁର ଗୁଡାକ ତାହାର ଗୋଟିଏ ପାଖକୁ ଝୁଣି ପକାଇ ଖଣ୍ଡିଆ ଖାବରା କରି ପକାନ୍ତି, ପୁଣି ଏହା ସେହି ଅବସ୍ଥାରୁ ଛଡ଼ାଇ ହୋଇ ବହୁ ଦୂରକୁ ପଳାୟନ କରିଥାଏ। ତତ୍ପରେ ଏହା ଠିଆ ହୋଇପଡ଼େ, ଧକାଇ ହେଉଥାଏ, ପୁଣି ଚାରିଆଡ଼କୁ ସତର୍କ ଦୃଷ୍ଟିରେ ଅନାଉଥାଏ।
Smelling with the sense that God give it can smell water for miles.
ଯେଉଁଠାରେ ତାର ପରମେଶ୍ୱର ଦତ୍ତ ଆଘ୍ରାଣର ଇନ୍ଦ୍ରିୟ ସାହାଯ୍ୟରେ ଆଘ୍ରାଣ କରୁଥାଏ, ଏହା ତ ଏକାଧିକ ମାଇଲ ଦୂରରେ ଥିବା ପାଣିର ବାସନାକୁ ବାଡ଼ିପାରେ।
And it holds its little head in the air while it's a bleeding its life out.
ପୁଣି ତାହା ଆପଣା ମୁଣ୍ଡକୁ ଶୂନ୍ୟକୁ ଟେକି ରଖିଥାଏ, ଯେତେବେଳେ କି ରକ୍ତସ୍ରାବ ଯୋଗୁଁ ଏହାର ନିଜର ଜୀବନକୁ ବିସର୍ଜନ କରୁଥାଏ। ଆଉ ସେ ଏ କଥାକୁ ଜାଣେ ଯେ ଏହା କୌଣସି ପ୍ରକାରେ ସେହି ପ୍ରବାହିତ ହେଉଥିବା ଝରଣା ନିକଟରେ ଯଦି ପହଞ୍ଚିପାରେ ତେବେ ଯାଇ ଏହା ଜୀବିତ ରହିପାରେ। ଏହାପରେ ଅନ୍ୟ କୌଣସି ଶତ୍ରୁ ତାହାକୁ ଆଉ କଦାପି ଧରିପାରେ ନାହିଁ। ଯଦି ଥରକର ପାଇଁ ଏହା କଦାପି ପାଣି ପାଖକୁ ପହଞ୍ଚି ପାରନ୍ତା, ତାପରେ ଆପଣ ତାହାର ପଛରେ କେତେ ସଂଖ୍ୟକ କୁକୁରକୁ ଦୌଡ଼ାନ୍ତୁ ନା କାହିଁକି, ତାହା କୁକୁର ଗୁଡାକୁ ବୋକା ବନାଇ ଦେବ। କାରଣ ସେ ବୁଝିଥାଏ ଯେ ତାହା ଜୀବନ ଦାନ କରୁଥିବା ଧାରା ପାଇସାରି ଅଛି। ଆଉ ମଣ୍ଡଳୀଟିଏ ସେପରି ଧରଣ ଏକ ସ୍ଥାନକୁ ଆସି ଯେତେବେଳେ ପହଞ୍ଚେ, ଯେଉଁ ସ୍ଥାନରେ ସେହି ଖ୍ରୀଷ୍ଟ ଆମମାନଙ୍କ ପାଇଁ ଏତେ ଅଧିକ ଅର୍ଥକୁ ପ୍ରକାଶ କରନ୍ତି ଯେ ଆମେ ତାଙ୍କରି ସମ୍ମୁଖରେ ଉପସ୍ଥିତ ହେବାକୁ ଆତୁର ହୋଇପଡ଼ୁ, ପୁଣି ଏକକୁ ଆରେକର ସହିତ ସହଭାଗିତା ରଖିବାକୁ ଆତୁର ହୋଇପଡ଼ୁ। ଏହା ହିଁ ଜୀବନଦାନ କରୁଥିବା ଏକ ଧାରା ଅଟେ। କୌଣସି ପ୍ରକାରର ଶୟତାନ ଆପଣଙ୍କଠାରୁ ଏହାକୁ ଛଡ଼ାଇ ନେଇପାରେ ନାହିଁ।
ଏମିତିକି
ମୃତ୍ୟୁ ମଧ୍ୟ ସେହି ସ୍ଥାନରେ ସ୍ୱୟଂରୁ ପରାଜିତ ହୁଏ।
Refresh ourselves.
ଆହେ କି ପ୍ରକାର ଧରଣର ଏକ ଆଶା, କି ପ୍ରକାର ମହତ୍ ସ୍ଥାନଟିଏ ଆପଣମାନଙ୍କୁ ବ୍ୟକ୍ତିଗତ ରୂପେ ସନ୍ତୁଷ୍ଟ କରିଥାଉ।
And in doing so, remember Christ was the one who made it possible for us.
ଆଉ ଏହି ପ୍ରକାରେ କରୁଥିବା ଯୋଗୁଁ ଏପରି ସ୍ମରଣ କରିଥାଉ ଯେ ଖ୍ରୀଷ୍ଟ ହିଁ ସେ ଜଣକ ଥିଲେ ଯିଏକି ଏହାକୁ ଆମମାନଙ୍କ ପାଇଁ ସମ୍ଭବ କରିଥିଲେ।
He was the one who did these things for us. We must remember him.
ସେ ତ ସେଇ ଜଣକ ଥିଲେ ଯିଏକି ଆମମାନଙ୍କ ପାଇଁ ଏହିସବୁ କର୍ମକୁ ସାଧନ କରିଥିଲେ, ଆମମାନଙ୍କୁ ନିହାତି ପକ୍ଷେ ତାଙ୍କୁ ସ୍ମରଣ କରିବାକୁ ହିଁ ଅଛି।
For remember, once we was aliens and without God, Gentiles carried away with dumb idols.
କାରଣ ମନେ ରଖନ୍ତୁ, ଏକଦା ଆମମାନେ ଶତ୍ରୁ ଥିଲୁ, ଈଶ୍ୱର ବିହୀନ ଥିଲୁ, ବିଜାତିଗଣ ଥିଲୁ, ମୁକ ପ୍ରତିଭା ଗୁଡିକର ସେବକ ଥିଲୁ।
But remember, Christ died not for the Jew, but for every creature of Adam's fallen race. Christ died.
କିନ୍ତୁ ମନେ ରଖନ୍ତୁ, ଖ୍ରୀଷ୍ଟ ଜିହୁଦୀ ମାନଙ୍କ ପାଇଁ ମରି ନଥିଲେ, କିନ୍ତୁ ଆଦମଙ୍କର ସକଳ ପତିତ ପାଣିଙ୍କ ନିମନ୍ତେ ସେ ମରିଥିଲେ, ଖ୍ରୀଷ୍ଟ ମୃତ୍ୟୁବରଣ କରିଥିଲେ।
As we come to remember him at his spring of communion,
tankari prabhu bhojra nirjhara nikatare upasthita rahi tanku smaran kara nimante tankari nikatare amane jete bar asu upasthita hoi thau,
it also reminds us of back in the time like Israel was in their journey,
eha amanku nischita rupe purbara se ghatana bali ku ମନେ ପକାଇ ଦେବାକୁ ଆବଶ୍ୟକ ରହିଛି, ଯେପରିକି ଇସ୍ରାଏଲ ପ୍ରଜାଗଣ ସେମାନଙ୍କ ଯାତ୍ରା ପଥରେ ଥିଲେ, ଆଉ ସେମାନେ ତ ବାହାରି ଆସିଥିଲେ, ତଥାପି ସେହି ସମାନ କର୍ମପନ୍ଥାରେ ସୁଚାରୁ ରୂପେ ରହିଥିଲେ, ମିଶର ଦେଶରୁ ବାହାରି ଆସି ଆପଣମାନଙ୍କର ଯାତ୍ରା ପଥରେ ଥିଲେ, ସେମାନଙ୍କ ମୁକ୍ତିର ପଥରେ ଅବସ୍ଥିତ ଥିଲେ, ପ୍ରତିଜ୍ଞା ଦେଶ ଆଡ଼କୁ ଯାତ୍ରା କରୁଥିଲେ, ଆଉ ସେହି ସମାନ କର୍ମମୟ ପନ୍ଥାର ନିର୍ଦ୍ଦେଶକୁ ଲାଭ କରିଥିଲେ, ମାତ୍ର ଜଳ ବିହୀନ ଅବସ୍ଥାରେ ଥିଲେ, ଆଉ ପ୍ରଥମ ଦୃଷ୍ଟିକୋଣର ଅନୁସାରେ ସେହି ସ୍ଥାନରେ ଏହା ଶୁଷ୍କମୟ ଅବସ୍ଥାରେ ଥିଲା, ପ୍ରତ୍ୟେକ ସ୍ଥାନଟି ଠିକ୍ ସେପରି ଥିଲା, ପ୍ରତ୍ୟେକ ପର୍ବତର ଇଲାକାରେ ଯେଉଁ ସ୍ଥାନମାନଙ୍କରେ ଝରଣାର ଅବସ୍ଥିତିକୁ ରହିବାର ଥିଲା, ସେହିସବୁ ଇଲାକାରେ ଗୋଟିଏ ହେଲେ ନିର୍ଝରଣୀ ନଥିଲା, ଆଉ ମରୁଭୂମିର ଇଲାକାରେ ସେମାନେ ବିନାଶମୁଖୀ ହେଉଥିଲେ।
And then there appeared the rock.
Au thik sei murtare sei sthana re ek prastarankar abhirbhav helam.
That Moses smote this rock and from it came abundance of water.
Arthat Musa ei prastaranku aghat kale puni tohir prachura parimare jala nirgata helam.
Every thirsty man, every thirsty woman, child, or even every thirsty beast could drink.
ପ୍ରତ୍ୟେକ ତୃଷାର୍ଥ ବ୍ୟକ୍ତି, ପ୍ରତ୍ୟେକ ତୃଷାର୍ଥ ନାରୀ, ବାଳକଗଣ, ଏପରିକି ପ୍ରତ୍ୟେକ ତୃଷାର୍ଥ ପଶୁ, ପ୍ରତ୍ୟେକ ପ୍ରଚୁର ପରିମାଣରେ ଜଳ ପାନ କରି ତୃପ୍ତ ହେଲେ। ଯେପରିକି ଯୋହନ 3:16 ବାଇବଲର ସ୍ୱର୍ଣ୍ଣମୟ ପଦଟି ଏପରି କହିଥିଲା,
As God so loved the world, he gave his only begotten son that whosoever believeth, commune, remembers him, shall not perish,
Amen.
But will have eternal life.
Jehetu Ishwara Jagataku ede prema kale je, se apunara aditya putranku dana kale, jepari je kahi tankathare biswas kare, kathabartha kare, tanku smarana kare, se binashta na hoi, ବରଂ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
Remembering Christ was our rock that was smitten,
Amen.
To save a perishing world, a perishing Gentile, a perishing Jew, a perishing world.
ସ୍ମରଣ କରୁଥାଏ ଯେ ଖ୍ରୀଷ୍ଟ ହିଁ ସେହି ପ୍ରସ୍ତ୍ର ଖଣ୍ଡିକ ଥିଲେ ଯିଏକି ପ୍ରହରିତ ହୋଇଥିଲେ, ବିନାଶ ହେଉଥିବା ଜଗତଟିକୁ ରକ୍ଷା କରିବାକୁ, ବିନଷ୍ଟ ହେଉଥିବା ଏକ ବିଜାତୀୟ ଅଂଶକୁ, ବିନଷ୍ଟ ହେଉଥିବା ଜଣେ ଜିହୁଦୀକୁ, ବିନାଶ ହେଉଥିବା ଏକ ଜଗତକୁ ରକ୍ଷା କରିବା ନିମନ୍ତେ ସେ ଯେ ପ୍ରହରିତ ହୋଇଥିଲେ, ଏହାକୁ ସ୍ମରଣ କରିବା ଅଭିପ୍ରାୟରେ
Christ gave forth his life in abundance that everybody that hungered and thirsted the prophet Lo, come ye to the fountain. Buy me milk and honey without price.
Christ apnar jibonaku prachura rupe arpana korithile jepori ki sei prottek byakti je mane ki khudita puni trushita thile jepori ki bhabbari janaka kahithile dekho tumme mane jhorna ro nikara ku aso puni ambo nikataru dugdha au madhu binamulya re kinam.
Come because it's the communion, come in remembrance of the Lord.
Aso je tu eha aap alochana karibar samay ate prabhunkar smaran karibar abhipraya ro nimante asom.
I can think of the remembrance of the Lord again at a place of refreshment in the well called Bira Lama Roy.
Prabhunkar smaran karibar bisoy tiku mu punabara bichar kari pare bel rahay roin namare parichit thiba ek bisram sthan re upalakshya musapari kari pare.
Which means in the Hebrew tongue, the well of him that liveth and seeth me.
Amen.
Every bhasare jahar artha tahankara kupasthala jie ki jivita tanti punimate dekhanti.
Hagar misunderstood, yet in the light of duty.
Hagar to bujhinathile tathapi karmamaya panthare se atra hoi raithile.
Misunderstood, misjudged, and was cast out with no place to go with a perishing child, and the water was spent in the bottle.
Oh, bujoko hoitile, bicharhina hoitile, punitora khaitile, jibapai kosis tananatilam, eko binas muki, santana soidatile, totpore kumpat sida jolamatia, seso hoitilam.
And the little fellow was crying.
Puni sei shishu santanati krandana karuthilam.
And only a mother's heart would know what it meant to hear that cry for water as his little tongue swelling and his lips parched and her baby weakening every minute.
Tatpare prani pai krandana karuthwa shabda ku sunibara arthati je kono thilam. Se katha ku jane matar hrudaya hi kebal bujhibam. Jete bele taha choto jivati mota hoi jauthilam. পুনি তাহার ওঠ দুইটি সুখী কষ্ট হয়ে পড়ুম তৎপরে তার শিশু সন্তানটি প্রতি মুহূর্তে জাগিয়ে উঠুম তড়া খাইছিলাম যা কোণী স্থান নাম তথাপি কর্তব্য ক্ষেত্রে সুচারুরূপে রইলাম আপনারও সে তো শূন্যবস্থায় থাই চেষ্টা করেছিল সেতবেলা পর্যন্ত সে তদ্রুপ করেছিল যাবৎ সে শেষ পানি বুঁদাটি চিপুড়ি শিশুর শুখিলা ওঠ উপরে নিগাড়ি দেলে না আউ তৎপরে কুম্পাটি খালি হয়ে গেল পুনি সে তাকে তলে থই দেলে আউ চালিয়াকু আরম্ভ কলে
and he got weaker and weaker and her only child
au sei shishu santanati pani pae chitkar kari kanuthila puni se adhikaru adhiko durbal hoi paruthila au sei shishu santanati tankar ekmatra putra thila.
No doubt the water innocent heart would cry, oh God, what have I done? What have I done?
Nissandeh rupe tankar nishpap hrudayati byathito hoi kandi uthithila আউ সে পচারিছিলা হে পরমেশ্বর মু কোন অপকর্ম করি আছি মু কোন পাপ করি আছি পুনি তাহার কোলরে থাই শিশু সন্তান যে মৃত্যুবরণ করিব এই অঘটন কু সে আদর্শ হই পালা নাহি সুতরাং এক ছায়াদার বৃক্ষ মূলরে তাকে সে শুয়াই দেলা তৎপরে সে অনতি দূরকু চালিগলা এপরি হয়ে পারে যে একশ গজ কিংবা তহির কিছুটা অধিক দূরক সে চালি গলাম পুনি এক ছোট গছ দেখিলা আউ সে গছ তরে আন্ঠে পড়িলা আউ সেটা কান্দিবাকু আরম্ভ কলা আচ্ছা তেবে সে বিস্মিত হেলা কাহিকি ଯାହା କିଛି ଉଚିତ ଧରଣର କାର୍ଯ୍ୟ ଥିଲା ତାହାକୁ ସେ ଯଦି କରିଥିଲା ତେବେ ଏହି ଅଘଟଣର ସମସ୍ୟାଟି ତାହା ପରକୁ ତେବେ କାହିଁକି ଆସିଲା? ବହୁଧା ଆମମାନଙ୍କର ପୀଡ଼ା ପୁଣି ଯନ୍ତ୍ରଣା ସମୟରେ ଆମମାନେ ଏ ପ୍ରକାର ବିଷୟକୁ ଚିନ୍ତା କରିଥାଉ, ବୁଝନ୍ତି ତ? କିନ୍ତୁ ଅନୁଗ୍ରହ ଆଉ କରୁଣାକୁ ସୂଚିତ କରି ଦେଖାଇବା ନିମନ୍ତେ ସମ୍ଭବତଃ ଏହା ଉପସ୍ଥିତ ହୋଇଥାଏ। ପୁଣି ସେ ଯେତେବେଳେ ଚିନ୍ତା କରିଥିଲେ ସେ ଅଧୀର ହେବାରେ ଏକ କ୍ଷଣ କାନ୍ଦିବାର ଆବକୁ ଶୁଣିଥିଲା, ପୁଣି ପାଣି ପାଇଁ ଏହି କନ୍ଦର ସକଳ ଧ୍ୱନି ପରିସରରେ ମ୍ଲାନ ହେବାରେ ମଳିନ ହୋଇପଡ଼େ ଲାଗିଲା।
She heard a voice speak and said, Why weepest thou? What are you weeping for?
ସେ ଏକ ରବକୁ କଥାବାର୍ତ୍ତା କରିବାର ପୁଣି ନିର୍ଦ୍ଦେଶ ଦେବାର ସେ ଶୁଣିଥିଲେ, ତୁମେ କାହିଁକି ଅଧୀର ହେଇ କାନ୍ଦୁଅଛ, ତୁମେ କାହିଁକି କାନ୍ଦୁଅଛ?
And she looked up and she saw the well bubbling up.
ତତ୍ପରେ ସେ ଉପରକୁ ଚାହିଁ ଦେଖିଲେ, ପୁଣି ଅନତି ଦୂରରେ ସେ ଉଚ୍ଛୁଳି ଉଠୁଥିବା ଏକ କୂପକୁ ପଛ ବୁଲାଇ ଦେଖିଲେ। ତୃପ୍ତିର କିପରି ଏକ ନିର୍ଝରର ଝରଣା ସତରେ ତାହା।
ବେର
ଲୟ ରୋଇ, ମୁଁ ଯେ ତାହାକୁ ଭୁଲ ରୂପେ ଉଚ୍ଚାରଣ କଲି ସେପରି ହୋଇପାରେ। ବି ଡବଲ ଇ ଆର୍ ଏଲ୍ ଏ H A I R O I,
which means the well of him that liveth and seeth me.
Jahar artha tahankara kupa je ki jibitotanti puni mate dekhanti.
Him that can't die. Melchizedek El Shaddai.
Tahankara ate je ki ado mrityu bara kori paranti nahi. Melchizedek ଏଲ୍ ସଦାଇ ଅଟନ୍ତି। ତାହାଙ୍କର ଅଟେ ଯିଏକି ଜୀବିତ ପୁଣି ମୋତେ ଦେଖନ୍ତି, ମୋର ସକଳ ପ୍ରକାରର ଆବଶ୍ୟକତାକୁ ଜାଣୁଛନ୍ତି, ସେ ମୋର ସ୍ମରଣରେ ରଖୁଛନ୍ତି। ପୁଣି ସେହି ସ୍ଥାନରେ ତାଙ୍କୁ ମୁଁ ଯେବେ ସ୍ମରଣ କଲି ତେବେ ସେ ମୋହର ସ୍ମରଣ କଲେ।
And I know that he liveth and he has sprung up here in the desert. This well.
ମୁଁ ଜାଣେ ଯେ ସେ ଜୀବିତ ଅଟନ୍ତି। ତତ୍ପରେ ଏହି କୂପଟିକୁ ଏହି ମରୁଭୂମି ମଧ୍ୟରେ ସେ ଏକ ସଜଳ କୂପ ରୂପେ ଉଛୁଳାଇ ଦେଲେ।
Oh, could we apply that in our message right now of this day now?
ବର୍ତ୍ତମାନ ଏହି ଦିନର ଅବସରରେ ଆରେ ବା ଏକ ଘଣ୍ଟା ସମାଚାର ପ୍ରଚାର କରିବାର ଅନ୍ତରରେ ଆମମାନେ କଣ ତାହାକୁ ପ୍ରୟୋଗ କରି ଆଣିପାରନ୍ତୁ କି?
When the desert of the churches of the denominations and the social gospel preachers and the fashions of the world has creeped in and has denominated it broke up.
ଯେତେବେଳେ କି ମଣ୍ଡଳୀ ଗୁଡିକର ମରୁଭୂମିଟି ସକଳ ପ୍ରକାରର ସଂଗଠନ ପୁଣି ସାମାଜିକ ସୁସମାଚାର ପ୍ରଚାରକଗଣ ପୁଣି ଜଗତର ଫ୍ୟାସନବାଜୀ ଗୁଡିକ ଭିତରକୁ ପଶି ଆସିଛନ୍ତି, ତତ୍ପରେ ସାଂଗଠନିକ ହୋଇପଡ଼ିଛନ୍ତି, ପୁଣି ଭାଗ ଭାଗ ହୋଇପଡ଼ିଛନ୍ତି, ଏପରି ଅବସ୍ଥାରେ ଆମମାନେ ଏହାକୁ ପ୍ରଚାର କରିପାରିବା କି? ତତ୍ପରେ ସେ ପ୍ରକାର ଚିନ୍ତାକୁ କରିବା ଯୋଗୁଁ ଯେ ଆଜି ରାତ୍ରି କାଳରେ ସେଠାରେ ସେ ପୁନର୍ବାର ଉପସ୍ଥିତ ଥାନ୍ତି, ପୁଣି ଯିଏ ଜୀବିତ ଅଛନ୍ତି ଆଉ ମୋତେ ଦେଖନ୍ତି ତାଙ୍କ ସେ କୂପ ନିକଟରେ ସେ ଠିଆ ହୋଇଥାନ୍ତି।
ତାହା
ହିଁ ଖ୍ରୀଷ୍ଟଙ୍କୁ ସ୍ମରଣ କରିବାର ଅର୍ଥଟି ଜଣେ ଗୁଣୁଗୁଣୁ ଶବ୍ଦ କରି କହିବାର ବ୍ୟକ୍ତି ପ୍ରତି ଅଟେ। ହଁ, ତାହା
ହିଁ
ଆରେ ବା ସେ ତ ଭୁଲ ରୂପେ ବୁଝାଗଲେ ପୁଣି ତଡ଼ା ଖାଇଲେ।
Jesus said, when he was here on the earth, I am the living waters.
Amen.
I am the waters of life.
ଯୀଶୁ କହିଥିଲେ ସେ ଏହି ଜଗତରେ ଯେତେବେଳେ ଉପସ୍ଥିତ ଥିଲେ ସେତେବେଳେ କହିଥିଲେ ମୁଁ ଜୀବନର ଜଳ ଅଟେ ମୁଁ ଜୀବନର ସଜଳ ନିର୍ଝର ଅଟେ ମୋହର ମସ୍ତିଷ୍କର ବିବେଚନା ମଧ୍ୟକୁ ଯେଉଁ ଅନ୍ୟ ଛୋଟକାଟ ବିଚାରଟି ଆସିଥାଏ ତାହାକୁ ମୁଁ ଉପସ୍ଥାପନ କରିବାକୁ ଚାହେଁ
And for nothing else but mockery's sake, but he was sent from Pilate to Herod.
Pila, Jisu jatebele bicharara singhasan samukhare upasthit thile, tatpare anya konosi bhinna karana nimantana hoi, kebala parihasakmanaka pai taku samna kale, se ta Pilatanka nikataru Herodanka nikataku prerita hele.
Now, Pilate didn't have to do that. And you know, as he tried to wash his hands of it.
Aau Pilatanku taha karibaku nathilam. Puni apamane sekataku jaranti. Jetebele ki se ethiru nijo hataku dhoi pakaraku chesta karithile.
But once on your hands, you got to make your decision.
Matra thorakara pai aparanku hastare asila uttare. Aparanku nijo nirnaya ku avashya grahana karibaku hi achi.
You can't push it on somebody else. It's you as an individual.
ଅନ୍ୟ ଜଣଙ୍କ ପରେ ଆପଣ ଏହାକୁ କଦାପି ଲଦି ଦେଇପାରନ୍ତି ନାହିଁ ଏହା ତ ଆପଣ ଅଟନ୍ତି ବ୍ୟକ୍ତିଗତ ରୂପେ ଆପଣ ହିଁ ଅଟନ୍ତି ଆଉ ସେ ହୋଇଥିଲେ କେବଳ ପରିହାସ କରାଯିବା ନିମନ୍ତେ ସେ ହେରୋଦଙ୍କ ପାଖକୁ ପ୍ରେରିତ ହେଲେ ଯେହେତୁ ଜଣେ ଆଶ୍ଚର୍ଯ୍ୟକର୍ମ ସାଧନକାରୀ ବ୍ୟକ୍ତି ରୂପେ ଯୀଶୁଙ୍କର ବଡ଼ ସୁନାମ ଥିଲା ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ମଧ୍ୟ ଥିଲା ତତ୍ପରେ ମଣ୍ଡଳୀରୁ ତଡ଼ା ଖାଇଥିବା ଜଣେ ବ୍ୟକ୍ତି ସେ ଥିଲେ ତେଣୁ ପିଲା ତ ସ୍ୱୟଂରୁ ସେପରି କରିଥିଲେ ସେ ବିଚାର କରିଥିଲେ ଯେ ସେ ତ ସହଜ ପ୍ରକାରେ ତାଙ୍କୁ ହେରୋଦଙ୍କ ପାଖକୁ ପଠାଇଦେଲେ ତତ୍ପରେ ସେମାନଙ୍କ ମଧ୍ୟରେ ଚଳପ୍ରଚଳ ଥିବା ସେହି ମତାନ୍ତର ପୁରୁଣା ମତବାଦ ପୁଣି ବିବାଦ ଜଣେ ଅନ୍ୟ ବିରୁଦ୍ଧରେ ଆକ୍ଷେପ ଆରୋପ କରିଲା ଭଳି କାର୍ଯ୍ୟରୁ ସେମାନେ ନିବୃତ୍ତ ହୋଇଥିଲେ ଆଉ ଏହିପରି ଭାବେ ଯୀଶୁ ସହରର ରାଜମାର୍ଗରେ ନିଆ କଲେ ପୁଣି ଅନ୍ୟାନ୍ୟ ସ୍ଥାନଗୁଡ଼ିକର ମଧ୍ୟ ଦେଇ ନୀତ ହେଲେ ପରିଶେଷରେ ସେ ସର୍ବଶ୍ରେଷ୍ଠ ବିଚାରାଳୟରେ ହେରୋଦଙ୍କ ବିଚାରାଳୟକୁ ସାମ୍ନା କଲେ ପୁଣି ସେ ହେରୋଦଙ୍କୁ ଯେତେବେଳେ ଭେଟିଥିଲେ ହେରୋଦ ତାଙ୍କ ସେ ଏକମାତ୍ର ସୁଯୋଗକୁ ପ୍ରଦତ୍ତ କରାଯାଇଥିଲେ କେହି ଜଣେ ବ୍ୟକ୍ତି କେତେ ପ୍ରବଳ ରୂପେ ଏକ ମୂର୍ଖ ବ୍ୟକ୍ତି ସେ ପ୍ରକାର ହୋଇପାରନ୍ତି ସତେ ହେରୋଦ ଯଦି କେବଳ ଏତିକି ମାତ୍ର ବୁଝିପାରିଥାନ୍ତେ ଯେ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଥିବା ବ୍ୟକ୍ତି ଜଣକ ଏବ୍ରିଏ ମାନଙ୍କର ସକଳ ଭାବବାଦୀଙ୍କ ବହୁ ପୁରାତନ କାଳର ସଫଳୀକରଣ ଥିଲେ ପୁଣି ଜଗତର ମଣ୍ଡଳୀଟି ଯିଏକି ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲା ତାହା ତ ସକଳ ସାଧୁଙ୍କର ପୁଣି ଭାବଜୀଙ୍କର ବଚନ ସଫଳୀକରଣ ଥିଲା ଯାହା ବିଷୟରେ ପୂର୍ବରୁ କଥିତ ହୋଇଥିଲା ସେଇ ସୁଯୋଗଟି ତାଙ୍କର ସେ ପାପିଷ୍ଟ ହୃଦୟଟିକୁ କରୁଣା ଆଉ ଦୟାରେ କେବଳ ପରିପୂର୍ଣ୍ଣ କରିଦେବାର ଏକ ସନ୍ତୋଷଜନକ ଉପାୟର ସୁଯୋଗ ହୋଇପାରିଥାନ୍ତା ସତରେ ସେ କିପରି ଧରଣର ଜଣେ ମୂର୍ଖ ବ୍ୟକ୍ତି ଥିଲେ
as much foolish as a man today that's presented with the same man.
꾸니 세이 소만 더라 수저거티쿠 자하키 전에 벽띵쿠 아직까지 보단 거라자이치 제일 저러 또타피 어때버디 스파가서는 끼치다 물컷다루 아도 번치더 허이거이나임.
So we got 2,000 more years of his teaching, of his mercy.
제헤뚜 땅거리 어빠리 어빠라 코로나 비서에 땅거로 시켜리쿠 암만에 드리고 2,000 벌써더리 라버거리 아실루님.
Oh, what a foolish thing that Herod did when he stood before him and never asked him for grace and mercy, never asked for pardoning his sin.
마트 헤라다 프로코트레 끄레 보러 물컷으로 끌어 거리틀에 예터레 세 땅거 소모가 티라 허이틀에 더탑이세 땅거 바카로 코로나 아우 어느 그러고 와도 낯선아 걸레나히 땅거 바카쿠 케마 땅거 소거 파파쿠 케마 건드만이 먼데 시아도 니베던 걸레나히.
He never knew that standing, I don't think the man realized that standing before him was such a person.
지에 티아 허이틀에 땅꽃세 아도 진일레 나히 세 벽티전하고 지에키 땅꽃 소모그레 티아 허이천티 세제 에퍼리전의 프로타피 벽티틀에 에이 미소아트리우쿠 헤라더 아도 후대응감 꼬리빨레 나히 세세카사카걸 미차라꼬리빨레 나히.
That's so from me.
다하쿠 경악어로빠이 아수 암만에 언떠니캡 꼬리아쿠 자우.
Because the man had not such a social name, of great social standing, of different organizations and clubs and so forth that he was associated with.
제헤뚜 세 벽티 전하고 저 비라토 사마지코 크리아티 헤타벨에 퍼리치토 허이 로이틀라 다소 헤타 이 벽티인코로 고노시 사마지코 퍼리치토다 아도 노틀라 비빌로 성거트로 사마지코 퍼리치토 비서요 아도 노틀라.
He didn't have a name like that.
세퍼리 더러러 퍼리치토 땅꺼서 헤타 아도 노틀라.
But he did have among the people that know the Bible and know the promise.
긴토 세 하솔 거라이틀레 세이 벽티바르 마드레 세 퍼치다틀레 저만에키 바이블 거 자니틀레 뿌리 퍼티케티고 자니틀레.
May I go a little stronger than that were predestinated unto eternal life. They recognized it the moment he stood there.
뿐이 기치다 누리꺼는 서있어 무 어그라스꺼이 빠른띠 세이만에 저만에키 어난터 지원업파이 불바로 니리부터 허이러이틀에 세만에 세 무르터레 땅꽃 지니틀에 예터레 세 세이스타나레 아시 우퍼스티터 헬레.
But Herod had learned this. He never knew it.
긴뚜 헤라도 세하쿠 아다우 시킬레 나히 세 에카사디쿠 거다피 자니레 나히.
What a sad thing.
Amen.
그때 두커다야 거 미소였었대.
All that the prophets had spoke up for 4,000 years.
세이 석거 거트라보리 이라 미소 자꾸 바바디거나 미가타 짜리 하자르 벌써더리 거의 아시틀래.
The fulfillment of the cry of the world stood before.
Amen.
세이 서포리꺼나라 저것들아 프라마베더라 세 짓가 섭다티 세타의 땅꺼 서무카에 티아 허이틀레.
There in his presence stood all the fulfillment.
세이스타나레 땅꺼 서무카에 석거라 바바바리라 서포리꺼나티 티아 허이러이틀레.
And as I might say this again,
뿌리무 에하쿠 세포리하와의 아허리터레 섬마바터 거히빠런띠.
We think he was a foolish man because he made a foolish decision.
아메만에 비짤꺼이 빠리탄뚜 제 세전에 물컬 거틀에 제 뚜에거 물컬 에버 불사란 니네쿠 세 그러하나 거리틀에.
For you notice he never asked him for mercy.
제 뚜 세제 땅꺼 바카루 코로나쿠 아더 비켜걸 나히 세 비서디쿠 암만에 데킬루.
He asked him to entertain him.
땅꾸 세 아포나라 비서에 에코 프로카라 아모다 프로모다 비서에쿠 니베던 걸레.
But I have heard that you are a miracle worker.
아레 바, 모토 에퍼리 코타쿠 수니오시 제 둠베 전에 아스터저 커머 사도나까리 벽띠오토.
He asked for entertainment instead of mercy.
Amen.
ସେ ତ ଅନୁଗ୍ରହର ପରିବର୍ତ୍ତେ ଆମୋଦ ପ୍ରମୋଦକୁ ଭିକ୍ଷା କଲେ। ତାହା ହିଁ ଯାହାକି ଏ ଜଗତଟି ଅଟେ। ଆଜିକାଲି ହେରୋଦଙ୍କର ସେଇ ଏକା ପ୍ରକାରର ନିର୍ଣ୍ଣୟକୁ ଏହା ପୂର୍ବ ପରି ଅନୁମୋଦନ କରୁଅଛି।
When they see the miracle working Christ doing the same thing today that he did then, and the only thing they require, let me see you do such and such.
Oh, amen.
ଯେତେବେଳେ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିବା ଖ୍ରୀଷ୍ଟଙ୍କୁ ସେମାନେ ସେହି ଏକା ପ୍ରକାରର କର୍ମକୁ କରୁଥିବା ଦେଖୁଛନ୍ତି ଯାହାକୁ ସେ ସେତେବେଳେ କରିଥିଲେ, ପୁଣି କେବଳ ଗୋଟିଏ ମାତ୍ର ବିଷୟ ଯାହାକୁ ସେମାନେ ଆବଶ୍ୟକ କରନ୍ତି ତାହା ଏହି ଏହାକୁ ସେ କରୁଥିବା ବିଷୟକୁ ମୋତେ ଦେଖିବାକୁ ଦିଆଯାଉ। ହେରୋଦ ଯେ ଠିଆ ହେବା ପାଇଁ ଏକ ମନ୍ଦ ସ୍ଥାନକୁ ହାସଲ କରିବେ ଏପରି ଆପଣମାନେ କହନ୍ତି କି? ଏହି ଯୁଗର ଜଣେ ବ୍ୟକ୍ତି ତାହାଠାରୁ ଅଧିକ ମନ୍ଦ ସ୍ଥାନକୁ ଏତେବେଳେ ହାସଲ କରିବ। ସାଧୁମାନଙ୍କର ଆଉ ଭାବବାଦୀମାନଙ୍କର ଦ୍ୱାରା ହେରୋଦ 4000 ବର୍ଷର ଅନୁଭୂତିକୁ ହାସଲ କରିଥିଲେ। କିନ୍ତୁ ଆମମାନେ ତ 6000 ବର୍ଷର ଅନୁଭୂତିକୁ ହାସଲ କରିଅଛୁ, ସେପରି ଧରଣର ଅତି ଉଚ୍ଚକୋଟୀର ଶିକ୍ଷାକୁ ହାସଲ କରିଅଛୁ ଯାହାକୁ କି ସେମାନେ ହାସଲ କରିବା ଠାରୁ ଅଧିକ ଅଟେ। ନିଶ୍ଚିତ ରୂପେ ତାହା
ହିଁ
କିପରି ଧରଣର ବିଷୟକୁ ଏହା ସାଧନ କରିଥିଲା। ତେଣୁ ଆଜି ମଧ୍ୟ ସେହି ସମାନ ଧରଣର ବିଷୟ ଅଟେ। କାରଣଟି କଣ ଥିଲା? ହେରୋଦ ଏହାକୁ ଅତି ଗୁରୁତର ବିଚାର ରୂପେ ଆଦୌ ଗ୍ରହଣ କଲେ ନାହିଁ। ପୁଣି ନ୍ୟାୟଚିତ ରୂପେ ବିଚାର ବିମର୍ଶ କରି ଦେଖିବା ନିମନ୍ତେ ସେ ଆଦୌ ସ୍ଥଗିତ ହେଲେ
ନାହିଁ।
ଆଜିକାଲିର ଲୋକମାନଙ୍କ ସହିତ ତାହା ହିଁ ଏକ ପନ୍ଥା ଅଟେ।
But they don't stop long enough.
ସେମାନେ ଏହି ପରିଧରଣର କିଛିଟା ମହାନ ଘଟଣାକୁ ଦେଖନ୍ତି, ଏହା ସେମାନଙ୍କୁ ଆଚମ୍ବିତ କରି ପକାଇବାକୁ ଆପଣଙ୍କ କବ୍ଜାକୁ ନେଇଯାଏ, ତଥାପି ସେମାନେ ଦୀର୍ଘ ସମୟ ଧରି ସୁସ୍ଥିର ଭାବେ ଅଟକି ରହିଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।
They're trying to listen to some rabbi or some theologian who explains it all away.
ସେମାନେ ତ କେହି ଜଣେ ରାବିଙ୍କ ଠାରୁ କିମ୍ବା ଜଣେ ଏକ ଥିଓଲୋଜିଆନଙ୍କ ଠାରୁ ଯିଏକି ଏହାକୁ ସମ୍ପୂର୍ଣ୍ଣ ଭିନ୍ନ ରୂପେ ବ୍ୟାଖ୍ୟା କରନ୍ତି ସେମାନଙ୍କଠାରୁ ଶୁଣିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। ଆଉ ତଥାପି ଅଦ୍ୟାବଧି ମୁଁ ଯେତେବେଳେ ଜାଫରସିଲଭିଲ ପାଇଁ ଚିନ୍ତା କରେ ଏହା କିପରି ଧର ଅବସ୍ଥାରେ ଅଛି, କେତେଥର କୁକୁଡ଼ା ଆପଣ ପକ୍ଷ ତଳେ ନିଜର ଶାବକଗଣଙ୍କୁ ଆବରି ରକ୍ଷା କରିବା ନ୍ୟାୟ, ମୁଁ କେତେଥର ଏମାନଙ୍କୁ ସେ ପ୍ରକାର ରକ୍ଷା ଦେବାକୁ ଇଚ୍ଛୁକ ହୋଇଛି, ମାତ୍ର ତୁମମାନେ ଇଚ୍ଛୁକ ହେଲ
ନାହିଁ।
କିପରି ଭାବରେ ମୁଁ ତୁମମାନଙ୍କୁ ଏକାଠି କରି ରଖିବାକୁ ପାରିଥାନ୍ତି?
How often I made this the garden spot where all nations would have flown into.
Thank you, Jesus.
But even not.
କେତେ ଥର ମୁଁ ଏହି ସ୍ଥାନଟିକୁ ଏକ ଉଦ୍ୟାନ ନ୍ୟାୟ ଗଢ଼ି ତୋଳିବାକୁ ଚାହିଁଥିଲି ଯେଉଁ ସ୍ଥାନକୁ ସକଳ ରାଷ୍ଟ୍ର ଲୋକମାନେ ଆସି ଏକତ୍ରିତ ହୋଇପାରନ୍ତେ, ମାତ୍ର ତୁମମାନେ ଇଚ୍ଛୁକ ହେଲ ନାହିଁ। ଧ୍ୟାନ ଦିଅନ୍ତି ତ, ବୁଝିପାରୁଛନ୍ତି ତ?
See what will Herod have to remember in that day.
Sedino Herodonku je kon kotha nihaj pakhe mone pakayaku abashyaka thila se bisoy ko eto bale dhyan diyanti ki
his grand opportunity.
Yeah.
He turned it down.
Tanku pradatta hoithiba sobutharu shrestha sudaratiku se agraha kari batil kar deithile.
And yonder somewhere in the regions of the lost tonight. Remembering what he did about it.
ପୁଣି ସୁଦୂରବର୍ତ୍ତୀ ଇଲାକାରେ ବିନାଶ ହୋଇ ସାରିଥିବା ଲୋକମାନଙ୍କର ସକଳ ଅଞ୍ଚଳ କୌଣସି ଏକ ସ୍ଥାନରେ ଆଜି ରାତ୍ରିକାଳରେ ସେ ଯେ ଏହାଙ୍କ ବିଷୟରେ କ'ଣ କରିଥିଲେ ସେ କଥାକୁ ମନେ ପକାଉଥିବେ। ବର୍ତ୍ତମାନ ଅଧିକ ବିଳମ୍ବ ହୋଇସାରିଛି। ଆମ୍ଭମାନଙ୍କ ପ୍ରତି ଏହାକୁ ସେ ପ୍ରକାର ହେବାକୁ ନ ଦିଅନ୍ତୁ। ଏହା ତ ଆମ୍ଭମାନଙ୍କର ପରିଦର୍ଶନ ନିମିତ୍ତ ସୁଯୋଗର ସମୟ ଅଟେ।
Let's remember Christ, that he's the same yesterday, today, and forever. Hebrews 13:8.
ଆସନ୍ତୁ ଆମେ ଖ୍ରୀଷ୍ଟଙ୍କୁ ମନେ ପକାଇବା, ଅର୍ଥାତ୍ ଏବ୍ରିୟ 13:8 ପଦ ଅନୁସାରେ ସେ ଯେ କାଲି ଆଜି ପୁଣି ଚିରକାଳ ସମାନ ଅଟନ୍ତି ସେହି କଥାକୁ ମନେ ପକାଇବା।
Don't wait for some region yonder in the damn dimension where you cannot go in the presence of God and your time is up on earth.
ସୁଦୂରବର୍ତ୍ତୀ ସ୍ଥାନରେ ଥିବା କିଛିଟା ଅଞ୍ଚଳଗୁଡ଼ିକ ପାଇଁ ଆଦୌ ଅପେକ୍ଷା ନ କରନ୍ତୁ। ସେହି ସର୍ବନାଶର ସ୍ଥାନରେ, ସେହି ପରିସର ମଧ୍ୟରେ ଯେଉଁ ସ୍ଥାନରେ ଥାଇ ଆପଣମାନେ ଈଶ୍ୱରଙ୍କ ସମ୍ମୁଖକୁ ଆଉ କଦାପି ଯାଇପାରନ୍ତି ନାହିଁ। ପୁଣି ଏହି ପୃଥିବୀ ପରିସ୍ଥ ଆପଣଙ୍କ ଜୀବନ କାଳଟିରେ ଆପଣ ସେପରି ଆଦୌ କରନ୍ତୁ ନାହିଁ। ଭୟଙ୍କର ପରିସ୍ଥିତିର ସେହି ରାତ୍ରିକାଳୀନ ଘୋର ଦୁର୍ଦ୍ଦଶାର ସମୟରେ ଆପଣ ସ୍ମରଣ କରିବେ ଯେ ଆପଣ ନିଜର ସୁଯୋଗଟିକୁ ତ ହାସଲ କରିଥିଲେ, ପୁଣି ଏହାକୁ ଅସ୍ୱୀକାର କରି ଦୂରେଇ ଦେଇଥିଲେ। ଏ ବିଷୟଟି ପ୍ରତି ଯୁବକ ଯୁବତୀଗଣଙ୍କୁ ବିଶେଷ ରୂପେ ଲକ୍ଷ୍ୟ କରିବାକୁ ଅଛି। ଆସନ୍ତୁ ଆମେ ସମସ୍ତେ ଏହା ପ୍ରତି ନିଜ ନିଜର ଧ୍ୟାନକୁ
ଦେଉଁ।
ହେରଦ ଏହାକୁ କୌଣସି ପ୍ରକାରେ ଏକ ଗୁରୁତର ବିଷୟ ବୋଲି ବିଚାର କରେ
ନାହିଁ।
ତାଙ୍କର ଏକମାତ୍ର ଦତ୍ତ ସୁଯୋଗ ସମୟରେ ସେ ତ କେବଳ ଆମୋଦ ପ୍ରମୋଦକୁ ହିଁ ଅଭିଳାଷ କରିଥିଲେ। ପୁଣି ଯୀଶୁ ଯେ କୌଣସି ପ୍ରକାରେ କିଛିଟା ହାତ ସଫାଇର କର୍ମକୁ ସମ୍ପାଦନ କରନ୍ତୁ, ଅର୍ଥାତ୍ ନିଜ ଟୋପି ଭିତରୁ ଗୋଟିଏ ଠେକୁଆକୁ ବାହାର କରି କାଢି ଆଣି ଦେଖାନ୍ତୁ, କିମ୍ବା ଆପଣମାନେ ଯେପରି ଜାଣନ୍ତି କିମ୍ବା ଅନ୍ୟ କୌଣସି ଆଶ୍ଚର୍ଯ୍ୟ କାମ କରନ୍ତୁ, ଏହା ସେ ଅଭ୍ୟାସ କରିଥିଲେ। ସେ ବିଚାର କରିଥିଲେ ଯେ ସମ୍ଭବତଃ ଏପରି ହୋଇଥିବ, ଅନ୍ୟ ଯେକୌଣସି ପ୍ରକାରେ ସେ ତ ଏହାଙ୍କୁ ଜଣେ ଚମତ୍କାରୀ କାର୍ଯ୍ୟ ଦେଖାଇବା ବିଦୂଷକ ରୂପେ ସମ୍ମାନ ଦେଖାଇଥିଲେ।
We've heard that you can do pranks. Let me see you do your prank now.
ଆମେ ଏପରି ଶୁଣିଅଛୁ ଯେ ତୁମେ ତ କୌତୁହଳର ଖେଳ ପ୍ରସ୍ତୁତ କରିପାର। ଏତେବେଳେ ତୁମେ ଯେ ନିଜର କୌତୁହଳ କୌତୁକକୁ ପ୍ରସ୍ତୁତ କରିପାର ସେ କଥା ମୋତେ ଦେଖିବାକୁ ଦିଅ। ଭକ୍ତି ଭାବର ସହିତ ଏହାକୁ ମୋତେ କହିବାକୁ ଦିଅନ୍ତୁ। ମାତ୍ର କେତେକ ସମୟ ଧରି ଏହି ସମୟର ପ୍ରଚାରକଗଣ ବୋଲି ଜଣାଶୁଣା ସେବକଗଣ ଏପରି କହିଛନ୍ତି। ଯଦି ସେପରି ଧରଣର ଏକ ପବିତ୍ର ଆତ୍ମାଙ୍କର ପ୍ରକୃତିରେ ଅବସ୍ଥିତି ରହିଛି, ପୁଣି ଆରମ୍ଭ ସମୟରେ ପବିତ୍ର ଆତ୍ମା ଯେପରି ଧରଣର ହୋଇ ରହିଥିଲେ, ଯଦି ସେପରି ଧରଣର ହୋଇ ରହିଛନ୍ତି ବୋଲି ଆପଣ ଯେତେବେଳେ ବିଶ୍ୱାସ କରନ୍ତି, ତେବେ ଏହି ସ୍ଥାନରେ ଉପସ୍ଥିତ ଥିବା ସେ ପୁରାତନ ଅମୁକ ଅମୁକ ବିଷୟକୁ ମୋତେ ଦେଖାଇ ଦିଅନ୍ତୁ, କିମ୍ବା ଏହାକୁ ଆରେ ବା ଏହି ସ୍ଥାନରେ ଉପସ୍ଥିତ ଥିବା ଏହି ବ୍ୟକ୍ତି ଜଣକ, ଏଠାରେ ଉପସ୍ଥିତ ଥିବା ସେ ନାରୀ ଜଣଙ୍କ ମଧ୍ୟରେ ମୋତେ ଦେଖିବାକୁ ଦିଅନ୍ତୁ, ସେମାନଙ୍କୁ ଧରିବାକୁ ମୁଁ ଯିବି, ଏହାକୁ ଆପଣଙ୍କୁ କରୁଥିବାର ମୋତେ ଦେଖିବାକୁ ଦିଅନ୍ତୁ। ତାହା ଯେ ସେହି ସମାନ ଆତ୍ମା ଅଟନ୍ତି, ଏହାକୁ ସେମାନେ ହୃଦୟଙ୍ଗମ କରନ୍ତି କି? ନୁହେଁ, ସେମାନେ କରନ୍ତି ନାହିଁ। ତାହା ହିଁ ଯୀଶୁଙ୍କ ପ୍ରତି କୁହାଗଲା, ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର, ତେବେ ନେଇଯାଅ ଏହି ପଥର ଗୁଡାକୁ ରୋଟି କରି ପକାଅ। ଯଦି ତୁମ୍ଭେ ଈଶ୍ୱରଙ୍କ ପୁତ୍ର ଅଟ ତେବେ ତୁମର ମୁଣ୍ଡକୁ କିଏ ବାଡ଼ାଇଲା ତାହା ଆମ୍ଭମାନଙ୍କୁ କୁହ।
If you're a prophet, tell us who hit you with a rag around his face.
ଯଦି ତୁମେ ଜଣେ ଭାବବାଦୀ ଅଟ ତେବେ କିଏ ତୁମକୁ ବାଡ଼ାଇଲା ତାହା ଆମମାନଙ୍କୁ କୁହ। ପୁଣି ତାଙ୍କର ମୁଖକୁ ଏକ କନାରେ ଘୋଡ଼ାଇ ରଖିଥିଲେ।
Hit him on the head and pass the stick one to another and say, tell us if you're a prophet, tell us who hit you. We'll believe you then.
ତାଙ୍କର ମୁଣ୍ଡରେ ବାଡ଼ାଇଥିଲେ। ତତ୍ପରେ ସେ ଯଷ୍ଟିକୁ ଅନ୍ୟ ଜଣଙ୍କର ହାତକୁ ବଢ଼ାଇ ଦେଇଥିଲେ ଆଉ କହିଥିଲେ, ଯଦି ତୁମେ ଜଣେ ଭାବବାଦୀ ଅଟ ତେବେ ଆମର କୁହ କିଏ ତୁମକୁ ବାଡ଼ାଇଲା, ତେବେ ଯାଏ ଆମେ ତୁମକୁ ବିଶ୍ୱାସ କରିବୁ। ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର ଅଟ ତେବେ ସେ କଥାଟି ଆମମାନଙ୍କୁ କୁହ। ଆମମାନଙ୍କର ସମସ୍ତ ହୃଦୟ ସହିତ ଆମେ ବିଶ୍ୱାସଭାଜନ ଅଟୁ। ତୁମେ ଯଦି ପରମେଶ୍ୱର ପୁତ୍ର ଅଟ ତେବେ କୃଷ ପରେ ଓହ୍ଲାଇ ଆସ, ଆଉ ତୁମେ ଯଦି ଈଶ୍ୱରଙ୍କ ପୁତ୍ର ଅଟ ସେ କଥାକୁ ଆମେ ବିଶ୍ୱାସ କରିବୁ।
I wonder if many people today, both men, women, young and old, are not standing in that same spot.
Aji karile lokomane jodi shepokar korante sethire mu bisma prakash kore purusha o stri ubhaye juvak o vruddha upaye sei saman bharosa jukta sthanare ado thiyai nahanti.
And you're going to remember someday.
Amen.
That you were in his presence.
ତତ୍ପରେ କୌଣସି ଏକ ଦିନ ଆପଣମାନେ ସ୍ମରଣ କରିବାକୁ ଯାଉଅଛନ୍ତି, ଅର୍ଥାତ୍ ଆପଣମାନେ ତାଙ୍କରି ଉପସ୍ଥିତିରେ ଯେ ଥିଲେ, ତାଙ୍କରି ନିର୍ଜର ନିକଟରେ ଥାଇ ଉପସ୍ଥିତ ଥିଲେ, ଏହି କଥାକୁ ମନେ ପକାଇବାକୁ ଯାଉଛନ୍ତି। କୌଣସି ଏକ ହାତ ସଫାଇକୁ କିମ୍ବା ଏକ ପ୍ରକାର କୌତୁକ ଦେଖିବାକୁ ଚାହିଁଥିଲେ କିମ୍ବା କୌଣସି ଏକ ଭିନ୍ନ ଧରଣ ବିଷୟକୁ ଦେଖିବାକୁ ଇଚ୍ଛା କରିଥିଲେ, ତାହା ହିଁ ମୋତେ ଏହାକୁ ବିଶ୍ୱାସ କରିବାକୁ ପ୍ରେରିତ କରିବ ଏପରି ଧାରଣା କରିଥିଲେ। ମୋହର ପଛ ପାଖରେ ଏକ ପ୍ରକାରର ଶିହରଣକୁ ମୋତେ ଅନୁଭବ କରିବାକୁ ଦିଆଯାଉ, ପୁଣି ମୋତେ ଏହା କିମ୍ବା ତାହା କରିବାକୁ ଦିଆଯାଉ, ଆଉ ମୁଁ ଏହାକୁ ବିଶ୍ୱାସ କରିବି।
Plain idolatry.
ବୁଝନ୍ତୁ, କେତେକ ଶିହରଣ ଯାହାକି ମୂର୍ତ୍ତି ପୂଜାର ଏକ ମୁକ୍ତ ବିଷୟ ଅଟେ। ମୋତେ କହିବାକୁ ଦିଅନ୍ତୁ, ଆପଣମାନଙ୍କୁ ଜଣା, କୌଣସି ଏକ ଘଟଣା ପ୍ରସଙ୍ଗରେ ଯୀଶୁ ଏପରି କହିଥିଲେ, ସେ ପ୍ରଶ୍ନଟିଏ ପଚାରିଥିଲେ। ଆଜିର ରାତ୍ରି ବେଳା ମୁଁ ସେହି ସମାନ ପ୍ରଶ୍ନକୁ ମଣ୍ଡଳୀ ନିକଟରେ ପଚାରିବାକୁ ଚାହିଁବି। ଯୀଶୁ କହିଥିଲେ, କାହିଁକି ସେପରି କାହିଁକି ତୁମେ କାହିଁକି ମୋତେ ନିଜର ପ୍ରଭୁ ବୋଲି କହିଥାଅ, ପୁଣି ଯେ ସକଳ କର୍ମକୁ ମୁଁ ତୁମମାନଙ୍କୁ କରିବାକୁ କହିଥାଏ ସେଗୁଡ଼ିକୁ କରିନଥାଅ।
Why could you call me Lord and keep not my word?
ତୁମେ ମାନେ ମୋତେ ତୁମମାନଙ୍କ ପ୍ରଭୁ ବୋଲି ଡାକିଥାଅ, ପୁଣି ଯେ ସବୁ ବିଷୟକୁ ଶିକ୍ଷା ଦେବା ପାଇଁ ପୁଣି ପ୍ରଚାର କରିବା ପାଇଁ ମୁଁ ତୁମମାନଙ୍କୁ ଆଦେଶ ଦେଇଅଛି ତାହାକୁ ଅସ୍ୱୀକାର କରିଥାଅ।
Why can you call me Lord and deny the things that I have commanded you to preach and teach?
ତୁମେ ମାନେ କାହିଁକି ମୋତେ ପ୍ରଭୁ ବୋଲି କହିଥାଅ, ଆଉ ମୋର ବଚନକୁ ଶିକ୍ଷା ଦେବା ପାଇଁ ଏବଂ ପାଳନ କରିବାକୁ ଯାହା ମୁଁ କହିଥିଲି ତାହାକୁ ତୁମେ ଅବଜ୍ଞା କରିଥାଅ?
What is it? What does it?
ଏହା କିପରି ଧରଣର ଆଚରଣ ଅଟେ? ଏହା କଣ କରିଥାଏ?
It's because that some denominational tradition stands between them and the word.
Yes, amen.
ଏହା ଏହି କାରଣରୁ ଯେହେତୁ ସଂସ୍ଥାଗୁଡ଼ିକର କେତେକ ରୀତିନୀତି ସେଗୁଡ଼ିକର ପୁଣି ବଚନର ମଧ୍ୟରେ ଆସି ଅନ୍ତରାୟ ସୃଷ୍ଟି କରିଥାଏ।
And anything that stands between you and God is an idol.
Help us, Jesus.
It takes the place of God.
ଆଉ ଯେ କୌଣସି ବିଷୟ ଆପଣଙ୍କର ପୁଣି ଈଶ୍ୱରଙ୍କ ମଧ୍ୟରେ ରହି ଅନ୍ତରାୟ ସୃଷ୍ଟି କରିଥାଏ ତାହା ଏକ ପ୍ରତିମା ପୂଜା ଅଟେ, ଏହା ପରମେଶ୍ୱରଙ୍କ ସ୍ଥାନକୁ ଗ୍ରହଣ କରିଥାଏ। ତୁମମାନେ କାହିଁକି ପ୍ରଭୁ ବୋଲି ଡାକିଥାଅ?
Lord means ownership. Lord owns the property.
प्रभु शब्दर अर्थ सर्वाधिकारी प्रभु तो समस्त संपत्ति को आयत्ताधीन कर रखती
And if God owns me, if I am his,
पुनि प्रभु मत जदि अधिकार करती मु जदि तांकर अटे
And he turned me around one day when I was on the wrong road and called me for a purpose. What am I to do but to fulfill his desire? Like he did Paul.
तेनु एकदा से मते पूरा पूरी पछकु फेराइ देले जेते बेले मु एको भ्रांत पथे रहिथिलि तत्परे एको उद्देश्य पई से मते आह्वान करथिले तेनु तांकरि अभिप्राय कु सफल करबिनु मु अधिकार कोन करि परंती
How can I do anything else than to keep his word
जेपरि से पितरंक पति करथिले तांकरि वचन कु पालन करबिनु मु अधिकार कोन करि परंती
What do you call me, Lord?
तुम्हें मैंने बोले प्रभु बलि कहीं की समाधान करी था?
I will call another fellow here. See about him.
अन्य जने व्यक्ति को मु ऐस स्थान रे उपस्थापना करी भी तांको समाधान रे लक्ष्य करन तू.
What about Judas? What he has to remember him by?
जिहुदा इस्करियों को संबंध रे किपरी तांको संबंध रे कौन बलि स्मरण करे कोची?
We talk about remembering the Lord.
आमे माने प्रभुंकु स्मरण करुअछु एहार उपरे आलोचना करुछु
Judas tonight and all until he's no more will have to remember that he sold his birthright
आजिर रात्रि काले जिहुदा पुरियो जेतेबेला पर्यंत से आ रही नहीं आमनकु न्याय पक्ष स्मरण करक हेबो जे से निजरो ज्येष्ठाधिकार को विक्रय कर पकाइथला
He sold Jesus for personal gain.
अपनारो व्यक्तिगत लाभ निमन्ते से जिसुंकु बिक्री करि पकाइला.
We ridiculed Judas.
आमे माने जिहुदा को धिक्कार करि थाउ जिहुदा को घृणा करि थाउ.
We say he was a filthy a bad guy. He's not fit for no place or no society.
आमने कहि थाउ जे से जने घृण्य बहुत खराब व्यक्ति थिले से तो कोनोसी समाज निमन्ते किमा कोनोसी स्थान पई आदर योग्य नथिले
He isn't fit for heaven. Why?
से तो स्वर्ग राज्य पई मध्य योग्य नथिले से परी काहे कि
He sold his Lord if he had the opportunity to even to be a disciple.
कारण से अपनार प्रभु को विक्रय करि पकाइले एथु अंते से एको शिष्य रूपे सुद्धा गण्य हेबार सुजोग को आउ पाइले नहीं
To be an apostle, the highest calling in the Bible. Higher than a prophet.
जने प्रेरित रूपे मध्य योग्य ही पाइले नहीं जहाँ की बाइबल रे सबुठारु श्रेष्ठतम आह्वान अटे एक भाव से मध्य श्रेष्ठतम आह्वान अटे
He had the opportunity to be a apostle and sold that right for personal gain.
से जने प्रेरितर पद को हासिल करने सुजोग तो लाभ करथिला पुनी निजरा व्यक्तिगत लाभ पई से ताको विक्रय कला
And now he has to remember that
पुनी एते बेले ताको सेई कथा जुग आसंत आमे स्मरण करबा
That's how he remembers Jesus personal gain
ताई सेई पढाबे से जिसु को स्मरण करे व्यक्तिगत लाभ रो उद्देश्य रे से स्मरण करे
I wonder how many of them tonight Yet stand in the pulpit. Yet wear the robe of the choir.
आजि मु विस्मय प्रकाश करे जे सेमार मध्यरु ए रात्रि काले अनेक तथापि प्रचल मंच पर जाई ठिया होंती तथापि संगीत टोली रे चकाचक पोशाक गुडी को पिंधंती
Sit in the seat of the deacon or take the place of the treasure trustee or whatever it might be his position in church Are the minister at the pulpit?
Deacon manankar sthan re jai basanti kimba kosadhyakshan ke sthan ku grahana karanti kimba prachar manchare sevakan ke sthan ku alankrita karanti
And still selling his opportunity for personal praise. Dr. Bishop so and so. For personal praise. personal gain.
आउ अध्यावधि निजर व्यक्तिगत प्रशंसा पई अध्यक्ष बिशप अमुक अमुक बोली विवेचित कराई निजर सुजति को विक्रय करुछंती व्यक्तिगत गौरव पई व्यक्तिगत लाभ पई सेपरी करुछंती.
A man said to me once, I believe that's the truth. But if I preach that, I'll be begging there in the street.
एकदा जने एक व्यक्ति मते कहिथिले ताहा जे निराटर सतकथा अटे एपरि मु विश्वास करे किंतु मु ताहा को यदि प्रचार कली तबे सेठारे राजरास्ते मु भिक्षावृत्ति करूथिबि.
Do you remember the rich man and Lazarus? What their last and their eternal stage stood at?
आपण माने सही धनी लोक पुनी लाजरंक दुष्टता को मने पकांति कि समानक शेष परिणति पुनी अनंतक स्थानति केउटे स्थगित हेलाम.
The one had was a beggar and the other was a rich man.
यद्यपि जने हासिल करथिले से जने भिखारी थिले पुनी अन्य जने धनी व्यक्ति थिले.
But the picture changed one day.
Hallelujah.
And both of them could remember.
किंतु एकदा छविटि रे परिवर्तन आसिला पुनी उभय स्मरण करि पारिले.
So people tonight holler about Judas that sold him for personal gain.
सुतरां आजि रात्रि रे लोके जिहुदा कथा को नै चित्कार करंती जे के निजर व्यक्तिगत लाभ निमन्ते तांको बिकि दला.
And so many do the same thing today, selling for personal gain.
आउ एकाधिक व्यक्ति निजर व्यक्तिगत लाभ पई आजि काली सेइ समान धर कर्म करंती निजर स्वार्थ सिद्धि पई तांको विक्रय करंती.
The priest of them days will also remember they sold their chance of him.
सेहि समय रा जाजक मध्य मने पकाइबे जे सेमाने तांकर निमन्ते आपणा मानकर सुजग को हराइथिले.
Their chance to become his servant, to become his disciple, to become a convert to him.
तांकर सेवक हेबार सुजगटिकु तांकर शिष्य हेबार सुजगटिकु पुनी तांकर निमन्ते जने परिवर्तित लोक हेबार सुजगटिकु सेमाने हराइथिले.
They sold it for green poison jealousy.
सेमाने एहाकु ईर्ष्यार एक सतेज विषय निमन्ते विक्रय करदेले.
They were jealous of his doctrine.
सेमाने तांकर सिद्धांत निमन्ते ईर्ष्यानित थिले.
Well, when he's yet 12 years old, he could stump him anyway.
किपरि से जेतेबेले केवल 12 वर्ष बयस थिले से जे कौनसी प्रकार सेमानंकु हतबाक करि पारुथिले. पुनी सेहि जनक जे मसीह थिले एहाकु सेमाने बुझिले
नहीं.
से जहा किछि कर्मकु करिथिले से सबकु सेमाने किन्तु करि पारि नथिले. पुनी सेमाने भयभीत थिले जे मान्यगण्य लोकमान मध्यरे उच्चशील लोकमान मध्यरे सेमाने निजर सम्मान को हराइबे आउ एही परिभावरे सेमाने आपणा मानकर सुजग को हराइथिले.
And they're just as guilty as Herod was.
पुनी हेरोद जेतिकिटा दोषी थिले एमाने मध्ये ठीक सेतिकिटा परिमाणरे दोषी थिले.
And the church member of the day is the same.
पुनी एही समयर मण्डलीर सदस्यगण ठीक समान धरण अटंती.
If they trusted in their denomination and so forth, them days, and was afraid of their prestige to be put out of the synagogues.
Jadi semane apramanankara sangathana re bharosa karithile puri sepoithana re semanankara dinamanankara karithile tatpa nijarijara sammana bisoy ku nei bhayatra hoithile au semane je apramanankara samajagraharu bitarita hebe ek epari sankak karithile.
What was it then? It was idolatry.
Tebe eha sepoga stole kono thila eha ek prakar re मूर्ति पूजा विषय थिला.
Worshiping an idol creed or an idol church religion instead of accepting the living word which is manifested before them.
एको प्रकार रीतिनीति रे प्रतिमा को उपासना करवछंती किंबा मांडलिक धार्मिक विधान रे प्रतिमा को उपासना करछंती पुनि जे जीवंत वचनटी समानक निकट रे प्रकटीकृत हेले से ତାଙ୍କରି ଉପାସନା କରିବା ପରିବର୍ତ୍ତେ ସେମାନେ ଏଗୁଡ଼ିକର ଉପାସନା କରୁଛନ୍ତି। ପୁଣି ସେମାନେ ତ ପରମେଶ୍ୱରଙ୍କର ବଚନକୁ ଦେଖିଥିଲେ। ବାଇବଲରେ କୁହାଗଲା ଆମମାନେ ତାଙ୍କୁ ଦେଖିଲୁ ପୁଣି ତାଙ୍କୁ ଛୁଇଁଲୁ।
Human beings laid hands upon the literal, living, manifested word of the Lamb.
Hallelujah.
ପରମେଶ୍ୱରଙ୍କର ଜୀବନ୍ତ ପ୍ରକଟୀକୃତ ଜୀବିତ ପ୍ରକୃତିସ୍ଥ ବଚନଙ୍କ ଉପରେ ମନୁଷ୍ୟ ଆପଣାର ହାତକୁ ରଖିଥିଲା।
And let traditions and creeds stand between that, washing pots and pans. Such a filthy thing stand between them and the living God. Yes.
ଆଉ ସେମାନଙ୍କ ରୀତିନୀତି ଗୁଡ଼ିକୁ ପୁଣି ସିଦ୍ଧାନ୍ତ ଗୁଡ଼ିକୁ ଏଗୁଡ଼ିକ ମଧ୍ୟରେ ଆସି ଉପସ୍ଥିତ ହେବାକୁ ଦିଅନ୍ତି। ବିଭିନ୍ନ ଧରଣର ଆଚରଣକୁ ପୁଣି ପଦ୍ଧତିକୁ ଏଥିରେ ପରିଷ୍କାର କରିବାକୁ ଦିଅନ୍ତି। ପୁଣି ସେପରି ଧରଣର ଅପରିଷ୍କାର ବିଷୟଗୁଡ଼ିକୁ ସେମାନଙ୍କର ପୁଣି ଈଶ୍ୱରଙ୍କର ଜୀବିତ ବଚନ ମଧ୍ୟରେ ଉପସ୍ଥିତ ହେବାକୁ ଦିଅନ୍ତି। ଆଜ୍ଞା ହଁ, ତାହା ହିଁ ଏହା କିପରି ଧରଣର ବିଷୟ ଥିଲା। ସେମାନେ ସମସ୍ତ ପ୍ରକାରର କୁସଂସ୍କାର ବିଚାର ଅଧୀନରେ ଥିଲେ।
They were prejudiced against his clean, clear-cut gospel scripture that he was teaching. The Father's word.
ସେ ତ ପିତାଙ୍କର ଯେଉଁ ଶିକ୍ଷାକୁ ଏମାନଙ୍କୁ ଶିକ୍ଷା ଦେଇଥିଲେ ତାଙ୍କର ସେ ବିଶୁଦ୍ଧ ଅତି ସୁସ୍ପଷ୍ଟ ଶାସ୍ତ୍ରୀୟ ସୁସମାଚାର ବିରୁଦ୍ଧରେ ସେମାନେ ଭ୍ରଷ୍ଟ ବିଚାରଧାରାର ଲୋକଗୁଡ଼ିକ ଥିଲେ।
They were jealous of him.
ସେମାନେ ତାଙ୍କ ପ୍ରତି ଈର୍ଷାନ୍ୱିତ ଥିଲେ।
They were prejudiced of him.
ସେମାନେ ତାଙ୍କ ପ୍ରତି କୁସଂସ୍କାରୀ ଗଣ ଥିଲେ।
And as long as they have a members which still in hell they'll remember, that's the way they'll be remembered.
ପୁଣି ଯେତେ ଦିନ ଧରି ସେମାନଙ୍କ ମଧ୍ୟରେ ଏକ ପ୍ରକାର ସ୍ମରଣୀୟ ବିଚାର ରହିଛି ଯାହାକି ଅଦ୍ୟାବଧି ନରକରେ ରହିଛି ସେମାନେ ମନେ ପକାଉଥିବେ। ସେଗୁଡ଼ିକୁ ମନେ ପକାଇବାର ତାହା ହିଁ ଏକମାତ୍ର ମାର୍ଗ ହେବ। ତାହା ହିଁ ସେ ପ୍ରକାର ଧରଣର ଏକ ମାର୍ଗ ଅଟେ ଯଦ୍ୱାରା ସେମାନେ ଅବଶ୍ୟ ତାହାଙ୍କୁ ମନେ ପକାଇବେ। ଆପଣମାନେ କହନ୍ତି, ଓହୋ, ତାହା ତ ଫାରୁସିମାନଙ୍କ ବିଷୟରେ ଥିଲା। ସେପରି ସ୍ଥଳେ ଏପରି ଜଣେ ମହିଳା ଏକଦା ଥିଲେ ଯିଏକି ସବୁବେଳେ ଏହି ଆରାଧନାଳୟକୁ ଆସୁଥିଲେ।
ଆରେ
ବା, ଏପରି ମୁଁ ଧାରଣା କରେ ଯେ ଆପଣମାନଙ୍କ ମଧ୍ୟରୁ ଅନେକ ତାହାଙ୍କୁ ସମବତ ଜାଣନ୍ତି। ସେ ଏହି ସ୍ଥାନର କିଛିଟା ଦୂରରେ ଏକ ସହର ତଳିରେ ରହନ୍ତି। ସେ ପଛଘୁଞ୍ଚା ଦେଇ ଚାଲିଗଲେ। ତତ୍ପରେ ପ୍ରତିଦିନ ଥର ଯେତେବେଳେ ମୁଁ ତାଙ୍କୁ ଭେଟେ ସେ ମୋ ପାଖକୁ ଦୌଡ଼ି ଆସନ୍ତି, ମୋ ଉପରେ ଆପଣ ହସ୍ତକୁ ଥୁଅନ୍ତି, କହନ୍ତି, ଭାଇ ବିଲ୍, ମୋ ପାଇଁ ପ୍ରାର୍ଥନା କରନ୍ତୁ, ମୁଁ ପଛକୁ ଫେରିଯାଇଥିବା ଜଣେ ନାରୀ ଅଟେ। ତାଙ୍କର ପ୍ରତି ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି। ସେମାନେ ତ ଠିକ ଏହି ସହରର ଉପକଣ୍ଠରେ ରହନ୍ତି ବୋଲି ମୁଁ ବିଚାର କରେ। ମୁଁ ଆତ୍ମାଙ୍କୁ ତାଙ୍କଠାରେ ବାସ କରିଥିବା ବିଷୟକୁ ଦେଖିଅଛି। ପରମେଶ୍ୱରଙ୍କର ଆତ୍ମାଙ୍କୁ ତାଙ୍କ ଉପରେ ଥିବାର ମୁଁ ଦେଖିଛି। ପୁଣି ତାଙ୍କୁ ନାଚୁଥିବାର, ଆନନ୍ଦିତ ହେଉଥିବାର, ପୁଣି ଏହିପରି ଭାବେ ଉଲ୍ଲସିତ ହେଉଥିବାର ମୁଁ ଦେଖିଅଛି। ସେ ତ ତଥାପି ପଛକୁ ଫେରିଯାଇ ପତିତ ହୋଇଥିଲେ। ପୁଣି ଏହି ଅଳ୍ପ ଦିନ ପୂର୍ବେ ସେ ସେଠା ସ୍ଥିତ ଏକ ଚିକିତ୍ସାଳୟରେ ଶଯ୍ୟାଶାୟୀ ଥିଲେ। ସେମାନେ ବିଚାର କରିଥିଲେ ଯେ ସେ ମରିବାକୁ ଯାଉଛନ୍ତି। ଆଉ ସେ ନାରୀ ଜଣକ ମୋତେ ଡକାଇ ପଠାଇଲେ, ଆସି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମୋତେ ଡକାଇଲେ। ସେ ପୁଣି ତାଙ୍କର ପତି ମୋର ପତ୍ନୀଙ୍କ ପ୍ରତି ଖୁବ୍ ଉପକାରୀ ଥିଲେ। ଯେତେବେଳେ ମୋର ପତ୍ନୀ ଏକ ମହିଳା କୋଚଳା ଅତି ଅପରିଷ୍କାର ଛୋଟ ବାଳିକାଟିଏ ଥିଲେ, ସେତେବେଳେ ସେମାନେ ତାଙ୍କ ପାଇଁ ଛୋଟ ଛୋଟ ଜାମା କିମ୍ବା ଅନ୍ୟ କିଛି ଦରକାରୀ ପଦାର୍ଥ କେତେବେଳେ କେମିତି କିଣି ଦେଉଥିଲେ। ବିଦ୍ୟାଳୟକୁ ଯିବା ପାଇଁ ସାହାଯ୍ୟ କାରଣରେ ସେମାନେ ସେପରି କରୁଥିଲେ। ଏହା ଯେ କେତେ ଛୋଟ ଧରଣର କାର୍ଯ୍ୟ ଅଟେ ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଯେତେବେଳେ ପର୍ଯ୍ୟନ୍ତ ସେ ଆପଣଙ୍କ କାର୍ଯ୍ୟକୁ ସ୍ମରଣ କରନ୍ତି ଆପଣ ପରମେଶ୍ୱର ନିମନ୍ତେ ଗୋଟିଏ କର୍ମକୁ ଆଦର କରିପାରନ୍ତି ନାହିଁ।
In so much as you have done unto the least of these, my little ones, you've done it unto me. Amen.
ମୋର ଏହି କ୍ଷୁଦ୍ରତମ ମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ତୁମେ ଏହା କରିଥିବାରୁ ମୋ ପ୍ରତି ମଧ୍ୟ ତାହା କରିଅଛ। ଠିକ ଜଳ ଉପରେ ଖଣ୍ଡେ ରୋଟିକୁ ପକାଇଲା ଭଳି ଏ ଅବଶ୍ୟ ଫେରିବ। ସେଠାରେ ଏହି ଦରିଦ୍ର ସାଧାରଣ ନାରୀ ଜଣକ ଶୋଇଥିଲେ, ପଛଘୁଞ୍ଚା ଦେଇଥିବା ନାରୀ ଜଣକ ଥିଲେ, ମୋର ହାତଟିକୁ ଧରି କାନ୍ଦୁଥିଲେ। ପୁଣି ସେ କହିଥିଲେ, ମୁଁ କହିଥିଲି, ଆଚ୍ଛା ତେବେ ଭଉଣୀ, ମୁଁ କରିବି, ମୋତେ ଆପଣଙ୍କ ପାଇଁ ଅବଶ୍ୟ ପ୍ରାର୍ଥନା କରିବାକୁ ପଡ଼ିବ।
And laying next bed to her was a woman laying there with her hands crossed looking at me.
ତାଙ୍କର ଖଟକୁ ଲାଗି ଠିକ ଅପର ଖଟରେ ଜଣେ ନାରୀ ଥିଲେ, ଆପଣଙ୍କ ହାତ ଦ୍ୱୟକୁ ଛନ୍ଦା ଛନ୍ଦି କରି ଶୋଇଥିଲେ, ମୋର ଆଡ଼କୁ ଚାହିଁ ରହିଥିଲେ।
And her young son sitting by her side of about 20, a modern Ricky looking.
ପୁଣି ତାଙ୍କର ଯୁବକ ପୁତ୍ରଟି ତାଙ୍କ ପାଖରେ ବସିଥିଲା, ପ୍ରାୟ 20 ବୟସ୍କ ଯୁବକଟି ଥିଲା, ଆଧୁନିକ ଭେଷଭୂଷାରେ ସଜ୍ଜିତ ଏକ ଚପଳବତୀ ଯୁବକ ଥିଲା।
So not no disregard somebody's name should be Ricky, but I mean that's a you never heard of a name like that in days gone by.
ତେଣୁ ହତୋତ୍ସାହିତ ପଡ଼ନ୍ତୁ ନାହିଁ। ଜଣେ ବ୍ୟକ୍ତିକୁ ଯଦି ରିକି ବୋଲି ନାମିତ କରାଯାଇଛି ତେବେ ହତାଶ ହୁଅନ୍ତୁ ନାହିଁ।
Elvis and Ricky and it's just the name of the age, you see.
ମାତ୍ର ତାହା ସେପ୍ରକାର ଅର୍ଥକୁ କରିଥାଏ ବୋଲି ମୋର ଉଦ୍ଦେଶ୍ୟ। ବିଦେଶ ସାରିଥିବା ଦିନମାନଙ୍କରେ ଆପଣମାନେ ସେପରି ନାମକୁ କଦାପି ଶୁଣିନଥିଲେ।
If you got a child named that, call it its middle name. So, or give it one.
Elvis or Ricky, puni eha to ei jugare ko sadharan nama matra ate. Apan mane bujantu, jodi kosi santana nama ku apan mane ei namare parichita karaitile, tebe eha ku tara madhyavarti nama rakantu. Kintu tahaku, kimba tahaku anya ka nama diantu.
Then when she sitting there like that looked over and I started to bow my head and I seen her looking real. She said, wait a minute. Pull that curtain.
ତତ୍ପରେ ସେହି ସ୍ଥାନରେ ବସିତ ଅବସ୍ଥାରେ ସେ ଯେତେବେଳେ ସେପରି ଭାବରେ ଥିଲେ, ପୁଣି ଉପର ଆଡ଼କୁ ଅନାଇଥିଲେ, ପୁଣି ଆପଣା ମୁଣ୍ଡକୁ ନୁଆଇବା ପାଇଁ ମୁଁ ଆରମ୍ଭ କଲି। ତତ୍ପରେ ତାଙ୍କୁ ପ୍ରକୃତରେ ଚାହୁଁଥିବାର ମୁଁ ଦେଖିଲି। ସେ କହିଥିଲେ, ମିନିଟ୍ କର ପାଇଁ ଅପେକ୍ଷା କରନ୍ତୁ, ସେହି ପର୍ଦ୍ଦାଟିକୁ ଟାଣି ଦିଅନ୍ତୁ।
I said, I was only going to offer prayer for the lady. Aren't you a believer?
ମୁଁ କହିଲି, ସେ ନାରୀଙ୍କ ନିମନ୍ତେ ମୁଁ କେବଳ ପ୍ରାର୍ଥନା କରିବାକୁ ଯାଉଛି, ଆପଣ ଜଣେ ବିଶ୍ୱାସୀ ନୁହନ୍ତି କି?
She said, I'll tell you now, we are Methodists. And we want you to pull that curtain.
ସେ କହିଥିଲେ, ବର୍ତ୍ତମାନ ମୁଁ ଆପଣଙ୍କୁ ଜଣାଇଦେବାକୁ ଚାହେଁ ଯେ ଆମମାନେ ମେଥଡିଷ୍ଟ ଗଣ ଅଟୁ, ପୁଣି ଆପଣଙ୍କୁ ସେହି ପଦାଟିକୁ ଟାଣି ଦେବା ପାଇଁ ଆମମାନେ କହିବାକୁ ଚାହୁଁ।
Yes, ma'am. I pulled the curtain.
ହଁ ମାତା, ଆଉ ମୁଁ ପର୍ଦ୍ଦାଟିକୁ ଟାଣିଦେଲି। ବୁଝନ୍ତୁ, ସମାନ ଧରଣ ବିଷୟ ଆଜିକାଲି ସମାନ ଧରଣ ଅବସ୍ଥା, ଅତ୍ୟଧିକ ରୂପେ ଅନୁରାଗର
ବିଷୟ।
ମୁଁ ଯେ କିପରି ଧରଣ ଜଣେ ସେବକ ଥିଲି ସେ କଥାକୁ ସେ କିପରି ଜାଣିଲେ?
I'd never seen the woman.
ସେହି ଭଦ୍ର ନାରୀଙ୍କୁ ମୁଁ ପୂର୍ବେ ଆଦୌ ଭେଟି ନଥିଲି।
But she probably had heard somebody say that I believed in the healing of the sick and she'd been taught against it.
କିନ୍ତୁ ଏପରି ହୋଇପାରିଥାଏ ଯେ ସେ ଶୁଣିଥାଇ ପାରନ୍ତି, କେହି ଜଣେ ବ୍ୟକ୍ତି ସମ୍ଭବତଃ କହିଥିଲେ ଯେ ମୁଁ ପୀଡ଼ିତମାନଙ୍କର ସୁସ୍ଥତା ପରି ବିଷୟକୁ ବିଶ୍ୱାସ କରେ, ପୁଣି ଏହାରି ବିରୁଦ୍ଧରେ ସେ ଶିକ୍ଷାଲାଭ କରି ଆସିଥିଲେ।
She had nothing to do with it. She washed her hands of it.
ଏହା ସହିତ ତାଙ୍କର କୌଣସି ସମ୍ପର୍କ ରହିନଥିଲା ସେ ତାଙ୍କର ହାତକୁ ଏଥିରୁ ଧୋଇ ପକାଇଥିଲେ ଏହା ଯେ ତାଙ୍କ ଉପରେ ଆସି ପଡ଼ିଯିବ ଏଥିପାଇଁ ସେ ଭୟଭୀତ ହୋଇ ପଡ଼ିଥିଲେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ଏହା ସେପରି କରିବ ନାହିଁ ପିଲା ତ ଏହାକୁ ଆପଣଙ୍କ ହସ୍ତରୁ ଧୋଇ ପକାଇବାକୁ ଯେକୌଣସି ପ୍ରକାର ପ୍ରୟାସ କରି ମଧ୍ୟ ସକ୍ଷମ ହୋଇପାରିନଥିଲେ ସେପରି ଏହା କଦାପି କରିବ
ନାହିଁ
ବର୍ତ୍ତମାନ ମେଥଡିଷ୍ଟ ଲୋକଙ୍କ ବିରୁଦ୍ଧରେ କିଛିଟା ଅପ୍ରୀତିକର କଥାକୁ କହିବା ପାଇଁ ତାହା ସେପରି ଧରଣ କିଛି କଟୁକ୍ତ କଥା ଆଦୌ
ନୁହେଁ
ତାହା କେବଳ ମାତ୍ର ଜଣେ ନାରୀଙ୍କ ନିମନ୍ତେ ଥିଲା ବୁଝନ୍ତୁ ସମ୍ଭବତଃ ଏହା ତାଙ୍କର ଏକ ପ୍ରକାର ଆଚରଣ ପ୍ରଣାଳୀ ଥାଇପାରେ
ମେଥଡିଷ୍ଟର
ପ୍ରତ୍ୟେକ ବ୍ୟକ୍ତି ଯେ ସେପରି ଧରଣର ଆଚରଣ ବିଶିଷ୍ଟ ହୋଇପାରିବେ ଏପରି ମୁଁ କଦାପି ଭରସା କରେ ନାହିଁ ଯେହେତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ମୁଁ ପ୍ରାର୍ଥନା କରିଥିଲି
They called me to pray for them.
ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ସେମାନେ ମୋତେ ଡକାଇଥିଲେ
And signs and wonders have been done among
them. ତତ୍ପରେ ଚିହ୍ନ ଗୁଡିକ ପୁଣି ଅଲୌକିକ ଘଟଣା ଗୁଡିକ ସେମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହୋଇଅଛି
It never is the people in them churches, it's the system that they're under. That's what does it.
ସେହି ମଣ୍ଡଳୀ ଗୁଡିକର ମଧ୍ୟରେ ରହିଥିବା ଲୋକ ଗୁଡିକ ଏହା ନୁହନ୍ତି ମାତ୍ର ଏହା ତ ସେହି ପଦ୍ଧତି ଗୁଡିକ ଅଟନ୍ତି ଯାହାର ଅଧିବେଶନ ରହିଛନ୍ତି ତାହା ହିଁ ଏହା ଅଟେ ଯାହାକି ଏଗୁଡ଼ିକୁ କାର୍ଯ୍ୟକାରୀ କରେ ଆଉ ସେମାନଙ୍କ ମଧ୍ୟରୁ ଏହି ନାରୀ ଜଣକ ତଦ୍ରୂପ ଧରଣର ଥିଲେ ଏହା କିପରି ଧରଣର ବିଷୟ ଥିଲା ବିଷାକ୍ତ ଚକ୍ଷୁ ବିଶିଷ୍ଟ ଏକ ସବୁଜ ସଂକେତର ବିଷୟ ଥିଲା ଶୟତାନର ଆଚରଣ ଭରପୁର ଈର୍ଷାର ଏକ ଆବେଗ ଥିଲା ମୁଁ କିଛିଟା ଅଧିକ କଥାକୁ କହିପାରିଥାନ୍ତି କୌଣସି ଏକ ନିଶ୍ଚିତ ଧରଣର ଉପାସନାରେ ଯାହାକି ଏକଦା ଏହି ସହର ମଧ୍ୟରେ କରାଯାଇଥିଲା ପୁଣି ସେମାନେ ପଚାରିଥିଲେ ଯେ ଏହି ସମୟରେ ସେମାନେ କାହିଁକି ମୋତେ ନିମନ୍ତ୍ରଣ କଲେ
ନାହିଁ
କିନ୍ତୁ ମୁଁ ଏହାକୁ ଅତିକ୍ରମ କରି ଚାଲିଯିବି ଯେହେତୁ ମୁଁ ନିଜର ଘରେ ଅଛି କିନ୍ତୁ ଯାହା କିଛି ହେଉ ପଛେ ଅନ୍ୟ କୌଣସି କାରଣ ନାହିଁ ଏହା ତ କେବଳ ଈର୍ଷା ଅଟେ ଏହା ଏକ ରୀତିନୀତି ଅଟେ ଏହା ଏକ ମୂର୍ତ୍ତି ପୂଜା ଅଟେ
How that we would like to throw our arms to everyone, but when you're shunned.
ତାହା କିପରି ଧରଣର ବିଷୟ ଅଟେ ଯେ ଆମମାନେ ପ୍ରତ୍ୟେକଙ୍କ ଉପରେ ନିଜର ହସ୍ତକୁ ଥୋଇଥାଉ କିନ୍ତୁ ଯେତେବେଳେ ଆପଣମାନେ ଆତଙ୍କିତ ହୁଅନ୍ତି ଯୀଶୁ ଏହା କରିବାକୁ ଇଚ୍ଛା କରିଥିଲେ
Jesus wanted to remember, someday you've got to remember that. You've got to remember.
ମନେ ରଖନ୍ତୁ ଏକଦା ଆପଣଙ୍କୁ ତାହାକୁ ନିଶ୍ଚିତ ରୂପେ ସ୍ମରଣ କରିବାକୁ ହିଁ ଅଛି ଆପଣଙ୍କୁ ନିହାତି ଏହାକୁ ମନରେ ଆଣିବାକୁ ହିଁ ଅଛି ମୋତେ ଅକ୍ରେଶରେ ଏକ ସାକ୍ଷ୍ୟଦାନର କଥାକୁ କେବଳ ମନେ ପକାଇ ଦିଏ ଯାହାକି ଏହି କିଛି ଦିନ ପୂର୍ବେ ପ୍ରଦାନ କରାଯାଇଥିଲା ଜଣେ ସେବକ ଉପରକୁ ଉତ୍ତୋଳନକାରୀ ଯନ୍ତ୍ର ଉପରେ ଠିଆ ହୋଇଥିଲେ ଯାହାକି ଉପରକୁ ଉଠୁଥିଲା ଏଠା ସ୍ଥିତ ହର୍ବନ ଭବନରେ ତାହା ଥିଲା
And there were three men standing with this minister on the elevator and they didn't know this man was a minister. I suppose not.
ପୁଣି ତା ମଧ୍ୟରେ ଆହୁରି ତିନି ଜଣ ସେବକ ବନ୍ଧୁ ଠିଆ ହୋଇଥିଲେ ସେହି ଭାର ଉତ୍ତୋଳନକାରୀ ଯନ୍ତ୍ରରେ ଏହି ସେବକଙ୍କ ସହିତ ସେମାନେ ଥିଲେ ଆଉ ଏହି ମହାଶୟ ଯେ ଜଣେ ସେବକ ଥିଲେ ସେ କଥା ସେମାନେ କିନ୍ତୁ ଜାଣିନଥିଲେ ସେମାନେ ଆଦୌ ଜାଣିନଥିଲେ ଏପରି ମୁଁ ଧାରଣା କରେ
And as they went up,
They all stopped the day floor.
우리 세이 벽띠가 받으러 전에 에이 세워가가라고 물리 뻔이래. 내또 세이 쓰리 어스톰 하라래 어떻게 가라.
And one man looked around to the minister and said, "You know what? This is just about as close to heaven as we'll ever get."
우리 세이 벽띠가 받으러 전에 에이 세워가가라고 물리 뻔이 차이래. 아우 거이래. 아빠나 그나 부산뜨기. 암만의 거다피 어느벅 거리받고 티바 서로가 어디 니꺼라도 어느벅들어 애하고 수저가 어때?
Well, the minister said, I suppose you're right.
별로 거다. 세버가 전화 거이틀에 무 다른 아까라제 아빠나 소틱 거던데.
I guess that you're right. For as long as we're trusting in our own merits, this is as close as we'll ever be. Right.
아빠나 제 어비컬 루페 니르불 아던티 에퍼리무 어누만 라가에 가라나 제때베라 퍼르쩐토 암마네 니자니자라 서커라 조그다라 타이 버러서 라쿠어추 에아토 암마네 소브레 호야수트바 퍼리아커 니커르트라 비서야 퍼리아범 타이 니라트라 서떼가타 아테
As long as you're trusting in what you do, you're remembering what you've done.
아빠나 제 꺼나 꺼런티 ताहरे उपरे अपना निर्भर रखता परचंतम अपन जब कौन करी चंती एक राखु स्पर्श करवा चंती
And I'm sure that most of us know we didn't do nothing. We're not deserving of anything.
पुणे अम्हमारा मध्यरु अधिकांश व्यक्ति जलांती की अम्मने स्वयंग्रु कौनोसी कर्म को करी न थिलु अम्मने कौनोसी वस्तु पे आदाव अभ्यास रखुना हूँ
That I suppose if we're trusting our own merits, this is as far as we'll ever get.
거기틀에 무에 뿌리 다루나 렇게제 암만에 니자 니자로 서커 조그다 뿌리 저디 버러서 렇고어추 다하 암만에 바루퍼전토 자하쿠 그다피 라바커리부 에하 다하라커 너무나 어때?
Well, if we're trusting, that's as far as we'll get.
벌러거다 저디 암만에 버러서 렇고어추 다하 좋다 선보보 아마네 하솔 거리부.
But oh, I like to say something.
긴토 아레바 무 기치다 비서야쿠 코헤바니 몬테 차히미.
If I can forget what I was and remember what He is.
무제 코노 틸리 세가다쿠 무자디 불리 자이 파란티 뿌니 세제 코노 트란티 타쿠 자디 스마노레 라칸티.
If I can remember Jesus. If I can remember Him at the cross.
Amen.
If I can remember what He'd done for me.
무자디 지순쿠 모네버카이 파란티 뿌니 크루소니코터레 무자디 땅쿠 모네버카이 파란티 세제 모파이 코노 사도나 거리틀레 세가사쿠 자디 무 모네버카이 파란티
I can remember the hour that He washed away my sins and give me the Holy Spirit to guide me. Then I'm lifted above everything that holds us up.
우리 세 거리티고 무자디 머네 바카이 파란티 어타 세제 모호로 석어 바보고 더이 버리스칼 거이틀레 우리 마르거라스노 거라이바니만테 세모테 포비토토노 나노 거란티 테베자이 에이 저거토티제 석어 비서야쿠 니저 어디가 어디가스터 거리 럭키타에 세서부루 무 우르더구 우티더 허이치 무 크리스토르타이 서르기어 사르만 거레 우바르선 거리치 제우테르보 땅과 서에테 소바기타 럭키파루세비
I'm lifted above every earthly thing at the heavenly places in Christ Jesus.
Yeah,
where I can fellowship with Him.
무 세서부라 우르다고 우티터 허이치 크리스토 지순크 코타라 타이 서기어 사람하랑카레 우보로선 거리치 제우테르보 땅과 서에테 소바기타 럭키파루치
There in His presence forgetting what I ever was.
세타레 땅거라 니코테라 포스트로이 무제 불베 코너틀리 세서부 아틀로쿠 파소리 파카우테비
Forgetting all my sins and everything because they're in the sea of forgetfulness.
모하라 서커라 파파쿠 뿐이 언난냐 서커라 비서에쿠 파소리 파카우치 제투 세서부 땅거 어스머러니아 사그라버드쿠 퍼퍼리 대자이치
Forgetting all my past. Forgetting everything and remember that He made me His own by His own death.
모하라 비가타 지바나쿠 파소리 파카우치 모하라 서커라 둘나바쿠 파소리 파카우치 ପୁଣି ସେ ଯେ ମୋତେ ଆପଣାର ସମ୍ପଦ କରିଅଛନ୍ତି ସେ କଥାକୁ ସ୍ମରଣ କରୁଛି। ଆପଣାର ମୃତ୍ୟୁ ଦ୍ୱାରା ତାହାକୁ ସେ ସାଧନ କରିଥିଲେ। ସେ ମୋର ସ୍ଥାନକୁ ଗ୍ରହଣ କରିନେଲେ।
He took my place and lifted me from hell. He went there for me.
Uni mu je ki narak ko jiba binu anya konosi sthan ra poichha ko pai nathili se mor sthan ko grahan karinele puni narak ro mate uthai anile se mor nimante se narak ro sthan ko gahan karithile।
And he lifted me up by his grace abundance until now we are sons and daughters of God।
Uni ଆପଣାର ଅପାର କରୁଣା ଦ୍ୱାରା ସେ ମୋତେ ତହିଁରୁ ଉପରକୁ ଉଠାଇ ଆଣିଲେ ଆଉ ଏହି ସମୟ ପର୍ଯ୍ୟନ୍ତ ଆମେ ବର୍ତ୍ତମାନ ପରମେଶ୍ୱରଙ୍କ ପୁତ୍ରଗଣ ପୁଣି କନ୍ୟାଗଣ ଅଟୁ।
And we sit in heavenly places in Christ Jesus, ever rejoicing and remembering him who brought us safe thus far।
ଆଉ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାସ କରି ଆମେ ସ୍ୱର୍ଗୀୟ ସ୍ଥାନମାନଙ୍କରେ ଉପବେଶନ କରିଥାଉ। ପୁଣି ଯିଏ ଏହି ଦୂରତା ପର୍ଯ୍ୟନ୍ତ ଆମମାନଙ୍କୁ କୁଶଳେ କଢ଼ାଇ ଆଣିଲେ ତାଙ୍କୁ ମନେ ପକାଉଥାଉ ଆଉ ଆନନ୍ଦିତ ଓ ଉଲ୍ଲସିତ ହେଉଥାଉ।
And with pulsating faith in our souls pressing us, and by grace you'll take me on।
ଆଉ ଆମମାନଙ୍କର ପ୍ରାଣରେ ରହିଥିବା ବିଶ୍ୱାସର କମ୍ପନ ସହିତ ଆପଣମାନଙ୍କୁ ସମ୍ମୁଖ ଭାଗକୁ ଅଗ୍ରସର କରାଉଛୁ। ପୁଣି ଆପଣଙ୍କର କରୁଣା ଦ୍ୱାରା ସେ ମୋତେ ଆଗକୁ ବଢ଼ାଇ ନେବେ। ତତ୍ପରେ ମୋର ବିଶ୍ୱାସର ଉଭୟ ଚକ୍ଷୁ ଦ୍ୱାରା ତାଙ୍କ ଧର୍ମଶାସ୍ତ୍ର ଯେ ସଫଳ ହୋଇଥିଲା ସେ କଥାକୁ ଦେଖେ। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
Therefore, with this in thought, I stand in the congregation of the people where the Spirit of God is and are lifted up and set in heavenly places in Christ Jesus।
ସେହି ହେତୁ ଚିନ୍ତାଧାରା ମଧ୍ୟରେ ଏହାକୁ ରଖିବା ସହିତ ମୁଁ ଲୋକମାନଙ୍କର ସମାଗମ ମଧ୍ୟରେ ଆସି ଠିଆ ହୁଏ ଯେଉଁ ସ୍ଥାନରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି। ପୁଣି ଖ୍ରୀଷ୍ଟ ଯୀଶୁଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ଯାଇ ଉପବେଶନ କରିବା ପାଇଁ ଉର୍ଦ୍ଧକୁ ଉତ୍ଥାପିତ ହୋଇଅଛି।
Looking for the hour when this vile figure of human life has got a mortal heart beating which has to stop someday।
ସେହି ଘଡ଼ିଟିର ପାଇଁ ଅପେକ୍ଷା କରି ରହିଅଛୁ ଯେତେବେଳେ ମାନବୀୟ ଜୀବନର ଏହି ପାପମୟ ଶରୀରଟି ଯାହାକି ମନୁଷ୍ୟ ହୃତ୍କମ୍ପନକୁ ଧାରଣ କରି ରହିଛି, ପୁଣି ଯାହାକୁ କୌଣସି ଏକ ଦିନ ଅବଶ୍ୟ ସ୍ଥଗିତ ହୋଇ ରହିବାକୁ ହିଁ
ଅଛି।
ଯେତେବେଳେ କି ଏହା ପରିବର୍ତ୍ତନ ହୋଇଯିବ, ପୁଣି ଏପରି ଏକ ଆତ୍ମାଙ୍କ ହୃଦୟଟିଏ ଦତ୍ତ ହେବ, ପୁଣି ସେହି ସମୟର ଦୂରତାରେ ଥାଇ ଚିରଦିନ ପାଇଁ ନିରନ୍ତର ସ୍ପନ୍ଦିତ ହେଉଥିବ। ନିରୋଗୀ ହୋଇ ଦୁଃଖୀବିହୀନ ହୋଇ ବୃଦ୍ଧାବସ୍ଥା ପୁଣି ଅନ୍ୟାନ୍ୟ କୌଣସି ସଂକଟ ବିହୀନ ହୋଇ ସଦାସର୍ବଦା ଜୀବିତ ହୋଇ ରହିଥିବୁ।
Remember Jesus।
ଯୀଶୁଙ୍କୁ ମନେ ପକାନ୍ତୁ।
When the barrel gets empty at the house and there's no more flour, remember Jesus।
ଘରେ ଖାଦ୍ୟ ସାମଗ୍ରୀର ପାତ୍ରଟି ଯେତେବେଳେ ଖାଲି ହୋଇଯାଇଥାଏ, ପୁଣି ତହିଁରେ ଟିକିଏ ପରିମାଣର ଅଟା ବଳି ନଥାଏ, ଯୀଶୁଙ୍କୁ ମନେ ପକାନ୍ତୁ।
When the doctor says there's no more chance, remember Jesus।
ଚିକିତ୍ସକ ଯେତେବେଳେ କହନ୍ତି ଆଉ କିଛି ଉପାୟ ନାହିଁ, ଯୀଶୁଙ୍କୁ ମନେ ପକାନ୍ତୁ।
When the devil is tempting you, as we sing our dismissing song, when temptations around us gather, breathe that holy name in prayer।
ସୟତାନ ଆପଣମାନଙ୍କୁ ଯେତେବେଳେ ପରୀକ୍ଷା କରୁଥାଏ, ଯେପରିକି ଆମମାନେ ଆମର ଶେଷ ଗୀତଟିକୁ ଗାନ କରିବାକୁ ଯାଉଛୁ, ଯେତେବେଳେ ଆମମାନଙ୍କ ଚାରିପାଖରେ ସକଳ ପରୀକ୍ଷା ଏକତ୍ରିତ ରୂପେ ଆସି ପହଞ୍ଚେ, ପ୍ରାର୍ଥନାରେ ସେ ପବିତ୍ର ନାମକୁ ସ୍ମରଣ କରନ୍ତୁ। ଯୀଶୁଙ୍କୁ ସ୍ମରଣ କରୁଅଛୁ, ଅର୍ଥାତ୍ ସେ ଯେ ପୁନର୍ବାର ଆସିବେ ସେ କଥାକୁ ମନେ ପକାଉଅଛୁ।
The same Jesus that was taken away from us
will return again in like manner as we have seen him go into heaven.
Sei saman Jisu je ki amman ka baddharu urdhako nita hale se thik sei paribhabe punasya pratyagaman karibe je paribhabe tanku swargare grihita bar bisoy ku amane dekhiyachu.
Remember, he will return for those of his own.
Mone rakhantu je mane tankara apana loko sei mane nimante se punarbar agaman karibe.
Let us pray.
ଆସନ୍ତୁ ପ୍ରାର୍ଥନା କରିବା
ପୁଣି
ଆମମାନଙ୍କର ମସ୍ତକ ଗୁଡ଼ିକୁ ଅବନତ କରି ରଖିଥିବା ଅବସରରେ
ତତ୍ପରେ
ଏହି ସରଳ ଭଙ୍ଗାରୁଜା ସମାଚାର ସହିତ ଅଦ୍ୟାବଧି ଆପଣଙ୍କ ହୃଦୟରେ ଅବସ୍ଥାନ କରି ରହିଥିବା ଅବସରରେ ଆପଣମାନଙ୍କୁ ଯେ ବର୍ତ୍ତମାନ ସେ ସ୍ମରଣ କରିବେ ତାଙ୍କ ଦୁସରାକୁ ପସନ୍ଦ କରିବେ କି
ଇଫ୍ ୟୁ ୱୁଡ୍ ଜଷ୍ଟ ରେଜ୍ ୟୋର୍ ହ୍ୟାଣ୍ଡ୍ସ ଇନ୍ ସମ୍ ସ୍ପେଶାଲ୍ ଥିଙ୍ଗ୍ ଲର୍ଡ ରିମେମ୍ବର୍ ମି
ଆପଣମାନେ ଯଦି ସେପରି କରିବେ କେବଳ ନିଜ ନିଜର ହାତ ଗୁଡ଼ାକୁ ଉପରକୁ ଉଠାନ୍ତୁ ପୁଣି କେତେକ ବିଶେଷଣର ବିଷୟ ଉଦ୍ଦେଶ୍ୟରେ କହନ୍ତୁ ହେ ପ୍ରଭୁ ମୋତେ ମନେ ପକାନ୍ତୁ ଯେପରିକି ପଦ୍ୟ ଲେଖକ ଲେଖିଥିଲେ ଯେତେବେଳେ ଚକ୍ଷୁରୁ ଲତକ ଗୁଡ଼ିକ ଝରି ପଡୁଛି ସେତେବେଳେ ମୋତେ ମନେ ପକାନ୍ତୁ
Our most holy father, we have immensely enjoyed the presence of the Holy Spirit as he has shown to us the word of life.
ଆହେ ଆମ୍ଭମାନଙ୍କର ଅତି ପବିତ୍ର ପିତା ଆମମାନେ ଅତି ପ୍ରକୃତିସ୍ଥ ହୋଇ ପବିତ୍ର ଆତ୍ମାଙ୍କର ଉପସ୍ଥିତିକୁ ଉପଭୋଗ କଲୁ ଯେତେବେଳେ ସେ ଆମମାନଙ୍କୁ ଜୀବନର ବଚନକୁ ପ୍ରଦର୍ଶନ କରିଛନ୍ତି
As we remember the pit from which we were hewn and have now been taken from that pit and molded into God's children by the grace of Jesus Christ.
ଯେତେବେଳେ କି ଆମମାନେ ସେହି ଗର୍ତ୍ତକୁ ସ୍ମରଣରେ ଆଣିଥାଉ ଯେଉଁଥିରୁ ଆମମାନେ ଖୋଦିତ ହେଲୁ ପୁଣି ସେହି ଗର୍ତ୍ତରୁ ଏତେବେଳେ ବାହାର କରାଯାଇଅଛୁ ଆଉ ଯୀଶୁଖ୍ରୀଷ୍ଟଙ୍କର ଅପାର କରୁଣା ଦ୍ୱାରା ପରମେଶ୍ୱରଙ୍କର ସନ୍ତାନଗଣର ପଠନରେ ଗଠିତ ହୋଇଅଛୁ
I remember him when a doctor looked in my face and said it's just a few more minutes. I remember Jesus.
Mu tanku mone pakae. Jete bare janek chikitsak mohor mukha pore drushti pakaisile au kahitile eha kebal khana bara muhurta payote. Sete bare mu Jisunku mone pakaisile.
I remember Jesus when I was at the altar crying for mercy and my soul was burdened down. I remember the load that left me.
Mu Jisunku mone pakae. ଯେତେବେଳେ କରୁଣା ପ୍ରାପ୍ତି ପାଇଁ ବେଦୀ ନିକଟରେ ରହି କାନ୍ଦୁଥିଲି ଆଉ ମୋର ପ୍ରାଣ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲା ଅତ୍ୟଧିକ ରୂପେ ଭାରାକ୍ରାନ୍ତ ହୋଇପଡ଼ିଥିଲି ସେହି ବୋଝଟି ଯାହାକି ମୋତେ ତାଗିଥିଲା ତାହାକୁ ମୁଁ ମନେ ପକାଏ ଯୀଶୁ ମୋର ଭାରକୁ ଆପଣାପରେ ବହି ନେଲେ
Looking down the scope of a gun barrel to shoot a target. And Satan must have thought, this is my opportunity now.
Kichhi mas purbe bench upare basi roithiba samay re bandukara nali upare upayara pantha ko chahuthili eka lakshya stali ko bheda karyaku dekhuthili puni satana nischit rupe sambhavata vichar karithila bartaman ehai mohara ଉପଯୁକ୍ତ ସୁଯୋଗର ସମୟ ଅଟେ
ଆଉ
ବନ୍ଧୁକ ଯେତେବେଳେ ସଶବ୍ଦରେ ଫୁଟିଲା ଆଉ ନଳିଟି ପୁଣି ଗୁଳିଟି ପୁଣି ଫୁଟିବାର ଶବ୍ଦଟି ଚାରିଆଡ଼କୁ ଖେଳାଇଗଲା ତତ୍ପରେ ଅଗ୍ନିଟି ମୁହଁର ଚାରିପାଖକୁ ଖେଳାଇ ପଡ଼ିଲା ପୁଣି ନିଜର ଗୋଡ଼ ଦୁଇଟିରେ ଭରା ଦେଇ ଠିଆ ହେବାକୁ ମୁଁ ଚେଷ୍ଟା କଲି ଆଉ ରକ୍ତ ପିଚକାରି ଦେଇ ବାହାରୁଥିଲା ସେଇ ଜଣକ ଯୀଶୁ ଥିଲେ ବୋଲି ମୁଁ ସେତେବେଳେ ମନେ କଲି
must have been sitting there too, protecting his servant. He should have been blown to pieces by such an explosion.
Jetebele chikitsaka mahashaya se jetebele parikha kar dekhile puni lakshya kale je konosi anishta hoi nahi se kahile kebal gotie matra bishoy ko bujane artha prabhu nischit rupe sethare upasthit thile nijara sevakanku rakshya dana karuthile separi ধরন এক বিস্ফোরতা সে নিহাতি পক্ষে টুকরা টুকরা হয়ে যাই থাকে
ও গড হাউ উই অল রিমেম্বার দোজ থিংস
হে পরমেশ্বর আমনে সমস্তে সেই সব ঘটনাকু কিপরি ভাবে মনে পকাই থাও
উই কাম টু দ্য ফাউন্টেন ফিল উইথ ব্লাড ড্রন ফ্রম ইমানুয়েলস ভেইনস
ইমানুয়েলঙ্ক শিরা প্রসিরারু নির্গত হই রক্তরে পরিপূর্ণ হইতবা নির্জনিকটকু ଆମମାନେ ଆସିଥାଉ
ବ୍ଲେସ୍ ଦିସ୍ ଲର୍ଡ ଟୁଗେଦର ଟୁନାଇଟ୍
ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଆଜିର ରାତ୍ରି କାଳରେ ସମବେତ ରୂପେ ଆଶୀର୍ବାଦ କରନ୍ତୁ
ୟୁ ନୋ ଦି ଅବଜେକ୍ଟିଭ୍ ଆଣ୍ଡ ଦ ମୋଟିଭ୍ ବିହାଇଣ୍ଡ ଏଭର ହାର୍ଟ ଦାଟ୍ ରେଜ୍ ଦ ହ୍ୟାଣ୍ଡ
ସେହି ପ୍ରତ୍ୟେକ ହୃଦୟ ଯାହାକି ଏହି ସମୟରେ ନିଜ ନିଜର ହାତକୁ ଉପରକୁ ଉଠାଇଛନ୍ତି ସେଗୁଡ଼ିକର ପଛରେ ରହିଥିବା ସକଳ ଉଦ୍ଦେଶ୍ୟକୁ ପୁଣି ବିଚାର ଭାବକୁ ଆପଣ ହିଁ ଜାଣନ୍ତି
ୟୁ ନୋ ଦ ଡିଜାୟାର ଆଣ୍ଡ ଦ ନିଡ୍
ଆପଣ ତ ଅଭିଳାଷକୁ ପୁଣି ଆବଶ୍ୟକତାକୁ ବୁଝନ୍ତି
ଆଣ୍ଡ ଇଜ୍ ୟୋର ସର୍ଭେଣ୍ଟ ଲର୍ଡ ଆଇ କମ୍ ୱିଥ୍ ଦେମ୍
ଆଉ ହେ ପ୍ରଭୁ ଆପଣଙ୍କର ଜଣେ ସେବକ ହୋଇଥିବାରୁ ମୁଁ ସେମାନଙ୍କ ସହିତ ଆସି ଉପସ୍ଥିତ ହୁଏ
ଆଣ୍ଡ ଅପ୍ ଆଉଟ୍ ଅଫ୍ ଦିସ୍ ଟାବର୍ନାକଲ୍ ନାଓ ବାଇ ଫେଥ୍ ୱି ଗୋ ବିୟଣ୍ଡ ଦ କ୍ଲାଉଡ୍ସ ଆଣ୍ଡ ଦ ମୁନ୍ ଆଣ୍ଡ ଦ ଷ୍ଟାର୍ସ ଆଣ୍ଡ ଦ the milky white way and now we arrive in the presence of god
tatpare etebale ei aradhanalay re uthi asi bishwas dara amane agrasra heu badala gudikara pachare puni chandra au taragana puni chhaya pathara bahare rahi etare amane parameshwaranka upasthiti ku asi pahunchu
stretched across in front of me is a golden altar on there lays the sacrifice that we remember Jesus
uni mohor thik samukhare subarnamaya bediti aro par hoi bistarit avastha rahi achi au tahari upare sei balidanati avasthan kar rahi achi je jisu ka mane mone pakai thau
it said just ask the father anything in my name I'll grant it
ji e epari kahithile tum mane mo namare keval pitanku bhiksha karo ପୁଣି ମୁଁ ଏହାକୁ ପ୍ରଦାନ କରିବି
let our faith fail not Lord but let us remember that we receive what we ask for if we believe it
ହେ ପ୍ରଭୁ ଆମମାନଙ୍କର ବିଶ୍ୱାସକୁ କଦାପି ନିରୁତ୍ସାହିତ ହେବାକୁ ନ ଦିଅନ୍ତୁ ମାତ୍ର ଆମମାନଙ୍କୁ ସ୍ମରଣ କରିବାକୁ ଦିଅନ୍ତୁ ଯେ ଆମେମାନେ ଯାହା କିଛି ବିଷୟ ନିବେଦନ କରୁ ତାହା ଆମମାନଙ୍କୁ ମିଳିବ ଯଦି ଆମେ ଏହାକୁ ବିଶ୍ୱାସ କରୁ
as we remember Jesus died to secure it for us and to make it sure
jepori ki ame mane mone pakai thau je amman nimante eha ku suraksha kariba pai puni eha pai amaku nischita kariba nimante jisu mrityu bhog kale
lord we see that you are increasing our building
he prabhu apana je ammananko bhavanati ku badhavachanti taha amane lakshya kari thau
it was you that did this for us that give us this extension of the church
taha to apani thile je ki amana pa eha ku safal karithile taha amana ku ei aradhana tiro samprasana prakriya ku pradan karithae
and we know that it was you lord who gave us the church in the beginning
puni he prabhu eha je apana hithile se katha ku apane janu je ki prarambhare upasana sthanati pradan karichanti
we pray that you bless these efforts
ଆପଣ ଯେ ଏହିସବୁ ପ୍ରୟାସକୁ ଆଶୀର୍ବାଦ କରିବେ ଏପରି ଆମେ ପ୍ରାର୍ଥନା କରୁ
Lord, we pray for our pastor, Brother Neville, your humble and gracious, faithful servant.
हे प्रभु आम मानकर पावक महाशय आमने प्रार्थना करु आपणकर विनम्र पुणी अनुग्रहकारी विश्वस्त सेवक भाई नेभिंक निवेदन करु
इज विलिंग टू मिनिस्टर इन एनी कैपेसिटी नो मैटर इफ इट्स इन द बैक सीट और इफ इट्स टू क्लीन अप द चर्च
जे कोनोसी सक्षमतारे सेवा करिबा पई पुणी ता पछपाखरो थाई ना कहि कि किबा ता जदि मंडळी को परिष्कार करबार उद्देश्य रे थाए जे कोस पखे पछे सेवा करया को इच्छुक अटंती
Wherever you need him there, he wants to be instrumental to serve you. Wherever you call.
Je kosi sthanaku apana tahanku prerana karanti, sei thare se byabhar jogya patra tiyaku ichchuka thanti. Je kosi sthan pai apana tahanku daki thanti, sei thare apanaka seva karyaku chahanti.
We pray God that you bless him.
He prabhu आमने पूरी प्रार्थना करू कि आपण ताहांको आशीर्वाद करंतु
God this great trial that have just come through and these trustees who stood by me this church who prayed for me finally the victory came
हे परमेश्वर एई महान परीक्षार बेलाटी जहाकु एई किछि दिन मु अतिक्रम करि आसी अछि पुनि एई ट्रेजिस ट्रस्टीज मैंने जो मैंने मोर सहित कारण ठिया होती तत्पर ही मंडली जी मो प्रार्थना करशेष विजय उपस्थित
हैश्वर
मुझसे समस्त प्रार्थना
कैमे
प्रभु से प्रत्येक जन को मुमरण कै तत्परे आपण मध्य जे सेपकार करंती एथिले मु निश्चित अटे
We remember the blessings that you have been to us.
जे सकल आशीर्वाद रो आकर होई आपण अमर पै परिचित होय छंती सेई सब अमरे स्मरण करू
And we remember your word that you would never leave us nor forsake us.
पुनि आपणकर वचन को अमरे मने पकाउ जे आपण अमरक कदापि तागिबे नाही किंबा भूलिबे नाही
Oh, age will have nothing to do with it. You still remember us when the world shall be no more and time shall fade into eternity
bruddhavastati eha sahita konosi prakare angshi hoi paribo nahi apana tathapi amman ku smaran karibe jete bele ei jagatati nijara satta ko harai basibo puni samay ti ananta kaal madhyare bilina hoi jibo sete bele madhye apana amman ku mone pakaibe
It is written something like this could a mother forget her suckling babe
eha kichita ei poriha likhito hoy achi mata ki apanar stanna pai santana ko pasori pare
I can never forget you you're engraved upon the palms of my hands the nails that engraved our name
mo tumman ko kadapi pasori na pare tummane mor hasta papuli re khodita kar likhito ato sei konta gudika jaha ki amman naam ko खुदाई लेखी अछि
We know that you remember us Lord
हे प्रभु आपण जे अम्मान को मने पकांती से कथा को माने जानु
And may you always be in our fondest memories as our savior our healer our king our lover our life our sunshine our all in all
आपण जे अम्मान कर बिलोप पाउतबा सकल स्मरण शक्ति मध्ये निरंतर थांतु एहा ही हेउ अमनक ताकर्ता रूपे अमनक आरोग्यकारी रूपे अमनक प्रेमिक रूपे अमनक जीवन रूपे अमनक सूर्य किरण रूपे अमन सबरे सब होई रहंतु
दैट इनएक्जॉस्टेबल फाउंटेन ऑफ गॉड्स ग्रेस एंड लव टू वी फॉलन ह्यूमन बीइंग्स ऑफ एडम्स फैमिली
परमेश्वरक करुणार आ प्रेमर सहित चिरंतन निर्झरटिरे अमने आदमंकर पतित परिवार त्यासी समर्पित होवछु
Grant it, Lord, as we commit ourselves to thee now, going from the tabernacle tonight, remembering Jesus. Amen.
हे प्रभु एहि दान करंतु जेहेतु एहि समय रे आम्भे माने वर्तमान आपणकु आपणक ठारे समर्पण करू एहि उपासना रे रु चली जाउथवा समय रे ଆଜି ରାତ୍ରି କାଳରେ ଯୀଶୁଙ୍କୁ ସ୍ମରଣ କରି ସେପରି କରୁଅଛୁ। ଆମେନ।
Do you remember him?
ଆପଣମାନେ ତାଙ୍କୁ ମନେ ପକାନ୍ତି କି?
You love him?
ଆପଣମାନେ ତାଙ୍କୁ ସ୍ନେହ କରୁଛନ୍ତି କି?
Now I think, in our little broken message, we might say this.
ଏତେବେଳେ ମୁଁ ବିଚାର କରେ ଆମମାନଙ୍କର ସାଧାରଣ ଦରଖଣ୍ଡିଆ ଭାଷାର ସମାଚାରରେ ଆପଣମାନେ ଏପରି ସମ୍ଭବତଃ କହିପାରିଥିବେ।
Paul said, whatever we do in the spirit.
ପାଉଲ କହିଥିଲେ ଆମେ ଯାହା କିଛି କର୍ମକୁ କରିଥାଉ ସେ ସବୁକୁ ଆତ୍ମାରେ କରୁ।
And all things we should remember him.
ଆଉ ସର୍ବପ୍ରକାର ବିଷୟରେ ଆମେ ନିଶ୍ଚିତ ରୂପେ ତାଙ୍କୁ ମନେ ପକାଉ।
Let's not make a decision until we remember him.
ତାଙ୍କୁ ସ୍ମରଣ ନ କଲା ପର୍ଯ୍ୟନ୍ତ ଆସନ୍ତୁ ଆମେ କୌଣସି ପ୍ରକାର ନିର୍ଣ୍ଣୟକୁ କଦାପି ଗ୍ରହଣ ନ କରୁ।
Let's do nothing cause it to be rash.
ଆସନ୍ତୁ କୌଣସି କର୍ମକୁ ଆଦୌ ନ କରୁ ଯେହେତୁ ଏହା ତ ବିଚାର ବୁଦ୍ଧି ସମ୍ପନ୍ନ ହୋଇଯିବ।
If the enemy smites one side of the cheek, let's remember what he did before we smite back.
ଯଦି କୌଣସି ଶତ୍ରୁ ଗାଲର ଗୋଟିଏ ପାଖରେ ଚାପୁଡ଼ା ମାରିଦିଏ ତେବେ ଆସନ୍ତୁ ଆମେ ମନେ ପକାଇବା ଯେ ସେ ଆମ ପାଇଁ ଏହା ବଦଳରେ କଣ କରିଥିଲେ ତତ୍ପରେ ଆମେ ପ୍ରତିବଦ ଚାପୁଡ଼ାକୁ ମାରିବା। ଆସନ୍ତୁ ତାଙ୍କର ପ୍ରତିବଦଳ କର୍ମକୁ ମନେ ପକାଇବା।
If there is a decision to be made, let's wait, remember what kind of a decision we think he would make, then let that be our decision.
ଯଦି ସେପରି କିଛିଟା ନିର୍ଣ୍ଣୟ ନେବାକୁ ଆବଶ୍ୟକ ପଡ଼େ ଆସନ୍ତୁ ଅପେକ୍ଷା କରିବା କି ପ୍ରକାର ଧରଣର ନିର୍ଣ୍ଣୟକୁ ଗ୍ରହଣ କରିବାକୁ ଆମେ ମନସ୍ଥ କରିଥାଉ ସେ କଥାକୁ ପ୍ରଥମେ ମନେ ପକାଇବା ତେବେ ଯାଏ ତାହା ଆମମାନଙ୍କର ନିର୍ଣ୍ଣୟ ହେଉ।
If we get hasty, let's remember he never was in a hurry.
ଯଦି ଆମେ ଚଞ୍ଚଳ ହୋଇଥାଉ ତେବେ ମନେ ପକାଉ ଯେ ସେ କଦାପି ତରବର ହୋଇ ନଥିଲେ ବୁଝନ୍ତି ତ।
If we get over anxious, remember he dwells in eternity. Time means nothing to him.
ଯଦି ଆମେ ଅତିଶୟ ଉଦ୍ଯୋଗୀ ହୋଇପଡୁ ତେବେ ସେ ଯେ ଅନନ୍ତ ମଧ୍ୟରେ ବାସ କରନ୍ତି ସେ କଥାକୁ ମନେ ପକାଉ ପୁଣି ସମୟ ତାଙ୍କ ପାଇଁ ନିରର୍ଥକ ଅଟେ।
It's the motive and objective of our heart.
ଏହା ତ ଆମମାନଙ୍କ ହୃଦୟର ଉଦ୍ଦେଶ୍ୟ ପୁଣି ଅଭିପ୍ରାୟ ଅଟେ।
Let's remember him.
ଆସନ୍ତୁ ତାହାଙ୍କୁ ମନେ ପକାଉ।
And let's remember him now as we sing this song in the spirit of his presence. I love him.
ମୁଁ ତାଙ୍କୁ ସ୍ନେହ କରେ ଏହି ଗୀତଟିକୁ ଗାଇବା ସମୟରେ ଆସନ୍ତୁ ତାଙ୍କରି ଆତ୍ମାଙ୍କ ଉପସ୍ଥିତିରେ ଥାଇ ତାଙ୍କୁ ସ୍ମରଣ କରିବା।
If you dwell in love, you dwell in God. For God is love.
ଆପଣମାନେ ଯଦି ପ୍ରେମରେ ଥାଇ ବାସବାସ କରନ୍ତି ଆପଣମାନେ ତେବେ ଈଶ୍ୱରରେ ବାସ କରନ୍ତି କାରଣ ଈଶ୍ୱର ତ ପ୍ରେମ ଅଟନ୍ତି।
They that dwell in God dwell in love.
ଯେଉଁମାନେ ଈଶ୍ୱରଙ୍କଠାରେ ଥାନ୍ତି ସେମାନେ ପ୍ରେମରେ ବସବାସ କରନ୍ତି ବୁଝନ୍ତି ତ।
And love has no hatred.
ଆଉ ପ୍ରେମରେ ଘୃଣାଭାବ ନଥାଏ।
Love is not jealous.
ପ୍ରେମ ଆଦୌ ଈର୍ଷା କରେ ନାହିଁ।
Love is not puffed up.
ପ୍ରେମ କଦାପି ଅହଂକାର କରେ ନାହିଁ।
Love does not misbehave itself.
ପ୍ରେମ ସ୍ୱୟଂରୁ ଅନାଚାର ଭାବକୁ ପ୍ରକାଶ କରେ ନାହିଁ।
Love is always gentle, sweet, forgiving, kind.
ପ୍ରେମଟି ସବୁବେଳେ କୋମଳ ଆଦରଣୀୟ କ୍ଷମାଶୀଳ ପୁଣି ଦୟାଳୁ ଅଟେ।
No matter how bitter the others is, love remains itself.
ଅନ୍ୟ ଜଣଙ୍କ ଯେ କେତେ ତିକ୍ତମନା ଅଟେ ସେଥିରେ କିଛି ହେଲେ ଯାଏ ଆସେ ନାହିଁ ତଥାପି ପ୍ରେମ ସ୍ୱୟଂରୁ ଅପରିବର୍ତ୍ତିତ ହୋଇ ରହେ।
Love is the ultimate of grace.
ପ୍ରେମ ତ ଅନୁଗ୍ରହର ମୂଳଗତ ବିଷୟ ଅଟେ।
Love is God's ultimate for us.
ପ୍ରେମ ଆମମାନଙ୍କ ପାଇଁ ପରମେଶ୍ୱରଙ୍କ ଚରମ ସିଦ୍ଧାନ୍ତ ଅଟେ।
After all other gifts and things is vanished, our prophecy, our tongues, our interpretation.
ଯାହା ହେଉ ନା କାହିଁକି ସକଳ ବରଦାନ ପୁଣି ଅନ୍ୟାନ୍ୟ ବିଷୟ ଗୁଡିକ ଲୋପ ପାଇ ସାରିଅଛି ଆମମାନଙ୍କ ଭାବବାଣୀ ଆମମାନଙ୍କ ବିଭିନ୍ନ ପରଭାଷା ଗୁଡିକ ଆମମାନଙ୍କର ବ୍ୟାଖ୍ୟା ଏଗୁଡିକ ଲୋପ ପାଇଛି।
All that we've ever done or what more, when love comes in, it's the ultimate.
ଆମମାନେ ଯାହା କିଛି ବିଷୟ କଦାପି କରିଅଛୁ কিংবা অন্য যা কিছু উদ্যোগ থাকে না কাহিকি মাত্র প্রেমটি যেতবে পরিচয় কু আসে এহাই মূলমন্ত্র অটে। এহা তো শিরোমণি অটে, কারণ অন্যান্য বিষয় গুড়িক অকামি হয়ে নাশ হুয়ে। এহাই তো সর্বোচ্চ আদালতর নির্ণয় অটে। এহা তো জোড়িবার সেতু অটে। এহা তো ধ্রুবতার অটে, যাহা কি নাবিক মানুষ স্থির নির্ণয়ের মধ্যে অবস্থিত
করায়।
এহা তো কম্পাস অটে, যাহা আমমানকু মার্গদর্শন
করায়।
প্রেম মূল বস্তু অটে। মু তাহাকু স্নেহ করে এই গীতটিকু আমমানে গান করার সময় আসন তুয়াকু মনে পকাইবা।
I love him. I love him because he first loved me and purchased my salvation on. Remember, he loved me and gave his son and purchased my salvation on Calvary. Now while our sister chords this song for us.
Mu tanku sneha kare. মু তাঙ্কু স্নেহ করে, কারণ প্রথমে সে মতে স্নেহ কলে, আউ কালবরী ক্রুশপরে মোর মুক্তিকু ক্রয় কলে। মু তাঙ্কু স্নেহ করে, মু তাঙ্কু স্নেহ করে, কারণ প্রথমে সে মতে স্নেহ কলে। বর্তমান মনে পকান্তু, সে মতে স্নেহ কলে, পুনি তাঙ্কর পুত্রঙ্কু দান কলে, আউ কালবরী ক্রুশপরে মোর মুক্তিকু ক্রয় কলে। এতবেলে আমমানকৰ ভৌণী জনক এই গীতটিৰ পাই স্বৰ দিয়ন্তি।
Let's just, in sweetness of fellowship while we're studying together in heavenly places in Christ.
আসন্তু আমমানে সমস্তে সহভাগিতাৰ সুমধুৰ অৱস্থাৰে থাই প্ৰভু যীশুখ্ৰীষ্টৰ সৈতে থাই স্বৰ্গীয় স্থানমানকৰে যেতিয়াবেলে উপবেশন কৰোঁছো।
I take all everything from your heart.
এতবারে সবকিছু বিষয়কু দূরে দিয়ন্তু, আপনমানকর হৃদয় মধ্যেরু সবকিছু অযোগ্যতা বিষয়কু দূরে পকান্তু।
And remember, God's word says so.
আও মনে রাখন্তু, পরমেশ্বরঙ্কর বচন সপ্রকার কহন্তি।
I am his servant. He's here.
মু তাঙ্কর সেবক অটে, সে এইঠারে উপস্থিত অছন্তি।
Then let's just shake hands with somebody and say, God bless you, brother.
তেনু করি আসন্তু, কোনসি জনকর সহিত করমর্দন করিবা, আউ কহিবা, ভাই, ঈশ্বর আপনকু আশীর্বাদ করন্তু।
You got an enemy, rise up, go to him.
যদি আপনকর কেহি জনে শত্রু অছন্তি, তেবে উঠি পড়ন্তু, পুনি তাঙ্ক পাখকু চালি যাআন্তু। বুঝন্তি তো?
God bless you, brother. As we sing the chorus again and shake hands with one another.
আও যেতেবেলে গীতটিকু আও থরে গান করু, পুনি পরস্পর সহিত করমর্দন করু, ভাই, পরমেশ্বর আপনকু আশীর্বাদ করন্তু।
Won't you do it now, real sweetly in the spirit.
এতেবেলে আপন মানে প্রকৃতরে আত্মারে স্নেহ ভাবকু বহি সেপরি করিবে নাহি কি?
Because he first loved.
मु तांकु स्नेह करे मु तांकु स्नेह करे जेतु प्रथमे से मते स्नेह कले पुनी मोहर परित्राण को क्रय कले एतेबेले आम्मानकर हस्तगडा को ऊपर को उठाय रखिबार सहित
Remember Jesus. Shasma salvation on Calvary. Now let's bow our heads and hum it.
मु तांकु स्नेह करे काल से मते प्रथमे स्नेह कले जीशुंकु मने पकांतु पुणि कालवारी क्रुसरे मोहर मुक्ति को क्रय कले वर्तमान आसंतु निज निजर मस्तक को अवनत करिबा पुणि एहा को गुणु गुणु होई गाइबा
रिमेम्बरिंग जीसस
जीशुंकु मने पकाउछु से प्रथमे मते स्नेह कले कालवरी क्रुसरे तहा कले
As our sister cards sweetly and softly I'm going to ask our good brother
जेतेबेले अम्मानकर भौनी जनक सुमधुर स्वर रे पुनी धीरे धीरे बजांती मु अम्मानकर उत्तम भाई को पचार को जाऊ अछि
Brother Neville you got a word you want to say
भाई नेविल आपण कहबा को इच्छुक थाई किछि शब्द कहबा को चाहंती कि
I'm going to ask brother Collins back there Our loyal little brother here, one of the associates, if he'll dismiss us in prayer.
Chetare pachapakare upasthita thiba bhai Collins ku madhyam prachar ko jaauchi. Ethare ammanankara binambra sarva bhai ku amman sahajogi manankara madhyaru jane jodi prasthara sahita ammanku bidai dei paranti.
While we bow our heads, brother Collins.
Ame mane निज निजर मस्तक को अवरोध कर रखिता समय रे भाई कॉलिंस करी परंती